ॐ नमो भगवते वासुदेवाय ॐ नमो भगवते वासुदेवाय
सर्वप्रथमे मुमर परमाराध्य गुरुदेव श्री श्रीमद गौर गोविंद गोस्वामी गुरुदेवंकर अभय चरण कमल समर्पित हो कृपा भिक्षा करी प्रणति निवेदन पूर्वक संस्थार संस्थापक आचार्य कृष्ण कृपा श्रीमूर्ति श्रीमद अभय चरण अरविंद भक्ति वेदांत स्वामी प्रभुपाद जी महाराज चरण कमल प्रणति निवेदन करी कृपा भिक्षा करी समस्त साधु गुरु वैष्णव आचार्य चरण कमल कृपा भिक्षा करी प्रणति निवेदन पूर्वक उपस्थित श्रोता वैष्णव मान प्रणति निवेदन करी प्रभु श्री श्री नीलकंठेश्वर महादेव महत् कृपार आम मैंने श्रीमद भागवतम नवमस्कंदर सुखदेव गोस्वामी मुखर जजाति महाराज चरित श्रवण करते आज हूँ अंतिम दिन आज आम मैंने श्रवण करवा कि जजाति महाराज और देवजानी एक विश्व इतिहास रे एक हजार वर्ष पर्यंत अव्याहत इंद्रिय भोग करी भोग को किभली धिक्कार करके भगवान को प्राप्त होती प्रभु को प्राप्त होती दुई जन से कथा आम मैंने श्रवण करवा बक्स गोटे पचार से साउंड पढ़ी पार आपड़ साउंड पढ़ी पारे इको टाणी साउंड बढ़ेला मैंने टी पचे गत काली आम श्रवण कर हे भार्गवी जयाति महाराज कहते हे भार्गवी शृणु भार्गवी मद्विध चरिता आनीच हे भृगुवंशीय देवजानी शुक्राचार्य कन्या मु बहुदिन मन षष्ठ इंद्रियाणी मन सहित छटी इंद्रिय को नहीं भोग कली छटी इंद्रिय द्वारा बहुत दिन भोग कर ज्ञानेन्द्रिय पांचटी एवं मन द्वारा बहुत दिन भोग कला भी शांति प्राप्त हेलेना एवं गोटे उपाख्यान द्वारा निजर चरित को स्त्री पाखे बसईकी जाति देवजानी को बसई सिंहासन गोटे आसन एक आसन बस गोटे जीवन इतिहास को कहते कल मुझे कल सूचना शुणी सुख किए पाऊना ना जुजाति महाराज जे कि भक्ति करुले भक्ति सहित भोग करुले केवल भोगर नथिले जेबळी वर्तमान समाज केवल भोगरे अच्छी ना अजजत यज्ञ पुरुष सर्व देवमय हरि सर्व वेदमय हरि सर्व सर्व देवमयम देवम सर्व वेदमय हरि सबु देवतांगर जे देवता आ सबु यज्ञ रे जे इष्ट प्रभु क्रतुमि भूरि दक्षिणे प्रचुर दक्षिणा दउथुले यज्ञ करुले भक्ति करुले कि भोग करुले कि संतुष्ट हो पारे पुत्र एक हजार वर्ष पाई धार मागिक ने जौवन को भोगिया पुणी भी शांति हो पारे उन्नीस अध्याय सुखदेव गोस्वामी बहुत सुंदर उपमा द्वारा जजाति महाराज चरित्र को वर्णना करुछन्ति जहाँ कि जजाति महाराज कहते देवजानी हे देवजानी निज कर्म दोष रे गोटे कूप भितर एक छागी पशिता छागली पड़ जाइला देवजानी कूपर पड़ी एवं एक छाग कामवश ही शब्द स्पर्श रूपरस गंध ये भोगरे से भ्रमण करी 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 जाए पहुँचला द्वैबार से कूप पाखर देखिला अजा देखिला बा छागल देखिला छागली कूप भितर पड़े ताकू उद्धार करिया पाई ବହୁ ପରିଶ୍ରମ କରି ସିଂହରେ କୂପକରର ମାଟିକୁ ସବୁ କାଢ଼ିଲା ଏବଂ ତାକୁ ଉଦ୍ଧାର କଲା। ଉଦ୍ଧାର କଲା ପରେ ତାକୁ ବରଣ କଲା ପତି ରୂପରେ। ସେ ଛାଗଳି ଛାଗକୁ ପତି ରୂପରେ ବରଣ କଲା। ଏ ଦୁଇ ଜଣଙ୍କର ଚରିତ୍ର ଗୋଟେ ଉପମା ଦ୍ୱାରା ବୁଝାଉଛନ୍ତି, କିନ୍ତୁ ବହୁତ ସୁନ୍ଦର କଥା। କାଲି ଏଠି କଥା ବିଶ୍ରାମ ଥିଲେ, ତମେବ ପ୍ରଷ୍ଟତ ମାୟା ରମମାଣ ଜାନ୍ୟା ବିଲୋକ୍ୟ କୂପ ସମ୍ବିଘ୍ନ ନାମୃଷତ ବସ୍ତୁ କର୍ମତ। ଏ ବସ୍ତୁ, ଏ ଛାଗଳ, ତମେବ ପ୍ରଷ୍ଟୟା ମୟା ରମମାଣ ଅଜନ୍ୟା, ଏ ଛାଗଳ ଆଉ କିଛି ଛାଗଳିମାନଙ୍କ ସହିତ ରମଣ କଲା। ଅର୍ଥାତ୍ ନିଜକୁ ଛାଗଳ ବୋଲି ଉପମା ଦେଇ ଯଯାତି ମହାରାଜ ଯେହେତୁ ଶର୍ମିଷ୍ଠାଙ୍କୁ ଗ୍ରହଣ କଲେ, ଦାସୀମାନଙ୍କୁ ଗ୍ରହଣ କଲେ, କହିଲେ ଏ ଛାଗ ଯେତେବେଳେ ବହୁ ଛାଗଳିଙ୍କୁ ଗ୍ରହଣ କଲା, ବିଲୋକ୍ୟ କୂପ ସମ୍ବିଘ୍ନ ନାମ ରୁଷତ ବସ୍ତୁ କର୍ମତ। ବାରମ୍ବାର ଗୋଟିଏ ଶବ୍ଦ ଆପଣ ଏଥିରେ ଦେଖିବେ, ସବୁବେଳେ ଛାଗଳି ଯିଏ କୂପରେ ପଡ଼ିଥିଲା ଏଇ କଥା କହୁଛନ୍ତି। বিলোক্য কূপ সমিগ্ন না অমৃষদ বস্তু কর্মত। হে দেবযানী, ছাগল যেতবে বহু ছাগলী বিবাহ হলা বা তা সহ রমণ কলা, না অমৃষদ সহন করে পালানি ছাগলি। যদি মহারাজ শর্মিষ্ঠা আদি দাসী মান কথা কুচি, গতকাল এইটু কথা বিশ্রাম লে
তং হৃদয়াশ্রুতৃপাম কামিনম ক্ষণ সহৃদম ইন্দ্রিয়ারাম সৃজ্য স্বামিনম দুঃখিতায়ো।
ই তো কঠোর বলি লাগিব। হে দেবযানী, ছাগল যেতবে বহু পত্নী বহু ছাগলী রখিলা, কূপরে পড়ে থাকা ছাগলি তং দ্রুহদম সুহৃদ রূপম কামিনম ক্ষণ সহৃদম। প্রকৃতরে এ সত্য ঘটনা ভাগবতরে বারম্বার এ প্রসঙ্গ আসিছি। নারী সমাজ কুযাউনি, উর্বশী নারী সমাজ র ভগবান কন্যা, সে নারী মান বিষয়ে এই কথা হি কিন্তু ক্ষণস্র হৃদ এই শব্দ লাগিছে। তাঁকর কাহ সহ বন্ধু বেশি সময় রইপারে, পূর্ণবাঙ্ নিকটর গলাবেলে উর্বশী প্রবচন দৌঁচ ঘন্তি অল্পার্থে অপি পতি ভাতর কি মু কন কহিবি। উর্বশী কুচি, আরে পূর্ণবা তুমি জন রাজা, তুমি মো প্রতি এত আকৃষ্ট হচ্ছে নারী প্রতি, নারী কন করে পে ঘ্রন্তি অল্পার্থে, বহুত কিছু অল্প স্বার্থপ্রাই সে নিজের স্বামী নিজের পিতা নিজের ভাতা সে বধ করতে পে। আক্ষণ সহৃদা, সে কাহা সহ পরমানেন্টলি ফ্রেন্ডশিপ রকিপারে, ইংলিশ যা কুযায়। যদি প্রশ্ন করা যায় কেনম ঘেন সহৃদা না কামিনম, অত্যন্ত কাম, কাম অর্থ কেবল স্বর কথা চিন্তা করুন, ধন অর্থ ধন, সে বহু ধন চাহিদা আপনার ধন দেওয়া পড়ব, ধন নদীপারে বন্ধুত্ব রইব। ক্ষণ স্নেহনম ক্ষণ স্নেহ, কামিনম প্রচুর কামনা, তত্র হেতু আপনার ভাবুন কি যেতে বড় বড় সব সুন্দর ঘর হচ্ছে যেতে ভোগ হচ্ছে, ইয়ার পছরে জনে নারীর কামনা আছে। পুরুষ অল্প সন্তুষ্ট হয়ে যাব কিন্তু নারী হয়ে পারবে, সে শরীর ধর্ম সে তত্র হেতু ইন্দ্রিয়ারাম, ইন্দ্রিয় মান সহ যে ইন্দ্রিয় কু আরাম ভোগ করে, ইন্দ্রিয় ভোগ আমরা দেখি বুড়ি বয়সরে বয়স বহু কম হয়ে যাবনি, অধিক হয়ে যাবনি, মৃত্যু সময় বি আসবনি, সেটি একাকি রয়েছে তাঁর পুয় ঝিউ কে নথিবে, জনে মা রোষে করে পাঁচ প্রকার খাইব, কিন্তু গোটে পুরুষ লোক যদি কুযাব সে কে অন্ন ডালমা খাই রয়েছি মর এত কি রোষে করছি, সে পাঁচ প্রকার খাইবে। শাড়ি হচ্ছে গোটে পিধা দুইটা শাড়ি দরকার, কিন্তু ট্রঙ্ক ভিতরে শাড়ি থাকবে পচাশটা, এটা তাঁকর নেচর। এ সিধা খোলিকি যযাতি মহারাজ কুচি, উর্বশী কুচি, আহবে আপনার ভাগবত মহিমা যেত শুণুবে দেখলে না দুন্দুকারী কী কন কলে, বেশ্য মান আনি ঘরে রখিলা, দুন্দুকারী বেশ্য মান পাপ করুলা। মধুময়ম বজাম যাসাম কামিনাম রসবরধনম হৃদয়ম ক্ষীরধারণম প্রিয় কো নাময়োসিতা, সে কাহার প্রিয়? মধুময় বজাযাসাম কামিনাম রসবরধনম, কামি লোক মানে ভাবন্তি ইয়ে মোর প্রিয় কথা কুচি, ইয়াঠু মোর বন্ধু কে না, কিন্তু হৃদয় ক্ষীরধারণম, হৃদয় হচ্ছে ক্ষীরধার ভাই, সব নারী এমতি নুহতি, ভক্তিমতী নারী এভাবে নুহতি, সতী নারী না, কিন্তু প্রায় অসংস্কারী যে যে পিতামাতা দ্বারা সংস্কার হয়ে না, ভগবান আশ্রয় করে না, সে স্বভাব এটা স্বাভাবিক, এই জিনিস প্রকাশ পাইব, এটা ভগবান ফিট করে ছাড়ি ସେ ଶରୀରରେ। ଆଉ ଭାଗବତରେ ଏ ଜିନିଷ କହିବା ଦ୍ୱାରା ପୁରୁଷକୁ ସାବଧାନ କରାଯାଉଛି, ଖୁବ୍ ସାବଧାନ, ତୁମେ ପରମାର୍ଥ ମାର୍ଗରେ ଲାଗ, ତୁମେ ଅଳିକ କ୍ଷଣ ସହୃଦ ସ୍ନେହରେ ପଡ଼ନି, ଇନ୍ଦ୍ର ରାମ ହୁଅନି, ତୁମେ ଜୀବନ ନଷ୍ଟ ହୋଇଯିବ। ଉତ୍ସୃଜ ଯିଏ ସିଂହ ଖୋଳିକି ମାଟିରେ, ମାଟିକୁ ସିଂହରେ ଖୋଳିକି କୂପ ଭିତରୁ ଯେଉଁ ସ୍ୱାମୀ, ଯେଉଁ ଅଜ, ଯେଉଁ ବସ୍ତୁ ବା ଛାଗଳ, ଯେଉଁ ଛାଗଳିକୁ ଉଦ୍ଧାର କରିଥିଲା, ସେ ବର୍ତ୍ତମାନ ତାକୁ ଛାଡ଼ିକି ପଳେଇଲା। ନିଜ ଜୀବନ ଚରିତ। ଆଚ୍ଛା, ଆପଣ ଶୁଣିଥିବେ ଦେବଯାନୀ ଗଲାବେଳେ ବାଟ ଭିତରେ, ବାଟରେ ତାହେଲେ ରାଗି ପଳଉଛନ୍ତି ଶୁକ୍ରାଚାର୍ଯ୍ୟଙ୍କ ପାଖକୁ, ଇଏ କଣ କରୁଥିଲେ ଯଯାତି ମହାରାଜ? ପାଦ ସମ୍ଭାବନା ଦେବି, ଯାଉ ଯାଉ ବାଟରେ ଯେମିତି ଅଟକି ଯିବେ ତାଙ୍କ ପାଦକୁ ଯାଇକି ମୋଡ଼ିବି, ଭୁଲିଯାଇଛି ଭୁଲିଯାଇଛି, ପଳେଇ ଆସ, ଯାହା ହେଲା ହେଲା ଆସ। କହୁଛନ୍ତି ପ୍ରସାଦ ଏତୁ ନ ସେକୁମ୍, ଏଇ ଛାଗଳି ଯେତେବେଳେ ଦେଖିଲା ଛାଗଳ ବହୁ ଛାଗଳିମାନଙ୍କ ସହିତ ରହିଛି, ରମଣ କରୁଛି, ସେ ଛାଡ଼ିକି ପଳେଇଗଲା। ଦେବଯାନୀ ପାଖରେ ବସୁଛନ୍ତି, ଦେବଯାନୀ କିଛି ବୁଝିପାରୁନାହାନ୍ତି, ଏ ଛାଗଳି କିଏସ୍, କିନ୍ତୁ ଯଯାତି ବୁଝୁଛନ୍ତି, ଉପମା ଯଯାତି ଦେଉଛନ୍ତି। ମଦବିଧ ଚରିତା ନିଚ, ପ୍ରଥମେ କହିଲେ ମୋ ଭଳି ଗୋଟେ ଚରିତ, ଲାଷ୍ଟରେ କହିବେ ପୁଣି, କିନ୍ତୁ ଦେବଯାନୀ ବୁଝିପାରୁନାହାନ୍ତି। ଏଥିରୁ ସ୍ପଷ୍ଟ ବୁଝାଯାଉଛି ନାରୀମାନଙ୍କର ଅଲଗା କ୍ଷେତ୍ରରେ ବୁଦ୍ଧି ବହୁତ ପ୍ରଖର ହେଲେ ବି ପରମାର୍ଥ କ୍ଷେତ୍ରରେ ବହୁତ କମ। କିନ୍ତୁ ପରମାର୍ଥ ଯଦି ସେମାନେ ବୁଦ୍ଧି ଖର୍ଚ୍ଚ କରିପାରିବେ, ବା ପରମାର୍ଥ ଭଗବାନ ଯଦି ଡାକିବେ, ସେମାନେ ପୁରୁଷଠାରୁ ଅଗ୍ରର ରହିବେ। ଦୁଇଟି ଜିନିଷ ଅଛି, ପୁରୁଷର ଗୋଟିଏ ଗୁଣ ନାହିଁ ଯାହା ନାରୀର ଅଛି। ନାରୀର ଗୁଣ ହେଉଛି ଭଗବାନ ତାଙ୍କୁ ସେମିତି ସୃଷ୍ଟି କରିଛନ୍ତି, ସେ ତ୍ୟାଗ କରିପାରିବେ, ସ୍ୱାର୍ଥ ତ୍ୟାଗରେ ସେ ଶ୍ରେଷ୍ଠ। ଦେଖୁନାହାନ୍ତି ଗୋଟେ ଝିଅ ବାପା ମାଙ୍କ କତିରେ ପଢୁଛି, ବଢୁଛି, ଗୋଟିଏ ଦିନ ବିବାହ କରାଯାଉଛି, ସେ ବାପା ମା ସମସ୍ତଙ୍କୁ ଭୁଲି ଯାଇକି ଆଉ ଜଣଙ୍କ ହାତ ଧରିକି ଯାଇ ତାଙ୍କ ଘର ରହିଯାଉଛି, ପୁଣି ତାଙ୍କ ଘରକୁ ନିଜର କରିକି ସେ ପରିବାରକୁ ବଢ଼ଉଛି। ତ୍ୟାଗ ପୁରୁଷରେ ଗୁଣ ନାହିଁ, ଆଉ ତ୍ୟାଗଟା ଭକ୍ତି ପାଇଁ ନିହାତି ଆବଶ୍ୟକ, ଭଜନ କରିବା ପାଇଁ। ସେଥିପାଇଁ ଭକ୍ତିର ଅଗ୍ର ଶ୍ରେଷ୍ଠ ସ୍ଥିତିରେ ଅଛନ୍ତି ଗୋପୀମାନେ, ତାଙ୍କଠାରୁ ଶ୍ରେଷ୍ଠ ସ୍ଥିତିରେ ଅଛନ୍ତି ରାଧାରାଣୀ। ଜଣେ ମା କହୁଛନ୍ତି, ନା ନା କହିବ ବାବାଙ୍କୁ ରାଧାରାଣୀ କଥା ଶୁଣିବେ, ରାଧାରାଣୀ କଥା ଶୁଣିବେ, ରାଧାରାଣୀ କଥା ଏଟା ନୁହେଁ, ରାଧାରାଣୀ କଥା ପବ୍ଲିକରେ କୁହାଯାଏ ନା, ସର୍ବସାଧାରଣରେ ରାଧାଙ୍କ କଥା କୁହାଯାଇପାରେନି। ରାଧା କିଏ ଜାଣିବା ପାଇଁ ହେଲେ ପ୍ରଥମ ସ୍କନ୍ଦରୁ ଯିଏ ଦଶମ ନବମ ସ୍କନ୍ଦ ପର୍ଯ୍ୟନ୍ତ ମିନିମମ୍ ଦଶ ବାର ପଡ଼ିବ, ସେ ଦଶମ ସ୍କନ୍ଦ ପଡ଼ିବା ଦରକାର। ଯେପର୍ଯ୍ୟନ୍ତ ଜଣଙ୍କ ଶରୀରରେ ଭୋଗବାସନା ଅଛି, ସେ କଦାପି ରାଧାରାଣୀଙ୍କର କଥା ଶୁଣିବା ପାଇଁ ଇଚ୍ଛା କରିବା ଉଚିତ ନାହିଁ, କାରଣ ରାଧାରାଣୀଙ୍କର ଜୀବନ ହେଉଛି ନିର୍ମଳ ପ୍ରେମର ଜୀବନ। ଦେଖୁଛନ୍ତି ନା, ଜଣେ ସ୍ତ୍ରୀ ରାଗିକି ପଳେଇ ଯାଉଛି, କିଏ ଛାଗଳି ପଳେଇଗଲେ, ଦେବଯାନୀ ପଳେଇଗଲେ ନା ନାହିଁ, କିନ୍ତୁ ରାଧାରାଣୀ ପଳେଇଛନ୍ତି ଶହେ ବର୍ଷ ଭିତରେ, କେଉଁଟା ଗଲେ ବରଂ ତାଙ୍କର ଉକ୍ତିକି ଚୈତନ୍ୟ ମହାପ୍ରଭୁ କୁହନ୍ତି, ଦେଖ ପ୍ରେମ କିଭଳି ଆଉ କାମ କିଭଳି। ମୁଁ କେବଳ ଗୋଟିଏ କଥା କହି ରାଧାରାଣୀଙ୍କ କଥା ମୁଁ ପଳେଇବି ଆଗକୁ, ମୋତେ ସମୟ ନାହିଁ ରାଧାରାଣୀ ବିଷୟରେ କହିବା ପାଇଁ। କାମନାରେ ନିଜର ସୁଖ ବାଞ୍ଛନା ତାତ୍ପର୍ଯ୍ୟତା ଅଛି, ପ୍ରେମରେ ଈଶ୍ୱରଙ୍କର ଭଗବାନଙ୍କର ଭକ୍ତର ସୁଖ ବାସନା କିଛି ନାହିଁ। ଆଜିକାଲି ଭକ୍ତମାନେ ବି ଠକି ଯାଉଛନ୍ତି, ଏଥିପାଇଁ ଭକ୍ତମାନେ ବି ଭକ୍ତ କେତେ ପ୍ରକାର, ବହୁ ପ୍ରକାର ଭକ୍ତଙ୍କର ଭକ୍ତି କେତେ ପ୍ରକାର ବିଭାଜନ ହେଇଛନ୍ତି, ତୃତୀୟ ସ୍କନ୍ଦ ଆପଣ ଶୁଣିଲେ ଜାଣିବେ। କିନ୍ତୁ ସାଧାରଣ ଭକ୍ତିକୁ ଦୁଇ ଭାଗରେ ବିଭକ୍ତ କରାଯାଏ, ଗୋଟିଏ ସକାମ ଗୋଟିଏ ନିଷ୍କାମ। ସକାମ ଭକ୍ତ ପୁଣି ଚାରି ପ୍ରକାର, ଆର୍ତି ଅର୍ଥାର୍ଥୀ ଜିଜ୍ଞାସୁ ଜ୍ଞାନିଶ୍ଚ ଭରତ ଶ୍ରବ, ଚାରି ପ୍ରକାର ଭକ୍ତ। କିନ୍ତୁ ନିଷ୍କାମ ଭକ୍ତ ଯେଉଁ ପ୍ରେମ, ପ୍ରାୟ କଳିଯୁଗର ଲୋକମାନେ ସକାମୀ ପ୍ରାୟ, ସେଥିପାଇଁ ଭକ୍ତି ସୁଖଟା ମିଳୁନି। କିନ୍ତୁ ପ୍ରେମଟା ଭକ୍ତିଟା ମାନେ କଣ, ନାଗଣୀ ଆପନା ଦୁଃଖ ସବେ ବାଞ୍ଛି ତାର ସୁଖ, ନାଗଣୀ ଆପନା ଦୁଃଖ ସବେ ବାଞ୍ଛି ତାର ସୁଖ, ତାର କାମନାରେ ଯିଏ ଯାହାକୁ ଭଲ ପାଉଛି ତାର ଉଦ୍ଦେଶ୍ୟଟା କଣ? ତା ନିକଟରୁ କିଛି ସୁଖ ପାଇବ। ପ୍ରେମରେ ଭକ୍ତିରେ ସୁଖ ଦବ, ସେଥିପାଇଁ ଏ ଜଗତରେ ପ୍ରେମ ନାହିଁ। ଯିଏ ଭଗବାନଙ୍କୁ ଭଲ ପାଇପାରୁଛି ସେ ହେଉଛି ପ୍ରେମ। ରାଧା ନାଗଣୀ ଆପଣା ଦୁଃଖ ସବୈବାଂଶେ ତାର ସୁଖ, ତାର ସୁଖ ଆମାର ତାତ୍ପର୍ଯ୍ୟ। ମୋ ଜୀବନରେ ମୋର ସୁଖ ଦରକାର ନାହିଁ। ଉଦ୍ଧବଙ୍କୁ ସେ କଥା କହିଲେ ନା, ଉଦ୍ଧବ ଆମେ କାନ୍ଦୁନୁ କୃଷ୍ଣଙ୍କ ପାଇଁ, କୃଷ୍ଣ ସୁଖ ପାଇଁ କାନ୍ଦୁଛୁ। ଆମେ ଯଦି ଚାହିଁବୁ କୃଷ୍ଣଙ୍କୁ ବୃନ୍ଦାବନରୁ ମଥୁରା ବେଶୀ ବାଟ ନୁହଁ, ଆମେ କୃଷ୍ଣଙ୍କ ଦର୍ଶନ ଚାହୁଁନା। ଆମେ ଚାହିଁଲେ ଦିନକୁ 10 ବାର ଯାଇ ମଥୁରାରେ କୃଷ୍ଣଙ୍କୁ ଦେଖି ଆସିପାରୁ, ଆମକୁ ଏ ବାଧା ସୃଷ୍ଟି କରିପାରିବେ। କିନ୍ତୁ କୃଷ୍ଣ ଆମର ଆବଶ୍ୟକ ନାହିଁ, କୃଷ୍ଣ ସୁଖ ଆବଶ୍ୟକ। ଭକ୍ତ ଭଗବାନଙ୍କୁ ଚାହେଁ ନା, ଭଗବାନଙ୍କ ସୁଖ ଚାହେଁ। କର୍ମୀ ଜ୍ଞାନୀ ଯୋଗୀ ସେମାନେ ଭଗବାନଙ୍କୁ ଚାହାନ୍ତି, କିନ୍ତୁ ଭକ୍ତ ଭଗବାନଙ୍କର ସୁଖ ଚାହେଁ। ମୋର ପ୍ରଭୁ ବରଂ ମୋତେ, ମୁଁ ମହା ଦୁଃଖରେ ରୁହେ, ମୋ ପ୍ରଭୁ ସୁଖରେ ରୁହେ। ଉଦ୍ଧବ ପଚାରିଲେ, ଗୋପୀ ଯଦି କୃଷ୍ଣଙ୍କର ଦର୍ଶନ ତୁମର ଇଚ୍ଛା ନାହିଁ, କୃଷ୍ଣଙ୍କୁ ତୁମେ କୃଷ୍ଣ ପାଇଁ ଏଭଳି କାନ୍ଦୁଛ, ତମେ କି ସୁଖ ଦେଇପାରିବ? କେଉଁଥି ପାଇଁ କାନ୍ଦୁଛ ନା? ଆମେ ଯେଭଳି ସର୍ବସ୍ୱ ଦେଇକି ସେବା କରୁଥିଲୁ ବ୍ରଜରେ, ଆମେ ଏଇଥିପାଇଁ କାନ୍ଦୁଛୁ। ମଥୁରାରେ ଏଭଳି କେହି ଜାଣନ୍ତି ନା କୃଷ୍ଣ କିଭଳି ସୁଖ ପାଇବ। ତେଣୁ କୃଷ୍ଣଙ୍କୁ ଦୁଃଖ ହଉଥିବ ସେଇଥିପାଇଁ ଆମେ ଦୁଃଖୀ, ଏଇଟା ହଉଛି ପ୍ରେମ। ଇଏ ତା ନାହିଁ, ସଂସାର ତା ଜିନିଷ ନାହିଁ। ଦେଖୁଛନ୍ତି ନା, ସୋ ପିଛା ଅନୁଗ୍ରସ୍ତମ ସ୍ତ୍ରୈଣ କୃପଣ ସ୍ତାଂ ପ୍ରସାଦ ହେତୁ। ଏ ସ୍ତ୍ରୈଣ ଛାଗି ଛାଗ ଯେତେବେଳେ ଛାଗିଳି ପଳେଇ ଯାଉଛି, ତାକୁ ପ୍ରସାଦ ହେତୁ, ତାକୁ ପ୍ରସାଦ କରିବା ପାଇଁ ବା ତାକୁ ସନ୍ତୋଷ କରିବା ପାଇଁ, କୁର୍ବନ୍ ଇଡମ୍ ବିଡ଼ାକାର ଇଡ଼ ବିଡ଼ା ମାନ ସ୍ତୁତି, ତା ପଛେ ପଛେ ଯାଇକି ସ୍ତୁତି କରୁଛନ୍ତି। ଯାଉନଥିଲେ କି ଯୁଜାତି ନିଜେ ଯାଉଛନ୍ ନା, ତାଙ୍କ ପଛରେ ସ୍ତୁତି କରୁ କହିଲେ ନା ଶକ୍ନୁତି ପଥେ ସନ୍ଦିତ, କିନ୍ତୁ କରିପାରିଲେ ପଥ ଭିତରେ ତାଙ୍କୁ ସନ୍ତୋଷ କରିପାରିଲେ। ଏ ସତ୍ୟ, ଜଣେ ନାରୀକୁ ସନ୍ତୋଷ କରିବା। ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ କହନ୍ତି, ଭଗବାନଙ୍କୁ ପାଇବା ପ୍ରସନ୍ନ କରିବା ଭାରି ସହଜ। କାହିଁକି ନା, ଭଗବାନଙ୍କର କିଛି ଆବଶ୍ୟକ ନାହିଁ ନା। ସଂସାରରେ ଖୁସି କରିବା ବହୁତ କଷ୍ଟ, କାରଣ ସଂସାରରେ ସମସ୍ତେ ଆପଣଙ୍କ କତିରୁ ଡିମାଣ୍ଡ ମାଗୁଛନ୍ତି। କୁହନ୍ତୁ, ପୁତ୍ର ହେଲେ ପିତା ହେଲେ ପୁତ୍ର ଡିମାଣ୍ଡ କରିବ, ସ୍ତ୍ରୀ ଡିମାଣ୍ଡ କରିବ, ସମସ୍ତେ ଦାବିଦାର କରିବେ, ବାପା ଏଇଟା ଦେବାକୁ ପଡ଼ିବ, ସମାଜ ଶଳା ଶାଳୀ ବନ୍ଧୁ ସରକାର ସମସ୍ତଙ୍କୁ ଦେବାକୁ ପଡ଼ିବ। ଭଗବାନଙ୍କର କିଛି ଆବଶ୍ୟକ ନାହିଁ। ଭଗବାନ କେବଳ ଗୋଟେ ସରଳ ମନ ଚାହାନ୍ତି, ପ୍ରେମୀ ମନ ଚାହାନ୍ତି। ଭଗବାନଙ୍କୁ ପାଇବା ସହଜ, ସଂସାରକୁ ପାଇବା ପ୍ରସନ୍ନ କରିବା ବହୁତ କଷ୍ଟ। ଧ୍ରୁବ ମହାରାଜ 5 ବର୍ଷର ବାଳକ, ନିଜର ବସ୍ତ୍ର ବ୍ୟତୀତ କିଛି ନେଇନଥିଲେ। କିଛି ନେଇଥିଲେ? ଉତ୍ଥାନ ପାଦଙ୍କର ପୁରରୁ ଗଲାବେଳେ ସେ ଧିକାର କରିକି ଯାଇଥିଲେ, ନା ମୁଁ ପିତୃ ସମ୍ପତ୍ତି କିଛି ନେବି ନା, ମୁଁ ଭୌତିକ ଜଗତର ପିତାର ସମ୍ପତ୍ତି ନ ନେଇ ବିଶ୍ୱର ଈଶ୍ୱରଙ୍କର, ଯିଏ ଜଗତର ଈଶ୍ୱର ତାଙ୍କ ସମ୍ପତ୍ତିର ମାଲିକ ହେବି। ମାତ୍ର 6 ମାସ ଭିତରେ ଭଗବାନଙ୍କୁ କିଛି ଦେଇନାହାନ୍ତି, କେବଳ ପ୍ରଭୁ ବଣରେ ଯେଉଁ ଫୁଲ ରଖିଛନ୍ତି 6 ମାସ ଭିତରେ, କେବଳ ଭଗବାନଙ୍କର କିଛି ଆବଶ୍ୟକ ନାହିଁ ବୋଲି କେବଳ ମନ୍ତ୍ରରେ ଓଂ ନମଃ ଭଗବତେ ବାସୁଦେବାୟ ମଧୁବନରେ, ବୃନ୍ଦାବନରେ ମଧୁବନରେ ପ୍ରସନ୍ନ କରିଦେଲେ 6 ମାସ ଭିତରେ। ଭଗବାନଙ୍କର କିଛି ଆବଶ୍ୟକ ନାହିଁ। ଭଗବାନ ଆମର ଗୁରୁଦେବ କୁହନ୍ତି, ତୁମର ସ୍ତ୍ରୀକୁ ପ୍ରସନ୍ନ କରିବା ପାଇଁ ବହୁତ କଟା କଥା ତାଙ୍କର, ତୁମର ସ୍ତ୍ରୀକୁ ପ୍ରସନ୍ନ କରିବା ପାଇଁ ତୁମେ ଯେତିକି ପ୍ରଚେଷ୍ଟା କରୁଛ, ତାର ଅଧାର ଅଧା ସମୟ ଯଦି କେବଳ ଭଗବାନଙ୍କୁ ଖୁସି କରିବା ପାଇଁ ଚାହିଁବ, ଭଗବାନ ଖୁସି। ଜଣେ ନୀତିକାର ଲେଖୁଛନ୍ତି, ନ ଦାନେ ନ ନ ମାନେ ନ ନ ଆର୍ଯ୍ୟବେ ନ ନ ସେବୟା, ସବୁଥିରେ ନ ଅନ୍ୱୟ କରିଛନ୍ତି। ଜଣେ ନାରୀକୁ ପ୍ରସନ୍ନ କରିବା ଦାନ ଦ୍ୱାରା ସମ୍ଭବ ନାହିଁ, ସମ୍ମାନ ଦ୍ୱାରା ନୁହେଁ, ଆର୍ଯ୍ୟବ ଅତି ସରଳତା ଦ୍ୱାରା ବି ନୁହେଁ, ସେବୟା ସେବା କରିକି ବି ନୁହେଁ। ନ ଶସ୍ତ୍ରେଣ ନ ଶାସ୍ତ୍ରେଣ, ବାଡ଼ା ପିଟା କରିକି ବି ଶାସନ କରିପାରିବେନି କି ଶାସ୍ତ୍ର ଦ୍ୱାରା ବି ଶାସନ କରିପାରିବେନି, सर्वथा विषमा स्त्रिया। यदि स्त्री भक्ति नुहति भक्तिमती नुहति सब विषम अवस्था से रही जेको समय से सबुत्र काटिद
गुणाश्रय कीर्ति जुत चकांता पतिरति ज्ञा साधन जुबान विहाय शीघ्र बनिता व्रजती नरांतरम शील गुणादिहीनम।
कौन कह साधारण नारी गुण देखुना जजाति महाराज जे भगवान को पचारि विवाह होते शुक्राचार्य कन्या जे विवाह बेले केते जुक्ति देखते मत कच अभिशाप दे क्षत्रिय हाथ धरी ब्राह्मण हाथ धरी पारि केते कथा कहले स्वामी जहां पाद संभान कर त्याग पड़े कह गुणाश्रय कीर्ति जुता चकांता स्वामी यदि गुणर आश्रय पति रतिज्ञ साधन साधन जुवान युवक है रतिज्ञ माने मनोरम प्रेम बा काम भी जानी थी स्वामी स्त्री सहित केमती व्यवहार कराव ताक भी जानी थी किंतु विहाय शीघ्र व्रजिता बनिता व्रजती बनिता मान स्वभाव से भाई रतिज्ञ कुशल बुद्धिमान गुणजुक्त स्वामी को भी त्याग कर दिखती त्याग क्योंकि जाती ना नरांतरम शील गुणादिहीनम हीन गुण संपन्न पुरुष कति पड़े विदेश जो गुड़ा थिला भारत वर्ष को धीरे धीरे आस डाइवर्स वार्ड भारत नथिला स्त्री को त्याग करिवा ना थरे पति पत्नी रे संबंध माने गोटे धर्म संबंध केते जन साखी रहउछन विवाह रे भगवान का सहित परमात्मा का सहित 11 जन साखी रहउछन 12 जन टोटल साखी जन्म जन्मांतर पति पत्नी रे संबंध रखा जाए किंतु ये तो भारतीय लोक मान अवस्था कौन है लगी से माने विदेशी हो पारे कि भारतीय हो पारे बड़ असुविधा है विदेशी माने भल लाइन लु लाइन अच्छा छोट बड़े जो संस्कार से संस्कार रही आम मैंने कौन है विदेश को अनुकरण कले कि विदेशी हो पारे ये रास्ता घाट आप देखुन ना जिते सब बीएमसी नहीं रखु मैं फास्ट टाइम ये देख ली बीएमसी आसिक जो उठाऊ डस्टबिन सब ये सब विदेश में था विदेश में देखी अरे मतलब बढ़िया सिस्टम आगे हाथ पात धरना मेसीन आसिक उठे नहीं जाऊँच कि डस्टबिन रखिले कौन भारतीय लोक डस्टबिन पकेबे पकेबे तक बाहर परिसर जाते सब आड़े रास्ता घाट सब आड़े बाथरूम आम बाथरूम करते परिसरगार झाड़ा जी मंदिर कौट कांथ थे परिसर कर पकेबे लेखाई थे छेप पका जगन्नाथ चित्र कर छेप पका प्रभुपाजी महाराज गुरुदेव भक्ति सिद्धांत सरस्वती ठाकुर प्रभुपाजी महाराज से तुम विदेश को जाओ आटलिस्ट दे आर डिसिप्लिन डिसाइपल मीन्स द वर्ड डिसाइपल कम्स फ्रम द वर्ड डिसिप्लिन शिष्य हाक आगे शासन होगा पड़ो श्रृंखला होगा पड़ो भारतीय लोक मैंने बर्तमान भगवान नियम को मानवाई कहीं श्रृंखलित नुह विशृंखला जीवन गोटे नारी समाज आरंभ गोटे पुरुष समाज आगर मो छोट पिला कथा कहूँ प्रथम भोर उठे गोबर पा दाण्डे पका हे शख तीन थर फा हे झाड़ू मरा हे सन्द्या बेले सब बंधरे सब घीवती दिजाव नारी जदि अधिक समय शुए सूर्यास्त पर शुए ए सूर्य उदय पर कौन हुए मनु महाराज कौन कहते पराशर महाराज कौन कहते महाभारत नारी धर्म पितामह भीष्म कौन कहते पुरुषर कौन लक्षण किसी संस्कार ना तेरे भारतीय लोक मैंने जो विदेश को चाहते विदेश लोक मैंने भारत को चाहते भारत गोटे रत्न अच्छी जो रत्न कौन सी देश ना कौन सीटा भारत गोटे रत्न अच्छी ए आध्यात्मिक रत्न जोटा माइंड की पीस दब मन को शांति दब ना विदेश मैंने आज भक्त होता है ओडिया लोक कहला आज्ञा आमिष छाड़ू पान छाड़ू सी आम जो पाठ पढ़ाऊँच आपड़ कौटू पढ़ी नथिबे कौटू पढ़ी नथिबे से सब शास्त्र काटिक थोदेवे मत जो लोक शाशु कहला कहला जगन्नाथ आपत बेसी कथ कौन जगन्नाथ पूजारी मैंने आमिष खाऊँ आपत कौन कहे आमिष खाइबे नी ठाकुर छुँचे स्वयं ब्रह्म भगवान से स्वयं परम ब्रह्म को आमिष कहीं छुँचे भगवान तक मना करना आपड़ कौन मना कर आप लोक कौन कहे ଲୋକମାନେ ଏତେ ଖସରା, ଯେଉଁ ବାଟରେ ସେ କୁଆଡ଼େ ଗୋଟେ ପଏଣ୍ଟ କାଟିଦେଇକି ଆମେ ଯାହା କରୁଛୁ ଠିକ୍, ବରଂ ତୁମେ କିଛି ପ୍ରବଚନ ଦିଅ ଯାହା କୁହ ଯେମିତି ଆମ ଭୋଗରେ ସାହାଯ୍ୟ ହବ, ଆମ ଭୋଗକୁ କାଟିବା କଥା କୁହନି, ଏଥିରୁ ମାଇନସ୍ କରନି, ଆମେ ଯେମିତି ଡ୍ରେସ୍ ପିନ୍ଧୁ ଯେମିତି ଭୋଗ ରହୁଛି ସେମିତି ଭୋଗରେ ରହିବ। ଲୋକମାନଙ୍କର ବୁଦ୍ଧି ଏଭଳି ଅବସ୍ଥାକୁ ଯାଇଛି। ମୁଁ ତାକୁ ଗୋଟିଏ ଉଦାହରଣ ଦେଲି, ମୁଁ ଆପଣ ପୁରୀରେ ରହିଛନ୍ତି ରହିନା, ପଣ୍ଡା ଘରେ ରହିଛନ୍ତି ରହିନା, ମୁଁ ପଣ୍ଡା ସାହିରେ ରହିକି ଆସି ଗୋଟିଏ ବର୍ଷ ରହିଛି, ତାଙ୍କ ଘରେ ଜାଣିଛନ୍ତି ମା ବାପାକୁ କ'ଣ କୁହେ, ଦିନ ବେଶ କ'ଣ ରାତି ବେଶ କ'ଣ ଜାଣିଛନ୍ତି, ଜଗନ୍ନାଥଙ୍କର ଯେତେଟା ବେଶ ତାଙ୍କର ସେତେଟା ବେଶ, ପ୍ରଭୁ ଆପଣଙ୍କୁ ସେବାର ସୁଯୋଗ ଦେଇଛନ୍ତି, କୋଟି କୋଟି ଜନ୍ମ ଗଲେ ବି ବ୍ରହ୍ମା ବିଷ୍ଣୁ ଯାହାଙ୍କର ସେବା ପାଉନାହାନ୍ତି, ତୁମକୁ ସେ ସେବାର ସୁଯୋଗ ଦେଇଛନ୍ତି, ଆଉ ତୁମେ ପ୍ରଭୁଙ୍କର ନିୟମ ମାନିବନି ତୁମ ଘରେ ଶାନ୍ତି ରହିବ କି। ଖାସ୍ ପଣ୍ଡା ମୋର ଗୋଟେ ଦୋସ୍ତ ଅଛି ଦୋକାନୀ କରିଛି, ସବୁ କହିବ ତାଙ୍କୁ, କହିବ ବାବା ଆମର ପୁରୀର ଅବସ୍ଥା ଏହା, ଭଗବାନଙ୍କର ନିୟମକୁ ଯିଏ ନ ମାନିବ ଆମେ ସାଧୁ ହେଲେ ବି କାହାକୁ ଉଦ୍ଧାର ନାହିଁ, ନିୟମଟା ସମସ୍ତଙ୍କ ପାଇଁ ନା। ଏଇ କଥାରେ ମୁଁ ଆସିଲି, ସଂସ୍କାର ପଳାଇଯାଇଛି। ବର୍ତ୍ତମାନ ଜଣେ ପ୍ରସନ୍ନ କରିବା, ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଦେବଯାନୀଙ୍କ ପକ୍ଷରେ ଉପମା ଦେଇକି ଯାହା କହୁଛନ୍ତି କିଏ, ଯଯାତି ମହାରାଜ ଛାଗିଳିକୁ ଆଉ ପ୍ରସନ୍ନ କରିପାରିଲେନି। ତସ୍ୟ ତତ୍ରାଦି ଯାହା କଶ୍ଚିତ୍ ଅଜା ସ୍ୱାମୀ ଅଛି ନ ଦୃଶ ଲମ୍ବନ୍ତମ୍ ବୃଷଳମ୍ ଭୂୟୋ ସନ୍ଦନ୍ତେ ଅର୍ଥାୟ ୟୋଗବିତ୍। ଯଯାତି ଯେତେବେଳେ ଯାଇ ପହଞ୍ଚିଲେ, ଦେବଯାନୀଙ୍କ ପଛେ ପଛେ ଯାଇ ପହଞ୍ଚିଲେ, ଶୁକ୍ରାଚାର୍ଯ୍ୟ କ'ଣ ଅଭିଶାପ ଦେଲେ, ତୁମେ ଜରାଗ୍ରସ୍ତ ହେଇଯାଅ, ଇଏ ତାକୁ କହୁଛନ୍ତି। କହିଲେ ଛାଗିଳି ଯେତେବେଳେ ଛାଗିଳି ପଛରେ ଛାଗଳ ଯାଇକି ପହଞ୍ଚିଲା ଛାଗିଳି ସ୍ୱାମୀଙ୍କ ପାଖରେ, ଛାଗକୁ ଛାଗିଳିର ସ୍ୱାମୀ ମାନେ ଶୁକ୍ରାଚାର୍ଯ୍ୟ ଅଭିଶାପ ଦେଲେ, ତୁ ପୁରୁଷତ୍ୱ ହୀନ ହେଇଯା, ବୁଢ଼ା ହେଇଯା, ତୁ ସନ୍ତାନ ଆଉ ଜନ୍ମ କରିପାରିବୁନି। କହିଲେ ପୁନଃ ଲମ୍ବନ୍ତମ୍ ବୃଷଣମ୍ ଭୂୟମ୍ ସନ୍ଦନ୍ତେ ଅର୍ଥାୟ ୟୋଗବିତ୍, ଯୋଗବିତ୍ ପୁଣି ଝିଅର କ୍ଷତି ହେଇଯିବ ବୋଲି ଭାବିକି ସନ୍ଧତେ, ତା ଅର୍ଥ ପୁଣି ତାକୁ ପୁରୁଷତ୍ୱ ପ୍ରଦାନ କଲେ। ପ୍ରଭୁ ବହୁତ ସୁନ୍ଦର କଥା ଗୋଟେ ଲେଖିଲେ, ଦିସ୍ ଇଣ୍ଡିକେଟ୍ ଦ୍ୟାଟ୍ ଦି ରିଲେସନ୍ସିପ୍ ବିଟ୍ୱିନ୍ ହଜବ୍ୟାଣ୍ଡ ଆଣ୍ଡ ୱାଇଫ୍ ଇନ୍ ଏନି ସୋସାଇଟି, ହ୍ୱେଦର ହାୟର ଅର୍ ଲୋୟର ଦ୍ୟାନ୍ ହ୍ୟୁମାନ ସୋସାଇଟି, ଇଜ୍ ନଥିଂ ବଟ୍ ଦି ସେମ୍ ରିଲେସନ୍ସିପ୍ ବିଟ୍ୱିନ୍ ଦି ହି ଗୋଟ୍ ଆଣ୍ଡ ସି ଗୋଟ୍। ଏ ଜଗତରେ ଉଚ୍ଚ ଲୋକ ହଉ ବା ନୀଚ ଲୋକ ହଉ, ଦି ସେମ୍ ରିଲେସନ୍ ଇଜ୍ ଦେୟାର, ସମସ୍ତଙ୍କ ଅବସ୍ଥା ଏଇ ଛାଗଳ ଛାଗଳିଙ୍କ ଭଳି, ସମସ୍ତେ ଏ ଅବସ୍ଥାରେ ପଡ଼ିଛନ୍ତି। ପ୍ରକୃତରେ ଯେଉଁମାନେ ଭଗବତ ଭଜନ ନ କରିବେ, ମନ ଗୋଟିଏ ବସ୍ତୁ ନା, ଆପଣ ଶୁଣିବେ ଲାଷ୍ଟ କନ୍କ୍ଲୁଜନ୍ ଆଜି, ମୁଁ ସେଥିପାଇଁ ସିଦ୍ଧାନ୍ତ ଯାଉ, ଛଅଟି ଶ୍ଳୋକ ଯେଉଁ ଅଛନ୍ତି ଶେଷ ସିଦ୍ଧାନ୍ତ ଯଯାତି ମହାରାଜଙ୍କର, ଯଯାତି କହୁଛନ୍ତି ବଡ଼ ଦୁଃଖରେ କହୁଛନ୍ତି, ହେ ଦେବଯାନୀ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା, ଛାଗଳକୁ ପୁରୁଷତ୍ୱ ଦେଲା ପରେ ବି ଛାଗଳ ବହୁଦିନ ଛାଗଳି ସହିତ ଭୋଗ କଲା କିନ୍ତୁ ଆଜି ପର୍ଯ୍ୟନ୍ତ ସନ୍ତୁଷ୍ଟ ହୋଇପାରିଲା। ତା ମାନେ ଶୁକ୍ରାଚାର୍ଯ୍ୟ ଯେତେବେଳେ କହିଲେ ତୁମ ଯୌବନଟା ବୃଦ୍ଧଟା ଦେଇକି ଯୌବନଟା ପରିବର୍ତ୍ତନ କରିଦିଅ, ହଜାର ବର୍ଷ ପୁରୁଙ୍କ ନିକଟରୁ ଯୌବନ ମାଗିକି ନେଲେ, କିନ୍ତୁ ହଜାର ବର୍ଷ ସାନ ପୁଅ ନିକଟରୁ ଯୌବନ ମାଗିକି ନେଲା ପରେ ବି ତୃପ୍ତ ନାହାନ୍ତି।
ସମନ୍ଧାଭୂଷଣମ୍ ସୋପି ହିଜୟା କୃପଲବ୍ଧୟାମ୍ କାଲମ୍ ବହୁତିତମ୍ ଭଦ୍ରେ କାମିନେ ଅଦ୍ୟାପି ତୁଷ୍ୟତି। ସମ୍ବୋଧନ କ'ଣ କଲେ, ହେ ଭଦ୍ରେ ଅଦ୍ୟାପି ତୁଷ୍ୟତି, ଅଦ୍ୟାପି ତୁଷ୍ୟତି ମାନେ ଅଦ୍ୟ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ, ହଜାରେ ବର୍ଷ ମୁଁ ଅଭିଶାପ ପାଇଲା ପରେ ପୁରୁଙ୍କ ନିକଟରୁ ବୃଦ୍ଧ ଅବସ୍ଥା ଦେଇକି ଯୌବନ ଆଣିଲା ପର୍ଯ୍ୟନ୍ତ, ଯୌବନ ଆଣିଲା ପରେ ତୁମ ସହିତ ସମ୍ପର୍କ ରଖି ମୁଁ ଅଦ୍ୟାପି ସେଇ ଛାଗଳ ଛାଗଳି ସହିତ ଅଦ୍ୟାପି, ତାଙ୍କର କଥାକୁ ସେ କହୁଛନ୍ତି, ମୁଁ ମିଶେଇ କହୁଛି, ଆଜି ପର୍ଯ୍ୟନ୍ତ ଛାଗଳ ସନ୍ତୁଷ୍ଟ ନାହିଁ, ସରିଗଲା। ତଥା ଅହମ୍, ୟା ପରବର୍ତ୍ତୀ ଶ୍ଳୋକରେ ଶ୍ଳୋକ ଅନ୍ୟ, ତଥା ଅହମ୍ କୃପଣମ୍, ସେ ଛାଗଳର ଅବସ୍ଥା ଯେଭଳି ମୋ ଅବସ୍ଥା ସେ, ତଥା ଅହମ୍,
ମୋର ଅବସ୍ଥା ସେଇଭଳି। ତା ମାନେ କାଳ ବହୁ ତଥିମ ଭଦ୍ରେ କାମିନ୍ୟମ ଅଦ୍ୟାପି ନ ତୁଷ୍ୟତି, ଆଜି ପର୍ଯ୍ୟନ୍ତ ମୋର କାମନା ଯାଇନି। ବିଷୟରେ କାମନା କେବଳ ସ୍ୱର କାମନା ନୁହେଁ, ପୁରୁଷର ସ୍ତ୍ରୀ ପ୍ରତି ଆସକ୍ତି ବା ସ୍ତ୍ରୀର ପୁରୁଷ ପ୍ରତି ଆସକ୍ତି, ଆପଣ ବିବାହ ହୁଅନ୍ତୁ ନ ହୁଅନ୍ତୁ ଏଇଟା ମ୍ୟାଟର ନୁହେଁ, ମନ ସବୁ କାମ କରୁଛି ନା। କେବଳ ମନ ଯଦି ଟ୍ରେଣ୍ଡଅପ୍ ହେଇଗଲା, ମନ ଯଦି ଯେଉଁ ମନରେ ଯେଉଁ କାମଟା ବସିଛି, ଏ କାମର କାମଟା କାହାର ପ୍ରତିଫଳନ, ପ୍ରେମର ପ୍ରତିଫଳନ। ମନ ଜଣକୁ ଭଲ ପାଇବ, ଭଲ ନ ପାଇ ରହିପାରିବ। ତେଣୁ ମନ ଯେତେବେଳେ ଭଗବାନଙ୍କୁ ଭଲ ପାଉନି, ଜନ୍ମ ଜନ୍ମାନ୍ତର ସେ କାହାକୁ ନା କାହାକୁ ଭଲ ପାଇବ, ପୁତ୍ରକୁ କନ୍ୟାଙ୍କୁ କାହାକୁ କାହାକୁ ଭଲ ପାଇ ପାଇ ଆସିଛି। ତେଣୁ ମନ ଉପରେ ଆବରଣ ଗୁଡ଼ିକ ପଡ଼ିଛି, ପ୍ରେମର ବିପରୀତ ପ୍ରତିଫଳନ ଇନଭର୍ଟ ରିଫ୍ଲେକ୍ସନ ଯାହା କୁହାଯାଏ ହେଇଯାଇଛି। କାମ ସେଇଟା କାମନା, ସଂସାରରେ ଧନ, ସ୍ତ୍ରୀ, ପୁତ୍ର, କନ୍ୟା, ଭୋଜନ, ଏ ଯେଉଁ କାମନା ସବୁ ରହିଯାଇଛି, ଇଏ କେବଳ ପ୍ରେମ ଧର୍ମ ଆସିଲେ ଗୋଟେ ଜୀବନ ଯିବନି। କାଲମ ବହୁତରମ ଭଦ୍ରେ କାମିନ୍ୟ ଅଦ୍ୟାପି ତୋଷ୍ୟତି, ବିଷୟରେ ଯେଉଁ ଆବରଣ ଗୁଡ଼ିକ ରହିଛି କେବଳ ଭଗବାନଙ୍କର ନାମ ଦ୍ୱାରା। କଳିଯୁଗରେ କେବଳ ହରେର ନାମ ହି କେବଳମ, ହରେର ନାମ ହି କେବଳମ। ଚୈତନ୍ୟ ମହାପ୍ରଭୁ କହିଲେ, ଚେତୋ ଦର୍ପଣ ମାର୍ଜନମ ଭବ ମହାଦାବାଗ୍ନି ନିର୍ବାପଣମ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣମ ବିଦ୍ୟା ବଧୁ ଜୀବନମ। ଆମ ହୃଦୟରେ ଯାହା ଥାଏ ବାହାରେ ସେଟା ପ୍ରକାଶ ପାଏ। ଦେଖ, ଗୋଟେ ଛୋଟ ପିଲାର ହୃଦୟରେ କାମନା ନାହିଁ ବୋଲି ସେ କାହାକୁ ଦେଖିଲେ ତା ଅନ୍ତରରେ କାମନା ଆସୁନି, ତାର ମାନ ଅପମାନ ଭାବନା ବି ନାହିଁ। ଯେଉଁ ଛୁଆ ଆପଣ ଚକୋଲେଟ ଢୋ କିଣି ଚାପଣ ମାରିଥିବେ, ତାକୁ ଗୋଟେ ଚକୋଲେଟ ଦେଇଦେବେ, ସେ ଜାଣିପାରିବ। ଆମେ ଗୋଟେ ଛୋଟ ପିଲାକୁ ଚକୋଲେଟ ଦେଇ ଗୋଟେ ଛୁରୀ ଧରିକି ନେବା ତାକୁ ମାରିବା ପାଇଁ, ଗୋଟେ ଉଦାହରଣ ଦେଉଛି। ସେ ଛୁରୀ କ'ଣ ଚକୋଲେଟ କ'ଣ ଦୁଇଟାକୁ ଦେଖିଲେ ବି ସେ ବୁଝି ବିଚାର କରିପାରିବନି, ସେ ବନ୍ଧୁ ବୋଲି ଭାବିନବ। ଆମର ଜୀବନ ଏ ବିଷୟ ଭିତରେ ଲାଗି ଲାଗି ଅଦ୍ୟାପି ନ ତୁଷ୍ୟତି, ହଜାର ବର୍ଷ ଭୋଗ କଲା ପରେ ଦେବଜାନୀଙ୍କ ନିକଟରେ କହୁଛନ୍ତି ସେଇ ଛାଗ ଆଜି ପର୍ଯ୍ୟନ୍ତ ତୁଷ୍ୟ ନାହିଁ। ଯେ ଅର୍ଥେ ବହି ଅଛୁ ଦୁର୍ଲଭ ଦେହ, ଯେ ଅର୍ଥେ ବହି ଅଛୁ ଲାଭ ସରିବା, ବୁଡ଼ି ଜୀବଟି ମୂଳ ଲାଭ ସରିବା, ବେଲ ହୁଁ ଆଶ୍ରା କରି ଭଜ ମାଧବ, ବିଷ୍ଣୁ ଭକ୍ତ। ଆଜି ତାଙ୍କ ଜାଗାରେ ବି ଯେଉଁମାନେ ଭକ୍ତମାନେ ଯାଆନ୍ତି, ଏ ଆପଣଙ୍କର ଯେଉଁ ଉଷ୍ଣ ପ୍ରଶମଣ ଅଛି କ'ଣ ତା ନା, ବାଘମାରି ଭିତରକୁ ମନୋବୁଦ୍ଧି ଯୁଦ୍ଧ ସେ କିଏ ଲେଖିଛନ୍ତି, ଭକ୍ତ ଚରଣ ଦାସ ଭଗବାନଙ୍କ। ଆଜି ବି ତାଙ୍କର ଗାଁ ଲୋକ ଶୁଣନ୍ତି ବଂଶୀ ମଝିରେ ମଝିରେ ବାଜିବ, ମନବୋଧ ଚଉଦ ସେ ମନକୁ ବୁଝାଉଛନ୍ତି। ଆପଣମାନେ ଏଠୁ ଜାଣିଛନ୍ତି ବୋଲି ଏକଥାଟା ମୁଁ କହିଲି, କି ଅର୍ଥେ ବହି ଅଛୁ ଦୁର୍ଲଭ ଦେହ, ଯଦା ତୁମର ଯେ ଅନୁତାପ କଲା ଭଳି କହୁଛନ୍ତି, ଅଦ୍ୟାପି ନ ତୁଷ୍ୟତି, ବିଷୟ ବିଷୟ ଆଉ ନବଳା ସ୍ନେହ ସମାନ, ବିଷୟ ହେଉଛି ବିଷ ଭଳି ଆଉ। ଯେଉଁ ଅର୍ଥରେ ବହିଥିଲେ ଭଗବାନଙ୍କୁ ଭଲ ପାଇବା ପାଇଁ, ଆଜି ସଂସାରକୁ ଭଲ ପାଇଗଲେ। ବୁଢ଼ି ଜୀବଟି ମୂଳ, ବୁଢ଼ି ଜୀବଟି ମୂଳ ଲାଭ ସରିବ, ମୂଳ ବି ଚାଲିବ ଲାଭ ବି ଚାଲିବ। ଗୋଟେ ବିଜନେସ୍ କରୁଛନ୍ତି, ଯଦି ଲାଭ ତ ନହେଲା ନାହିଁ, ମୂଳ ଯଦି ରହିଥିବ ଟିକେ ଲାଭ, ଯଦି ଲାଭ ଗଲା ମୂଳ ବି ଗଲା, ସେ ବିଜନେସ୍ରେ ଲାଭ କ'ଣ ଆଜ୍ଞା, ମୂଳ କ'ଣ ଚାଲିବ ଆଜ୍ଞା, ଭଗବାନ ତ ପାଇପାରିଲେନି, ଲାଭ କିଛି ହେଲାନି, ମୂଳଟା ପଳେଇଗଲା। ମୂଳଟା କେଉଁଟା? ଦୁର୍ଲଭମ ମନୁଷ୍ୟ ଜନମମ, ଏ ଦୁର୍ଲଭ ମନୁଷ୍ୟ ନେଇ ପଳେଇଗଲା, ଆଉ କ'ଣ ମିଳିବ? ମୂଳ ସରିବ, ଲାଭ ବି ଚାଲିଯିବ। ବେଳ ହୁଁ ଆଶ୍ରା କରି ଭଜ ମାଧବ, ବେଳରୁ ଆଶ୍ରା କରିକି ଭଗବାନଙ୍କୁ, ସଂସାର ପ୍ରତି ଆଶ୍ରା, ଆଶ୍ରୟଟା ଆମର ରହିଛି ନା? ମୁଁ ବୁଢ଼ା ହେଇଗଲେ ମୋତେ ପୁଅ ପଚାରିବ? ଆଶ୍ରୟଟା ମନ ଭିତରେ ରହିଛି ନା? ଆଉ ସେଇଥିପାଇଁ ବିଦୁର ଆସି ଗାଳିଦେଲେ ଧୃତରାଷ୍ଟ୍ରଙ୍କୁ, କହିଲେ ଭାଇ ମୋ ମୁଁ ଆପଣଙ୍କୁ ବୁଝେଇ ବୁଝେଇ ଶେଷରେ ପଳେଇଗଲି। ମହାଭାରତ ଯୁଦ୍ଧ ହେଲେ ଭୀମସେନ ତୁମର 100ଟି ପୁତ୍ରକୁ ମାରିଲେ, ପୁଣି ଏ ଘର ଭିତରେ ପଡ଼ିକି ରହିଛ ଏ ସଂସାରରୁ ଆଶା ପାଇବା ପାଇଁ? ଆଶ୍ରୟ ବର୍ତ୍ତମାନ ତ ଭଗବାନ କରିନ, ଏ ପର୍ଯ୍ୟନ୍ତ ତୁମେ ମାଧବଙ୍କୁ ଆଶ୍ରୟ କରିନ, ଧିକ୍କାର କଲେ। ଅନ୍ଧ ପୁରେଇବ ମଧିର ମନ୍ଦ୍ୟ ପ୍ରଜ୍ଞାଶ୍ଚ ସମ୍ପ୍ରତି, ଭାଇ ଆଗରୁ ଅନ୍ଧ ହେଇଯାଇଥିଲେ, ବର୍ତ୍ତମାନ କାନକୁ ଶୁଭୁନି, ବୁଢ଼ା ହେଇଗଲେଣି। ଯେଉଁ ଭୀମସେନକୁ ଜୀବନ ସାରା ଆପଣ ଈର୍ଷା କରିଛନ୍ତି, ତାର ଅର୍ଣ୍ଣ ଖାଉଛନ୍ତି, ଧିକ ଆପଣ ଜୀବନ, ଭଗବାନଙ୍କୁ ଆଶ୍ରୟ କରିନାହାନ୍ତି, ଆହୁରି ପାଣ୍ଡବମାନଙ୍କୁ ଆଶ୍ରୟ କରିଛନ୍ତି। ବହୁ ଧିକ୍କାର କରିକି ପ୍ରବଚନ ଦେଲେ, ବୁଝେଇଲେ, ଚକ୍ଷୁ ଖୋଲିଗଲା, ପଳେଇଗଲା ଛାଡ଼ିକି। ଆଉ ସକାଳୁ ଉଠିଲା ବେଳକୁ ଅନ୍ଧାରୀ କାନ୍ଦୁଛନ୍ତି, ସ୍ୱାମୀ କାହାନ୍ତି? ଯୁଧିଷ୍ଠିର ମହାରାଜ ପ୍ରଣାମ କରିକି ଆସି ଦେଖିଲା ବେଳକୁ, ଭାଗବତର ପ୍ରଥମ ସ୍କନ୍ଧରେ ଆପଣ ଦେଖିବେ, ଯୁଧିଷ୍ଠିର ମହାରାଜ ପ୍ରଣାମ କରିବା ପାଇଁ ଆସନ୍ତି, ଆଗେ କୁନ୍ତିକି ପ୍ରଣାମ କରନ୍ତିନି, ଆଗେ ଧୃତରାଷ୍ଟ୍ରଙ୍କୁ। ବଡ଼ ବାପା ନାହାନ୍ତି, କାନ୍ଦୁଛନ୍ତି, କୁଆଡ଼େ ଗଲେ ବାପା? ବିଷୟ ବିଷର ଯେଉଁ ସ୍ନେହ ଥିଲା ଭାଙ୍ଗିଦେଲେ ବିଦୁର ସାନ ଭାଇ, ବୁଲି ବୁଲି ତୀର୍ଥ ଭ୍ରମଣ କରି ମୈତ୍ର ଋଷିଙ୍କର ସଙ୍ଗ ପ୍ରଭାବରେ ଯେଉଁ ପ୍ରେମ ପ୍ରେମ ଭକ୍ତି ଥିଲା ଚକ୍ଷୁରେ ଅଞ୍ଜନ କରିଦେଲେ। ମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଲାଘ, ଗୁରୁଙ୍କ ପାଖରୁ ପ୍ରାପ୍ତ ହୋଇଛନ୍ତି, ମୈତ୍ର ଋଷିଙ୍କ ପାଖରୁ ଆସିଲେ ବିଦୁର, ଜ୍ଞାନାଞ୍ଜନ କହିଦେଲେ, ଭାଇ ଅନ୍ଧ ତ ଥିଲା ବିଷୟକୁ ସ୍ନେହ କରୁଥିଲ, ବର୍ତ୍ତମାନ ନିଅ ପ୍ରେମାଞ୍ଜନ, ନିଅ ପ୍ରବଚନ ମାଧ୍ୟମରେ ଚାଲ, ବିଷୟ ବିଷୟ ଆଉ ନବଳା ସ୍ନେହ, ମୂଳ ଚାଲିଯିବ, ଲାଭ ତ ପାଇବାନି, ମୂଳ ପଳେଇଯିବ, ଆଉ ସ୍ୱର ମିଳିବନି, ବେଳ ଆଶ୍ରା କରିବ ଜମାଧ। କହିଲେ ହେ ତଥା ଅହମ୍ କୃପଣମ୍ ଶୁଭ୍ରେ, ନିଜକୁ ଧିକାର କରୁଛନ୍ତି, କିନ୍ତୁ ତାଙ୍କୁ ଭଲ ଯଜାତି ଦୋଷ ପୁରୁର ବା ଉର୍ବଶୀଙ୍କର ଦୋଷ ଦେଇନାହାନ୍ତି, ଯଜାତି ଦେବଯାନୀଙ୍କର ଦୋଷ ଦେଇନାହାନ୍ତି, ଆମେ ରଜୁଟାକୁ ସର୍ପ ଜ୍ଞାନ କରୁଛେ, ଏଥିରେ ସର୍ପର ଦୋଷ କି ଆଜ୍ଞା, ନା ରଜୁର ଦୋଷ? ଦୋଷ ଆମର, ନାରୀ ଖରାପ ନୁହନ୍ତି, ସେ ବା ମା, ସେ ମା ଗର୍ଭଧାରଣ କରି ଭଗବାନ ତାଙ୍କୁ ମାତୃତ୍ୱ ଦେଇଛନ୍ତି, ଅମୃତତ୍ଵ ଦେଇଛନ୍ତି, ସନ୍ତାନ ଜନ୍ମ କରୁ, ଗୋମାତା ଯାହା ଦିଅନ୍ତି ଯେ ଦୁଗ୍ଧ ପ୍ରସବଣ କରୁଛନ୍ତି ଗୋଟେ ସନ୍ତାନ ପାଇଁ, ସେ ବା ମା, ତାଙ୍କ ପ୍ରତି ଆମର ଦୃଷ୍ଟିଟା ଖରାପ। ଉର୍ବଶୀର କ'ଣ ଦୋଷ? ପୂର୍ବବାସ ଏହା କହିଥିଲେ, ମୋର ଦୋଷ, ଦୋଷ ଆମର ନା? ସେଭଳି ପୁରୁଷର ନାରୀ ପ୍ରତି ଦୋଷ ରହିଛି, ଦୁର୍ବଳତା ରହିଛି ନାରୀର ପୁରୁଷ ପ୍ରତି, ଏହି ହେଲା ସଂସାରର ବନ୍ଧନ କାରଣ। କହିଲେ ତଥା ଅହମ୍ କୃପଣମ୍ ଶୁଭ୍ରେ ଭବତ୍ୟା ପ୍ରେମ ଯନ୍ତ୍ରିତା, ତୁମର ପ୍ରେମରେ କାମରେ ସ୍ନେହରେ ମୁଁ ଯନ୍ତ୍ର ହେଇଗଲି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବହୁତ ସୁନ୍ଦର ଟୀକା କଲେ, ମୋ ଜୀବନର ଅବିଦ୍ୟା କିଏ ହେଲେ? ମୋହିତମ ସ୍ତବ ମାୟା ଇତି ମମ ଜୀବସ୍ୟ ତ୍ୱମେବ ମୂର୍ତ୍ତିମନ୍ତ ଅବିଦ୍ୟା ଭାବ, ଅବିଦ୍ୟା ଇତି ଭାବ, ପାଖରେ ବସେଇଛନ୍ତି ତାଙ୍କ ସ୍ତ୍ରୀ କହୁଛନ୍ତି, ତୁମେ ମୋ ଜୀବନର ମୂର୍ତ୍ତିମନ୍ତ ଅବିଦ୍ୟା, ମୋର ହଜାର ବର୍ଷ ସମୟ ଚାଲିଗଲା, ମୁଁ ହରିଙ୍କୁ ଡାକିପାରିଲି, ମୋ ପାଇଁ ତୁମେ ଅବିଦ୍ୟା ହେଇଗଲ। ଆତ୍ମାନମ୍ ନା ବି ଜାଣନ୍ତି ମୋହିତ ସ୍ତବ ମାୟା, ମୋର ମନ ଯେତେବେଳେ ଭଗବାନଙ୍କ ଚରଣ କମଳରୁ ତୁମକୁ ବିବାହ ପୂର୍ବରୁ କଦାପି କୌଣସି ମୁହୂର୍ତ୍ତ ଯାଇନଥିଲା, କିନ୍ତୁ ତୁମକୁ ବିବାହ ହେଇଗଲା ପରେ ତୁମ ପ୍ରେମରେ ମୁଁ ଯନ୍ତ୍ରିତ ହେଇକି ମୋ ହରିଙ୍କୁ ବହୁ ଅନୁତାପ କରି କହୁଛନ୍ତି ଏ କଥା। ଆପଣ ଶୁଣୁଛନ୍ତି, ଶୁଣିଥିଲେ ନା, ଦେବଯାନୀଙ୍କୁ ବିବାହ ହେଲା ବେଳେ ମନକୁ ପଚାରିଲେ, ମୁଁ ବାଳକ ଅବସ୍ଥାରୁ ତ ମୋ ମନ କେବେ ହେଲେ ଅଧର୍ମରେ ଯାଇନି, ଆଜି କାହିଁକି ନାରୀ ପ୍ରତି ମୋ ମନ ଆକର୍ଷିତ ହେଉଛି? ନିଶ୍ଚିତ ଏଟା ପ୍ରଭୁଙ୍କର ଇଚ୍ଛା ଅଛି, ଭଗବାନଙ୍କ ନିକଟରୁ କନଫର୍ମେସନ ନେଇକି ମ୍ୟାରେଜ୍ କଲେ, କିନ୍ତୁ ଆଜି ଏଇଠି ଗୋଟେ ଦୁଇଟି ଶବ୍ଦ କହୁଛନ୍ତି, ଆତ୍ମନମ ନା ବି ଜାଣନ୍ତି ମୋହିତ ସ୍ତବ ମାୟା, ମୁଁ ନିଜକୁ ଜାଣିପାରିଲିନି, କାହିଁକି? ମୋହିତ ତବ ମାୟା, ତୁମର ରୂପରେ ମୁଁ ପ୍ରେମ ଯନ୍ତ୍ରିତ ହେଇଗଲି, ତୁମ ସ୍ନେହରେ ମୁଁ ଗୋଟେ ଯନ୍ତ୍ର ଭଳି, ଯେଉଁ ଯନ୍ତ୍ରର ସ୍ୱତନ୍ତ୍ରତା ନଥାଏ, ଏ ଫ୍ୟାନ୍ର ସ୍ୱତନ୍ତ୍ରତା ନାହିଁ, ସୁଇଚ୍ ମାରିଲେ ସେ ବୁଲିବ। ମୁଁ ଗୋଟେ ଯନ୍ତ୍ର ଭଳି ହେଇଗଲି, ବଡ଼ ଧିକାର କରୁଛନ୍ତି। ଆଉ ସେଥିପାଇଁ ଭଗବାନ ତାଙ୍କ ମାଆଙ୍କୁ କହୁଛନ୍ତି, ତୃତୀୟ ସ୍କନ୍ଦରେ ଭଗବାନ କପିଳଦେବ ତାଙ୍କ ମାଆଙ୍କୁ ବୁଝାଉଛନ୍ତି, ମା ନ ତଥା ଭବେତ୍ ବନ୍ଧ, ନ ତଥା ଭବେତ୍ ମୋହ, ବନ୍ଧଶ୍ଚ ଅନ୍ୟ ପ୍ରସଙ୍ଗାତ୍ ଯୋଶିତ୍ ସଙ୍ଗ ତଥା ସଙ୍ଗୀ ଯଥା ତତ୍ସଙ୍ଗୀ ସଙ୍ଗ। ହେ ମା, ମା ପୁଅଙ୍କର ବାର୍ତ୍ତାଳାପ, ଯାହାଙ୍କର ସ୍ୱାମୀ ଅରଣ୍ୟରେ ଅଛନ୍ତି, ବର୍ତ୍ତମାନ ଭଗବାନ କପିଳଦେବ ପ୍ରବଚନ ଦେଇ ପଳେଇବେ, ଜଣେ ନାରୀଙ୍କୁ ନାରୀର ଦୋଷ କହିବା କ'ଣ ଆବଶ୍ୟକ ମୋତେ କୁହନ୍ତୁ। ମାଙ୍କୁ କର୍ଦ୍ଦମ ଋଷିଙ୍କର ଆଶ୍ରମ ଭିତରେ ଦୁଇ ଜଣଙ୍କର ପ୍ରବଚନ, ଶ୍ରୋତା ଏକ ବକ୍ତା ଏକ, ନ ତଥା ଭବେତ୍ ମୋହ ବନ୍ଧସ୍ଚି ଅନ୍ୟ ପ୍ରସଙ୍ଗାତ୍। ଜୀବନର ଏଭଳି ଅବସ୍ଥା ନାହିଁ, ସବୁ ଅବସ୍ଥାକୁ ଆପଣ କାଟି ଦେଇପାରିବେ, ଏ ମୂର୍ତ୍ତିମନ୍ତ ଅବିଦ୍ୟା, ପୁରୁଷର ନାରୀ ପ୍ରତି ଆସକ୍ତି, ନାରୀର ପୁରୁଷ ପ୍ରତି ଆସକ୍ତି, ଏଇଟା କେବଳ ପ୍ରଭୁଙ୍କ ଚରଣରେ ଶରଣ ନେଇ ପ୍ରଭୁଙ୍କର ନାମ କୀର୍ତ୍ତନ କଲେ ଆଜ୍ଞା ପ୍ରଭୁ ବଦଳାଇବେ ଏ କାମ ରୋଗକୁ, ନହେଲେ ମଣିଷ ଦ୍ୱାରା ଏଇଟା କଦାପି ସମ୍ଭବ ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଲେ ବିଦ୍ୟା ବଧୁ ଜୀବନ, ବିଦ୍ୟାରୂପକ ବଧୁ, ବୋହୂ ଯେମିତି ମୁଣ୍ଡରେ ଲୁଗା ଦିଏ, ଶାଶ୍ୱଶୁରକୁ ସମ୍ମାନ ଦିଏ, ସେବା ମନୋଭାବ ଥାଏ, ସଲ୍ଲଜା ବିନମ୍ରା ବିନମ୍ର, ଘରେ କେବଳ ମୁଣ୍ଡ ଟେକି ଚାଲିବନି, ଏସବୁ ଗୋଟେ ବିଦ୍ୟା ବଧୁ ଜୀବନ, ଭକ୍ତି ରୂପକ ବୋହୂର ଏହି ଗୁଣ ହେଇଯିବ। ଅର୍ଥାତ୍ ଭକ୍ତି ମହାରାଣୀ ଗୋଟେ ବୋହୂ ଭଳି, ଏ ନାମ ହେଉଛି ତାଙ୍କର ଜୀବନ। ପ୍ରେମ ଆସିଗଲେ, ପ୍ରେମ ଆସିଗଲେ ଜଣେ ସ୍ୱାଭାବିକ ଲକ୍ଷଣ ସବୁ ଚାଲି ଆସିବ, କେମିତି ଭଗବାନ ଯେମିତି ଝିଅଟା ଆସୁଛି ସବୁବେଳେ ତାର ଲକ୍ଷ୍ୟ କେମିତି ଶାଶୁର ସେବା କରିବି, ଶ୍ୱଶୁର ସେବା କରିବି, ଘରକୁ ଖୁସିରେ ରଖିବି, ସେଭଳି ଜଣେ ହରିନାମ କଲା ପରେ ସାଧୁଗୁରୁଙ୍କୁ ପାଦାଶ୍ରୟ କରି ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କଲା ପରେ ସେ ବୋହୁ ଭଳି ହେଇଛି। ବୋହୁର ଲକ୍ଷ୍ୟ କ'ଣ? ସ୍ୱାମୀଙ୍କୁ ପ୍ରସନ୍ନ କରିବି। ସେଭଳି ଭକ୍ତର ଲକ୍ଷ୍ୟ ଜଗତର ସ୍ୱାମୀ ଜଗନ୍ନାଥଙ୍କ ଭଳି ପ୍ରସନ୍ନ କରିବି। ବର୍ତ୍ତମାନ ଦେବଯାନୀ କହିଲେ, ଆଚ୍ଛା ମୁଁ ହେଉଛି ତୁମ ପାଇଁ ମୂର୍ତ୍ତିମନ୍ତ ଅବିଦ୍ୟା, ଆଉ ତୁମର ଆଜି ପର୍ଯ୍ୟନ୍ତ ଭୋଗବାସନା ଯାଇନି, ନନୁ ତହି ପୁନରପି ବହବ ବିଷୟ ଆସେବ୍ୟନ୍ତମ ତତ ମନସି ପ୍ରୀତି ସତୀ। ଆମର କ'ଣ ଧନଭାବ ଅଛି କି? ଆଉ କିଛି ଦିନ ବର୍ତ୍ତମାନ ଭୋଗ କରିବା, ଅସୁବିଧା କ'ଣ ଅଛି? ତାପରେ ମନ ପ୍ରୀତି ହେଇଯିବ। ନନୁ ପୁନରପି ବହବ ବିଷୟ ସେବନ୍ତମ, ମନ ଏହା କହୁଛି ନା ଆମର, ଆଉ ମନ ଏଇ ଜିନିଷଟା ଭାବେ, ଭୋଗିଦେଲେ ବୋଧେ ଆଉ ମନ ଆଉ କେବେ କହିବନି। ଏଠି କହୁଛନ୍ତି କାମ ଉପସମ୍ୟତି ମୋହ ନିବର୍ତ୍ତତି, ଦେବଯାନୀ କହୁଛନ୍ତି ତୁମର ଯେଉଁ କାମନା କହୁଛ ଯାଇନି ଆଜି ପର୍ଯ୍ୟନ୍ତ, ଆହୁରି ବହୁତ ଭୋଗ କରିବା, ଭୋଗ କଲେ ତୁମର କାମନା ପଳେଇବ, ଆଉ ମୋହଟା ପଳେଇବ। କହିଲେ ହେ ଦେବଯାନୀ, ଏହାକୁ ଯଜାତି ଗୀତ କୁହାଯାଏ, ଭାଗବତରେ କେତେ ଗୀତ ଅଛନ୍ତି, ଗୋପୀ ଗୀତ, ଐଲ ଗୀତ, ବେଣୁ ଗୀତ, ଭାଗବତ ତ ପ୍ରସିଦ୍ଧ ଦଶମ ସ୍କନ୍ଧରେ ପାଞ୍ଚଟି ଗୀତ ଅଛନ୍ତି। ଭାଗବତ ଛଡ଼ା ଅଇଲ ପୂର୍ଣ୍ଣବାଙ୍କର ଗୀତ, ଅଇଲ ଗୀତ ଏକାଦଶ ସ୍କନ୍ଧରେ ଭଗବାନ ନିଜ ଉଦ୍ଧବଙ୍କୁ କହୁଛନ୍ତି, ଅଇଲ କ'ଣ କହିଲେ, ଏଇଟା ହେଉଛି ପୁରୁ ଗୀତ, ଏ ଯଜାତି ଗୀତ, ଯଜାତିଙ୍କର ମୋହ ଭାଙ୍ଗି, କେମିତି ମୋହ ଭାଙ୍ଗିଲା ଆଜ୍ଞା, ଜଣେ ସଂସାର ମୋହ ଭାଙ୍ଗିଯିବ ବୋଲି ଭାଙ୍ଗିବନି, ତାଙ୍କ ମୋହକୁ ଭାଙ୍ଗିଛନ୍ତି ନାରଦ ମୁନି। ନାରଦ ମୁନିଙ୍କ ନିକଟରେ ପ୍ରବଚନ ଶୁଣିଲେ, ପ୍ରଭୁଙ୍କର କଥା ନା, ପ୍ରଭୁଙ୍କର କଥା ନ ଶୁଣିଲେ, ଶ୍ରୁତ୍ୱା ଧର୍ମମ୍ ବିଜାନାତି ଶ୍ରୁତ୍ୱା ତେଜତି ଦୁର୍ମତି। ଧର୍ମକୁ ଲୋକ ଶୁଣିକି ଜାଣିବେ, କେହି ନିଜ ଘର ଭିତରେ ବସି କେବେ ଖରାପ ଅଭ୍ୟାସ ଛାଡ଼ିପାରିବନି। ଶ୍ରୁତ୍ୱା ଧର୍ମମ୍ ବିଜାନାତି ଶ୍ରୁତ୍ୱା ତେଜତି ଦୁର୍ମତି, ଦୁର୍ମତି ଯେଉଁ ଖରାପ ମତି ଅଛି ବାରମ୍ବାର ବାରମ୍ବାର ଶୁଣି ଶୁଣି ମତି ଛାଡ଼ିଦେବ। ଶ୍ରୁତ୍ୱା ଜ୍ଞାନମ ଆପ୍ନନ୍ତି, ଜ୍ଞାନ ଆପଣ ପଢ଼ିକି ପ୍ରାପ୍ତ ହେଇପାରିବେନି, ଶୁଣିକି ବେଶୀ ପ୍ରାପ୍ତ ହେବେ। ଆଉ ଶ୍ରୁତ୍ୱା ମୋକ୍ଷମ ଆପ୍ନନ୍ତି, ମୋକ୍ଷ ବି ମୁକ୍ତି ବି ପ୍ରାପ୍ତ ହେବେ ଶୁଣି ଶୁଣିକି। ଯେମିତି ପରୀକ୍ଷିତ ମହାରାଜ କିଛି କରିନାହାନ୍ତି, କେବଳ ଶ୍ରବଣ କରି କରି ଦୁର୍ମତିକୁ ତ୍ୟାଗ କରି ଭଗବତ ଭକ୍ତିରେ ଗୁରୁଙ୍କ ବାକ୍ୟରେ ଏତେ ପ୍ରେମିକ ହେଇଗଲେ ସାତ ଦିନ ଭିତରେ ପ୍ରଭୁଙ୍କୁ ପାଇଗଲେ। ଏ ଶୁଣିଲେ କେମିତି? ଆମେ ଶୁଣୁଥିଲେ ନା, ଭଗବାନଙ୍କର ପୁତ୍ର ହେଲେ ବ୍ରହ୍ମା, ବ୍ରହ୍ମାଙ୍କର ପୁତ୍ର ହେଲେ ଅତ୍ରି, ଅତ୍ରିଙ୍କର ପୁତ୍ର ହେଲେ ସୋମ, ସୋମଙ୍କର ପୁତ୍ର ହେଲେ ବୁଦ୍ଧ, ବୁଦ୍ଧଙ୍କର ପୁତ୍ର ହେଲେ ପୁର୍ବା, ପୁର୍ବାଙ୍କର ପୁତ୍ର ହେଲେ ଆୟୁ, ଆୟୁଙ୍କର ପୁତ୍ର ହେଲେ ଯଜାତି, ଯଜାତିଙ୍କ ପୁତ୍ର ହଁ ଯଜାତି। ଏଇ ଚରିତ୍ର ଶୁଣୁଥିଲେ ନା, ସେଇ ବ୍ରହ୍ମାଙ୍କ ନିକଟରୁ ମରିଚି, ମରିଚିଙ୍କ ପରେ ନାଭାଗା ଆସିଥିବେ, ନାଭାଙ୍କର ପୁତ୍ର ହେଇଥିବ ଅମ୍ବରୀଶ, ସେ ବ୍ରହ୍ମାଙ୍କ ନିକଟରୁ ସୂର୍ଯ୍ୟବଂଶ ଚାଲିଛି, ଚନ୍ଦ୍ରବଂଶ ଚାଲିଛି। ମରିଚିଙ୍କର ବଂଶ ପରମ୍ପରାରେ ବିଶ୍ୱନାଥ ଚକ୍ରଧର ତାଙ୍କ ଟୀକାରେ ଲେଖିଛନ୍ତି, ମରିଚି ହଁ ହଁ ମରିଚି ବିବସ୍ୱାନ ଶ୍ରାଦ୍ଧଦେବ ନାଭାଗା ଅମ୍ବରୀଶ। ଅମ୍ବରୀଶ ମହାରାଜ ସେ ସମୟରେ, ଯେଉଁ ଅମ୍ବରୀଶ ମହାରାଜଙ୍କ ପ୍ରସଙ୍ଗ ଏପ ନବମସ୍କନ୍ଦରେ ଅଛନ୍ତି, ଦୁର୍ବାସାଙ୍କ ସାଙ୍ଗରେ କିଭଳି କଳହ ହେଇଥିବ, ଭଗବାନ କିଭଳି ସୁଦର୍ଶନ ଚକ୍ର ଦ୍ୱାରା ତାଙ୍କୁ ସୁରକ୍ଷା ଦେଇଥିବେ, ଅମ୍ବରୀଶଙ୍କର ଏ ଘଟଣାଟିକୁ ନାରଦ ମୁନି ଶୁଣିଛନ୍ତି। ନାରଦ ମୁନି ବୁଲି 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 ସେ ସ୍ୱଚ୍ଛାଚାରୀ ସ୍ୱଚ୍ଛା ଭ୍ରମଣ କରନ୍ତି, ସ୍ୱଚ୍ଛାରେ ଭଗବତୀ ଇଚ୍ଛାରେ, ଯାହାକୁ ଉଦ୍ଧାର କରିବାକୁ ହବ ନାରଦ ଭଗବାନ ତାଙ୍କୁ ପଠେଇ ପ୍ରେରଣ କରିକି ସେଠି ଯାଇ ପ୍ରବଚନ ଦେବେ। ଯଯାତି ମହାରାଜାଙ୍କର ତ ମହାନ ଭକ୍ତ ସଂସାରକୁ ଶିକ୍ଷା ଦେବା ପାଇଁ ଏଭଳି ଅବସ୍ଥା ତାଙ୍କର ଅଛି। ଏହି ସମୟରେ ଅମ୍ବରୀଶ ମହାରାଜ ନାଭଗଙ୍ଗର ପୁତ୍ର ଅମ୍ବରୀଶ ମହାରାଜାଙ୍କ ଚରିତ୍ରକୁ ଆସି କହିଲେ, ସବୈ ମନ କୃଷ୍ଣ ପଦାର ବିନ୍ଦୟ ବାସାଂସି ଜେନ୍ନାନି ବାସାଂସି ବୈକୁଣ୍ଠ ଗୁଣାନୁ ବର୍ଣ୍ଣନେ, ନଅଟି ନବଦା ଭକ୍ତିରେ କିଭଳି ଇନ୍ଦ୍ରିୟକୁ ନିଯୁକ୍ତି କରିଥିଲେ, କିଭଳି ଭଗବାନ ବସିଭୂତ ହିଁ ସୁଦର୍ଶନ ଚକ୍ର ଦେଇଥିଲେ ତାଙ୍କୁ, ଏଇ କଥାଟା ନାରଦ ମୁନି ଆସି କାହାକୁ କହିଲେ, ଏ ଯଯାତି ମହାରାଜଙ୍କୁ। ତାହେଲେ ପ୍ରଶ୍ନ ଆସିବ, ଯଯାତି ମହାରାଜ ରାଜା ଥିଲେ, ଯଯାତି ମହାରାଜ ଭାରତବର୍ଷର ନବଦ୍ୱୀପ ଭିତରୁ ଆଦି ଅନ୍ତ ଦ୍ୱୀପମ ତ୍ୟକ୍ତା ମଧ୍ୟସ୍ଥ ସପ୍ତ ଦ୍ୱୀପମ ରାଜା, ମଝିରେ ଯେଉଁ ସାତଟା ଦ୍ୱୀପ ରହିଲା ଭାରତବର୍ଷରେ ସେ ରାଜା ଥିଲେ, କିନ୍ତୁ ଚକ୍ରବର୍ତ୍ତୀ ରାଜା ଥିଲେ ସେତେବେଳେ ସୂର୍ଯ୍ୟବଂଶରେ, କିଏ ଅମ୍ବରୀଶ ମହାରାଜ। ଅମ୍ବରୀଶଙ୍କ ଚରିତ୍ର ଶୁଣିଲା ପରେ ଆଙ୍କୁ ଧିକ୍କାର ଲାଗିଲା, ଆରେ ପିଲାଟି ବେଳେ ଭଗବାନଙ୍କୁ ଡାକିଲି, ମୋ ଭଜନର ଫଳ କ'ଣ ଏହା, ଆଜି ଏଇ ଦେବଯାନୀ ଚକ୍ରରେ ପଡ଼ିକି ହଜାର ବର୍ଷ ପୁଅଙ୍କ ନିକଟରୁ ଭୋଗ ଆଣିକି ଭୋଗ କଲି, କିନ୍ତୁ ଆଜି ସେ ପିଲାଟି ବେଳୁ ଭଗବାନଙ୍କୁ ଡାକୁଥିବା ଅମ୍ବରୀଶ ମହାରାଜ ଯାହା ପାଇଁ ଭଗବାନ ସୁଦର୍ଶନ ଚକ୍ର ଦେଇଦେଲେ, ଧିକ୍କାର କଲେ। ଆଉ ଶୁଣିଲେ କାମକୁ ବୈରାଗ୍ୟ କାହା ନିକଟରୁ ଆଇଲା, ନାରଦ ଯେଉଁଠି ବକ୍ତା ଧନ୍ୟ ଦେବର୍ଷେ, ଯିଏ କହନ୍ତି ଖେଳ ଖେଳରେ ବୈକୁଣ୍ଠକୁ ପଠେଇବା ଲୋକ, ନାରଦ ପାଞ୍ଚ ବର୍ଷର ବାଳକ ଧ୍ରୁବକୁ ପଠେଇଦେଲେ, ପ୍ରହ୍ଲାଦଙ୍କୁ ଦେଇଦେଲେ, ଅମ୍ବରୀଶଙ୍କୁ ଦେଇଦେଲେ, ଯୁଧିଷ୍ଠିରଙ୍କୁ ଦେଇଦେଲେ, ସମସ୍ତଙ୍କୁ ଦେଇଛନ୍ତି ସେ। ସେ ନାରଦ ଯେଉଁଠି ପ୍ରବଚନ ଦେବେ, ଆଉ ମୁହଁ ରହିବ କି ଆଜ୍ଞା, ସାଙ୍ଗେ ସାଙ୍ଗେ ମୁହଁ ଭାଙ୍ଗଲା। ସେ ବର୍ତ୍ତମାନ ସ୍ତ୍ରୀକୁ ବୁଝାଉଛନ୍ତି, ଏଇଟା ହେଉଛି ଯଜାତି ଗୀତ, ବଡ଼ ଅନୁତାପ କରିକି ସଂସାରକୁ ବିଷୟର ମୋହରୁ ଭାଙ୍ଗିବା ପାଇଁ ଏ ଛଅଟି ଶ୍ଳୋକ କହିଛନ୍ତି। ୟତ୍ ପୃଥିବ୍ୟାବ୍ରିହିଯାବମ୍ ହିରଣ୍ୟାପସବ ସ୍ତ୍ରୀ ନା ଦୁଇହତି ମନା ପ୍ରୀତମ୍ ପୁଂସ କାମାହ ତସ୍ୟତେ। ଦେବଯାନୀ ତୁମେ କହୁଛ ଆଉ କିଛି ଦିନ ଭୋଗ କରିବା, ଭୋଗ କଲେ ମନ ପ୍ରୀତି ହେଇଯିବ, ମୋହ ଭାଙ୍ଗିଯିବ, କହିଲେ ନା, ବିଷୟ ସେବନ୍ତମ୍ ତୃପ୍ତି ନ ଭବତି ପ୍ରତ୍ୟୁତ ବହୁ ଦୁଃଖମ୍ ଉର୍ଦ୍ଧକଃ ବିଷୟସୁ ତୃଷ୍ଣା ଜାୟତେ। ସୁଖଦେବ ଗୋସ୍ୱାମୀ ସିଦ୍ଧାନ୍ତ ପ୍ରଦୀପରେ ଲେଖିଲେ, ବିଷୟ ସେବନ ସେ ବିଷୟ ସେବନ ତୃପ୍ତି ନ ଭବତି, ହରି ବୋଲ, ବିଷୟ ଭବନରେ ତୃପ୍ତି, ବିଷୟ ସେବନ ତୃପ୍ତି ନ ଭବତି ପରନ୍ତୁ ଦୁଃଖ ଉର୍ଦ୍ଧକେର, ବିଷୟକୁ ସେବନ କଲା ମାନେ ଦୁଃଖ ଆସିକି ପହଞ୍ଚିବ, ହେଲା ଯେତି ଭୋଗ କରିଦେଲି କରିଦେଲି ସେତିକି ପଳାନ୍ତା ନା, ତୃଷ୍ଣା ଯାଏ ଏତେ, ଏଣେ ଦୁଃଖ ପାଉଥିବା ଏଣେ ମନରେ କାମନା ବି ଥିବ। କହିଲେ ହେ ବକ୍ସିଧର ତ ବହୁତ ସୁନ୍ଦର ଟୀକା କଲେ, ନ ଦୃହତି ଦୁହ ପ୍ରପୂରଣମ୍ ରିକ୍ତିକରଣମ୍ ପାତ୍ରସ୍ୟ ପୂରଣୀକରଣମ୍। ଗୋଟେ ପାତ୍ର ଖାଲି ଅଛି, ହେଲା ପୁରେଇ ଦେଲେ ପୁରି ହେଉଛି ନା ନାହିଁ? କିନ୍ତୁ ଏ କାମନା ପାତ୍ର ଯେଉଁ ହୃଦୟ ଭିତରେ ଅଛି, ଅତ ସ୍ତ୍ରୀ ପୁଂସୟ ଉଭୟ ପି କାମଭୋଗାଦୀନାମ ଅଲଙ୍ଗବୁଦ୍ଧି ନବତୀ ଇତି ଭାବ। ସ୍ତ୍ରୀ ପୁରୁଷଙ୍କର ଏ କାମାଦି ଭୋଗ ଅଲଙ୍ଗବୁଦ୍ଧି ନବତୀ, କଦାପି ଅଲଙ୍ଗ ମାନେ ପ୍ରଚୁର ବୁଦ୍ଧି ହବନି, କଦାପି ହବନି, ଭଗବତ ଭକ୍ତି ନ ପାଇଲେ। ସେଥିପାଇଁ କହିଲେ ଦେବଯାନୀ, ତୁମେ ମୋତେ ଆହୁରି କହୁଛ ହଜାର ବର୍ଷ ମୁଁ ଭୋଗି ସାରିଲା ପରେ ଆହୁରି କହୁଛ ଆମେ ବିଷୟ ଭୋଗ କଲେ ସୁଖ ପାଇବା? କହିଲେ ନ ଯତ୍ ପୃଥିବ୍ୟା, ଏ ପୃଥିବୀର ବ୍ରିହି ଜବମ, ଯେତେ ଭୋଜନ ବସ୍ତୁ ଜଣେ ଯଦି ଖାଏ, ଏଠି କେବଳ ଶରୀର କାମନା କଥା କୁହାଯାଉନି, ଶରୀର ସବୁପ୍ରକାର କାମନା। ଦେବଯାନୀ ଯଯାତି ଚରିତ୍ରରେ କେବଳ ସ୍ୱାମୀ ସ୍ତ୍ରୀର କଥା କୁହାଯାଉଛି, ଏତିକି କଥା ଭୋଜନ ଯିବେ ଯେଉଁମାନେ ଭୋଜନ ଭକ୍ତ। ପ୍ରଭୁପାଦ ମହାରାଜ କୁହନ୍ତି, ମୁଁ ବିଦେଶରେ ଦେଖିଛି ଗୋଟେ ପ୍ରକାର ଚଢ଼େଇର ମାଂସ ଖାଇବା ପାଇଁ ଲୋକ ହଜାର କିଲୋମିଟର ଗାଡ଼ିରେ ତେଲ ପୋଡ଼ିକି ଯିବେ, 500-700 କିଲୋମିଟର ତାଙ୍କ ପାଇଁ ଗୋଟେ 100 କିଲୋମିଟର, 180-200 ସ୍ପିଡ଼ରେ ଗାଡ଼ି ଦୌଡ଼ୁଥିବ, ରାତି 12ଟାରେ ଶନିବାର ଦିନ ତାଙ୍କର ବାହାରିବେ, କେବଳ ସେ ଗୋଟେ ପ୍ରକାର ଚଢ଼େଇର ମାଂସ ଖାଇବେ, ସେଇଟା ସେଇ ଲେକ୍ ପାଖରେ ଗୋଟେ କ୍ୟାଣ୍ଟିନ୍ ଅଛି ସେଇଠିକି ଯିବେ, ହଜାର ହଜାର କିଲୋମିଟର ଗାଡ଼ି ଦୌଡ଼ା ହବ। ଯେକୌଣସି ପ୍ରକାର କାମନାକୁ ମଣିଷ ଭୋଗ କଲେ କେବେ ପାରିବନି। ଯତ୍ ପୃଥିବ୍ୟା ବ୍ରିହି ଜବ, ସବୁ ଭଲ ଭଲ ଉତ୍ତମ ଖାଦ୍ୟ ଖାଇଲେ ବି ସେ କହିବେନି, ତା ମନ କହିବେନି, ତ ଠିକ ଅଛି ଏ ବାପସ ବାପା, ଆଉ ମନ କେବେ ଆଉ ଭଲ ଖାଇବା ପାଇଁ କହିବନି ନା, ମନ କହିବ ଏ ଡାଇବେଟିସ୍ ହେଇକି ହାଇ ବ୍ଲଡ଼ ପ୍ରେସର ହେଇଯିବନି, ତଥାପି ଲୋକ କହିବେ ମିଠାଟା ଛାଡ଼ ହଁ ପକେଇଦେବେ, ଯାହା ହବ ହବ ଦେଖିବା, ମରିବା ତ ଦିନେ ମରିବା, ଆଥିରୁ କ'ଣ ଅଛି, ଗୋଟେ ଲୋକ ଏହା କହୁଛି। ମୁଁ ତାଙ୍କୁ କହିଲି ଆଚ୍ଛା ଆପଣଙ୍କ ଚକ୍ଷୁରୁ ଦେଖା, ମୁଁ କ'ଣ କହିବି, ମୁଁ ତ ଖୋଲା ଲୋକ ମୁଁ କହିଦିଏ, ମୁଁ ଭକ୍ତଙ୍କୁ କହିଲି ଆପଣ ଜଣାପଡ଼ୁଛି ଆପଣଙ୍କର ଡାଇବେଟିସ୍ ଅଛି, ଆପଣ ଲକ୍ଷଣ ସବୁ ଜାଣିଛି, ମୁଁ ଆପଣ ଚେକ୍ କରନ୍ତୁ ନା, ମୁଁ ଚେକ୍ କରିବିନି, ଚେକ୍ କଲେ ସବୁ ଖାଇବା ବନ୍ଦ ହେଇଯିବ। ଯାହାର ଟିକେ ପ୍ରସାଦ ପ୍ରତି ବି ଲୋଭ ଅଛି ସେ କହିବ ଚେକ୍ କରିଦେଲା ମାନେ ଡକ୍ଟର କହିବେ ଏଇଟା ଖାଇବୁନି ସେଇଟା ଖାଇବୁନି, ମନ ମରିବା ତ ମରିବା, ଗୋଟେ ଦିନ ମରିବା ଆଉ ପୁଣି କାହିଁ ଯେତେବେଳେ ଖାଇବା ପିଇବା କଣ୍ଟ୍ରୋଲ କରିବା। ସେ କହୁଛନ୍ତି ଯଦ୍ ପୃଥିବ୍ୟା ବ୍ରିହି ଜବ ହିରଣ୍ୟ, ସବୁ ଧନର ମାଲିକ ହେଲେ ବି ଧନ କାମନା ବି ଛାଡ଼ିପାରିବେନି, ଭୋଜନ କାମନା ଛାଡ଼ିପାରିବେନି ଆଉ ଧନ କାମନା ବି ଛାଡ଼ିପାରିବେନି, କେତେ ପ୍ରଚୁର ଧନ ହେଲେ ବି ଅଳଙ୍ଗବୁଦ୍ଧି ନବତୀ, ମୋର ଏତିକି ଧନ ହେଇଗଲା ମୋର ଆବଶ୍ୟକ ନାହିଁ। ସେ କହିଲେ ନା ବିଷୟ ବିଷୟ ଆଉ ନବଲା ସ୍ନେହ, ସବୁଟି ମିଥ୍ୟା, କୃଷ୍ଣ ନାମଟି ସତ୍ୟ, ଶ୍ରୀକୃଷ୍ଣ ପାଦ ପଦ୍ମେ ଦିଅତୁ ଚିତ୍ତ, ସବୁଟି ମିଥ୍ୟା, କୃଷ୍ଣ ନାମଟି ସତ, ସବୁ ମିଛ, କିନ୍ତୁ ଧନ ଆରେ ମନ ତୁ କୃଷ୍ଣଙ୍କ ପାଦ ପଦ୍ମରେ ଚିତ୍ତ ଦେ, ଧନ ପଛରେ ସରକାର ରିଟାୟର୍ଡ କରିଦେଲା କ'ଣ ସସ୍ପେଣ୍ଡ ରିଟାୟର୍ଡ କରିଦେବ, ପେନ୍ସନ୍ ଦେଉଥିବ, ପୁଣି ଯାଇକି ଲୋକ ଆଉ ଗୋଟେ ଜାଗାରେ ଚାକିରି କରିବେ, ଚାକର ବୃତ୍ତିରେ ବା ତାର ବୃତ୍ତିରେ ଚାକର ସର୍ଭ୍ୟାଟ ନେଚର ବା, ଆଉ ବୈଷ୍ଣୁମାନଙ୍କର କ'ଣ ଲାଗେ କି ଶେଷରେ, ମୁଁ ଆଜ୍ଞା ଆପଣଙ୍କୁ ପ୍ରପୋଜ, ମୁଁ ବା ଦାସ, ସେଇ ଶ୍ରୋତା ଦାସ ବକ୍ତା ଦାସ ସବୁ ଦାସ ଚାକର ବା, ଭଗବାନଙ୍କର ଚାକର, ଏଠି ହେଉଛି ସଂସାରର ଚାକର, ଚାକର ପ୍ରତି ଆମକୁ କରିବାକୁ ପଡ଼ିବ, ଆମେ ଚାକରିଆ ଲୋକ, ମାଲିକ କେବଳ ଭଗବାନ, ଯାହାକୁ ହେଲେ ସାର ସାର କହିବା, ଭଗବାନଙ୍କୁ ସାର ସାର ପ୍ରଭୁ, ଭଗବାନଙ୍କୁ ଓଡ଼ିଆରେ ସାର ମାନେ ପ୍ରଭୁ ନୁହେଁ କି, ଇଂଲିଶରେ ସାର ଓଡ଼ିଆରେ ପ୍ରଭୁ, ଆମେ ଆମେ ଡାକୁଛୁ ପ୍ରଭୁ, ଆମେ ସେଦିନ ଭକ୍ତମାନେ ଭକ୍ତକୁ ପ୍ରଭୁ ଡାକନ୍ତି, ତା ମାନେ କ'ଣ ମୁଁ ଚାକର ଆପଣ ହେଲେ ମୋର ପ୍ରଭୁ, ଯାହାକୁ ଦେଖେ ପ୍ରଭୁ ପ୍ରଭୁ ମାନେ ଆମେ ଚାକର, ଏଇଟା ଆମ ପୋଜିସନଟା ଆମେ ବୁଝିପାରୁଛୁ। ମଣିଷ ମାନେ ସେ ତାର ସ୍ୱଭାବ ହେଲା ଜୀବନ ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ, ସେ ବା ଦାସଗିରି କରିବ, ସେଥିପାଇଁ ଚାକିରିରୁ ସରକାର ଛାଡ଼ିଦେଲା ବେଳେ ସେ ସନ୍ତୁଷ୍ଟ ହେବନି। ଜଣେ ଜଣେ ଭାବନ୍ତି ରିଟାର୍ଡ ହେଲା ପରେ କ'ଣ କରିବି, ପ୍ରାୟ ରିଟାର୍ଡ ଲୋକ ରୋଗା, ଆଜ୍ଞା ମୁଁ ଆପଣଙ୍କୁ ଖୋଲା କଥା କହୁଛି, ଆପଣ ଭୁବନେଶ୍ୱର ରହୁଛନ୍ତି, ପ୍ରାୟ ରିଟାର୍ଡ ଲୋକ ତାଙ୍କୁ ଏନ୍ଗେଜମେଣ୍ଟ କିଛି ନାହିଁ, ଆରେ ଆମକୁ ସମୟ ହଉନି, ଆମେ ଚାହୁଁଛୁ ରାତି ନ ହଉ, ରାତି ହେଲେ ଶୋଇବାକୁ ପଡ଼ୁଛି, ଘଣ୍ଟାରେ ଶୋଇ ଦିନବେଳେ ଶୋଇଛୁ, ଅଧ ଘଣ୍ଟେ ଘଣ୍ଟାରେ ଶୋଇବୁ, ତାପରେ ଆରେ ପଢ଼ିବା ପାଇଁ ସମୟ ନାହିଁ, ଜପ କରିବା ପାଇଁ ସମୟ ହଉନି, ସେବା କରିବା ପାଇଁ ସମୟ ହଉନି, ଏଇ ଏନ୍ଗେଜମେଣ୍ଟ ବେଷ୍ଟ, ଜୀବନର ସବୁଠୁ ବଡ଼ ଏନ୍ଗେଜମେଣ୍ଟ ହେଉଛି ଭଗବାନଙ୍କ ପାଇଁ ସମୟ ଶକ୍ତିକି ବ୍ୟବହାର କରୁନ, ଫାଇଦା ଉଠେଇ ନେବେ ଆପଣ। ଆଉ ଧନ ପାଇଁ କେତେ ଗୁଡ଼େଇବେ ଆଜ୍ଞା, ଧନ ତାର ବ୍ୟାଙ୍କ ସୁଖରେ ରହିଛି, ଷ୍ଟେଟ୍ ବ୍ୟାଙ୍କ ଦେଖିଦେଉଛି ଏ ବାବାଙ୍କର ଆକାଉଣ୍ଟରେ 25 ଲକ୍ଷ ହେଲା, ସିଏ ତାର ଖୁସି, ତାର ସେୟାର ମାର୍କେଟ ଲଗେଇଲା ତାର ପରସେଣ୍ଟ ପାଇଲା। ମନ ତାର କହୁଛି ମୋର 25 ଲକ୍ଷ ରହିଛି, ମନ ତାର ଖାଲି ଖୁସି, କିନ୍ତୁ ଖାଇବା କଥା ସେଇ ରୁଟି ରୁଟି ସବଜି ଟିକେ ଖିଆ ହେଉଛି ନା ଆଉ କ'ଣ ଖିଆ ହେଉଛି। ଯେ ଧନୀ ବେଶୀ ମନ କରି କିଛି ଅଧିକା ଖାଇବ ତାହେଲେ ରୋଗୀ ହବ। ଭୋଗେ ରୋଗ ଭୟମ୍ ଲେଖିଲେ ବୈରାଗ୍ୟ ଶତକରେ, ଯିଏ ଭୋଗ କରିବ ତାର ରୋଗ ଭୟମ୍, ଶାସ୍ତ୍ରୀ ବାଦ ଭୟମ୍, ଯେ ଶାସ୍ତ୍ର ଜାଣିଲେ ତାର ବାଦ ଭୟ, ଡର ଲାଗିବ ଆରେ ମୁଁ ଶାସ୍ତ୍ର କହୁଛି ମୋତେ କିଏ ଯୁକ୍ତି କରିବ କି। ଭୋଗେ ରୋଗ ଭୟମ୍ ଶାସ୍ତ୍ରୀ ବାଦ ଭୟମ୍ କୁଲେ ଚିତ ଭୟମ୍, ତାର ପିଲା ଛୁଆ ଆଜି ତାର ସବୁବେଳେ ଆରେ ମୋ ପିଲା ଛୁଆ ମାନେ ମରିଯିବେ କି କୁଲେ। ସେ ଶେଷକୁ ଲାଷ୍ଟ ସବୁ ଶେଷକୁ ଲେଖିଲେ ନିର୍ଭୟମ୍ ବୈରାଗ୍ୟ ଏକମ ନିର୍ଭୟମ୍, ସଂସାର ବୈରାଗ୍ୟ ହେଉଛି ଏକମାତ୍ର ନିର୍ଭୟ। ଆରେ ମୋର କେହି ନାହାନ୍ତି, ବୈରାଗ୍ୟ ମାନେ ନୁହେଁ ଯେମିତି ଦାଢ଼ି ଛାଡ଼ିକି କୌପିନି ମାରିକି ଖାଲି ରାସ୍ତାରେ ବୁଲିବା ଭିକ ମାଗିକି ଖାଇବା, ଏଟା ବୈରାଗ୍ୟ ନୁହେଁ। ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗମ ଶିକ୍ଷାର୍ଥମ ଏକମ ପୁରୁଷ ପୁରାଣ। ବୈରାଗ୍ୟ କିଏ ଆଜ୍ଞା, ସ୍ତ୍ରୀ ପୁତ୍ର କନ୍ୟା ସବୁ ଥିବେ, ଇଏ ମୋର କେହି ନୁହନ୍ତି, ମୋର କିଏ ସବୁ ମୋର ପ୍ରଭୁ, ଇଏ ହେଲା ପ୍ରକୃତ ବୈରାଗ୍ୟ। ବୈରାଗ୍ୟ ଅନ୍ତରରେ ଆସେ, ଅନ୍ତର ରଞ୍ଜିତ ହୁଏ ବୈରାଗ୍ୟ ରୋଗରେ, ତାର ପରେ ବାହ୍ୟରେ ବସ୍ତ୍ର। ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ, ସବୁଠୁ ପରେ ନିର୍ଭୟ ହେଲା ବୈରାଗ୍ୟ। କେବଳ ମା ମାଲିକକୁ ଡାକିବା, ହାତ ଡାକିଲେ, ପ୍ରଭୁଙ୍କୁ ଡାକିଲେ, ଯେଉଁଠି ଖାଇବାକୁ ମିଳିବ, ଯେଉଁଠି ଆନନ୍ଦର, ସବୁଆଡ଼େ ସବୁ ବ୍ୟବସ୍ଥା ପ୍ରଭୁଙ୍କର ଅଛି। ଯତ୍ ପୃଥିବ୍ୟା ବ୍ରିହିଜବ ହିରଣ୍ୟ ପଶବ, ଯଦି ଆଗରୁ ଧନ ଥିଲା ପଶୁ ଗୋଟେ ଧନ, ଏ ବାବା କିଏ ପାଟି କରୁଛ, କିଏ କଥା ହୁଅନି, ଚୁପ କିଣି ବସ, ପଶବ ସବୁ ଗାଈ ମଇଁଷି ଜଣଙ୍କୁ ମାଲିକ କରିଦିଆ ହବ, ତଥାପି ତା ମନ ଖୁସି ହବନି। ଆଉ କଳିଯୁଗର ପଶୁ ହେଲେ ଗାଈ ପଶୁ ଗୁଡ଼ାକ ଚାରିଗୁଡ଼ିଆ, ଗାଡ଼ି ହେଲା ଚାରିଗୁଡ଼ିଆ, ସବୁ ପ୍ରକାର ଗାଡ଼ି, କ'ଣ BMW, ସେ କାର ଦାମ କେତେ ମୁଁ ଆଜ୍ଞା ଜାଣିନି, ଖାଲି ବିଦେଶରେ ମୁଁ ଦେଖିଥିଲି ଆଉ ଶୁଣିଥିଲି, କେତେ ହେବେ ଗୋଟେ 1 କୋଟି ଟଙ୍କା, ଆପଣ ବିଶ୍ୱାସ କରୁଛନ୍ତି, କେନ୍ଦ୍ରାପଡ଼ା ଅଞ୍ଚଳରେ BMW କାର ମୁଁ ଦେଖିଲି। କ'ଣ ଆବଶ୍ୟକ ମନୁଷ୍ୟରେ ସବୁ 1 କୋଟି ଟଙ୍କା ଗୋଟେ କାର ଦାମ, ପୁଣି ବି ତାପରେ ଯଦି ନୂଆ କମ୍ପାନୀ କାର ହେଲେ ତାକୁ ବି ତାକୁ ବିକିଦେ ଆଉ ଆଣିବ, ହଁ ବାହାରିଲାଣି। ଆଉ ମୁଁ କାହିଁ ଏତେ ଖବର ନାହିଁ, ମୁଁ ତ ଶାସ୍ତ୍ର ଖବର ନେଉନ, ମୁଁ ଜାଣିଦେଉଛି ଖାଲି ଟିକେ, ଖାଲି ଦେଖିଦେବି ପଚାରି କ'ଣ ଏ କାର ଏମିତିଆ କ'ଣ ନା ଏମିତିଆ ସବୁ ସିଷ୍ଟମ ଏ ଆସିଛି। ଆଚ୍ଛା ଆଚ୍ଛା, ସେଇଟା ପ୍ରବଚନ ଲଗେଇବା ପାଇଁ ମୁଁ ଜାଣେ, ଯାହା ଲାଗେ ଖାଲି ପ୍ରବଚନ ଲଗେଇବା ପାଇଁ, ଆଉ କିଛି ଅଧିକା ଜାଣିବା ଦରକାର ନାହିଁ। ପଶବମ ସ୍ତ୍ରୀୟମ, ସଂସାରର ସମସ୍ତ ପଶୁକୁ ଦେଇ ଦିଆଯାଏ, ସମସ୍ତ ଭୋଗ ଦିଆଯାଏ, ଭଲ ଭଲ ଗାଡ଼ି ଦିଆଯାଏ, ଆଉ ସ୍ତ୍ରୀୟମ ସବୁ ସ୍ତ୍ରୀକୁ ଦେଇଦିଆଏ, ସଂସାରରେ ଯେତେ ସୁନ୍ଦର ସ୍ତ୍ରୀ ଜଣେ ଲୋକକୁ ଦିଆହେଇଯିବ। ଯଜାତି କହୁଛନ୍ତି ଏ କଥା, କହିଲେ ନ ଦୁଇହତି ମନ ପ୍ରୀତ, ହେ ଦେବଯାନୀ, ପାଖରେ ଦେବଯାନୀ ବସିଛନ୍ତି ଗୋଟିଏ ଆସନରେ, ମନ କିନ୍ତୁ ଏଥିରେ ଖୁସି ହବ ନା। ପୁଂସ କାହାର ନା, ପୁଂସ କାମ ହତସ୍ୟତେ, ଯେଉଁ ପୁଂସର, ଯେଉଁ ବ୍ୟକ୍ତିର ମନଟା କାମ ଦ୍ୱାରା ହତ ହେଇଛି, ସେଥିପାଇଁ ସ୍ତ୍ରୀ ଗ୍ରହଣ କରିବାକୁ ପଡ଼ିବ। ବୈରାଗୀମାନଙ୍କର ଗୋଟେ ସ୍ତ୍ରୀ ଅଛି, କେଉଁ ସ୍ତ୍ରୀ, ତାର ବି ଘର ଅଛି, ବହୁତ ସୁନ୍ଦର ଶ୍ଳୋକ ଅଛନ୍ତି, ବୀରମତ ବୁଦ୍ଧା ଯୋଗୀ ସଂଜ୍ଞା ସୁଖାତ୍ କ୍ଷଣ ମଙ୍ଗୁରାତ୍, ହେ ବୁଦ୍ଧ ଲୋକ, ବୈରାଗ୍ୟ ଶତକରେ କହୁଛନ୍ତି, ହେ ବୁଦ୍ଧ, ହେ ପଣ୍ଡିତଗଣ ଟିକେ ଶୁଣ ମୋ କଥା, ଏ ଜୋଶୀମାନଙ୍କର ସ୍ତ୍ରୀମାନଙ୍କର ସଙ୍ଗକୁ ଟିକେ ଛାଡ଼ିଦିଅ, ନା ଛାଡ଼ିକି କ'ଣ କରିବୁ, ଆମର ତ ଆଉ ଗୋଟେ ସ୍ତ୍ରୀ ଦରକାର। କହିଲେ ହଁ ଆଉ ଗୋଟେ ସ୍ତ୍ରୀ ମୁଁ ରଖିଛି, ବୈରାଗୀମାନଙ୍କ ପାଇଁ କହୁଛନ୍ତି, କିଏ ସେ ସ୍ତ୍ରୀ, ନା କୁରୁତେ କୁରୁତେ କରୁଣା ମୈତ୍ରୀ ପ୍ରଜ୍ଞା ବଧୁଜନ ସଂଗମ, କରୁଣା ମୈତ୍ରୀ ପ୍ରଜ୍ଞା ଉତ୍ତମ ବୁଦ୍ଧି ରୂପକ ବଧୁର ସଂଘ କରୁଣା, ବଧୁର ସଂଘ କର ନା କାହିଁକି, ନା ଯଦି କରୁଣା ମୈତ୍ରୀ ପ୍ରଜ୍ଞା ଜ୍ଞାନ ରୂପକ ବଧୁର ଆମେ ସଂଘ ନ କରିବା, ନ ଖଲୁ ନରକେ ହାରାକ୍ରାନ୍ତମ ଘନସ୍ତନ ମଣ୍ଡଳମ ଶରଣ ଅଥବା ଶ୍ରେଣୀ ବିମ୍ବରଣିତ ମଣି ମେଖଳମ, ରେ ବାପା ହେ ବୁଦ୍ଧିମାନ ଲୋକ, ତୁମେ ନର୍କକୁ ଗଲାବେଳେ ସୁନ୍ଦର ହାର ହାରମଣ୍ଡିତ ସ୍ତନମଣ୍ଡଳ ନାରୀ କ'ଣ ତୋତେ ରଖିପାରିବ, ବହୁ ବସ୍ତ୍ର ଅଳଙ୍କାର ବିଭୂଷିତ କଙ୍କଣ ଧ୍ୱନିର ଯେଉଁ ନାରୀକୁ ସ୍ତ୍ରୀ ରୂପରେ ଗ୍ରହଣ କରିଛୁ, ଏ ପ୍ରଜ୍ଞା ମୈତ୍ରୀ ଦୟା ଆଙ୍କୁ ସ୍ତ୍ରୀ କରିନୁ, ସେ କ'ଣ ତୋତେ ନରକପୁରରୁ ରକ୍ଷା କରିପାରିବେ? ତୁ ଆଙ୍କୁ ଟିକେ ବଧୁ କର, ସେ ବଧୁକୁ ଏବେ ଛାଡ଼। ଆଜ୍ଞା, ପ୍ରଜ୍ଞାଙ୍କୁ ମୈତ୍ରୀକୁ କରୁଣାକୁ କେମିତି ବହୁ କରିବେ, କେମିତି ବିବାହ ହେବେ? ମନରେ ବିବାହ, ମନରେ ପ୍ରଭୁଙ୍କୁ ଚିନ୍ତନ କରିବେ। ମନରେ ଭଗବତ ଚିନ୍ତନ ଆସିଲା ମାନେ ଜ୍ଞାନ ଆସି ପହଞ୍ଚିବ, ବଧୁ କରୁଣା ଦୟା ମୈତ୍ରୀ ଏସବୁ ସ୍ତ୍ରୀମାନେ ଆସିଯିବେ। ଆଉ ଆନନ୍ଦରେ ଆପଣଙ୍କୁ ରଖିବେ ସବୁବେଳେ, ମନ ଆନନ୍ଦରେ ହେଲା, ଏଠାରେ ଦେହ ଆନନ୍ଦର, ସେଥିରେ ମନ ଆନନ୍ଦର। ଆଉ ମନ ତ ସବୁଥିରେ କାରଣ, ଆଉ ମନ ଆନନ୍ଦ ହେଲେ ପ୍ରଭୁଙ୍କ ଆନନ୍ଦରେ ଡାକିଲେ, ଆନନ୍ଦରେ ଡାକି ଯିବେ, ପ୍ରଭୁ ସଂସାର ଚାଲିଯିବ। ସେଥିପାଇଁ ସେ କହିଲେ ନା ବିଷୟ ସେବନ ତୃପ୍ତି ନଭବତି ପ୍ରତ୍ୟୁତମ ବହୁ ଦୁଃଖ ଉର୍ଦ୍ଧକ। ବିଷୟକୁ ସେବା କଲେ ସମଗ୍ର ପୃଥିବୀର ସମସ୍ତ ସ୍ତ୍ରୀ, ସମସ୍ତ ପଶୁ, ସମସ୍ତ ଧନ, ସମସ୍ତ ଭୋଜନର ଜଣେ ଭୋଗିକ ସାରିଲା ପରେ ବି ତା ମନ ଖୁସି ହେବ। ଟୁ ହାଭ୍ ଏ ସାଟିସ୍ଫାଏଡ୍ ମାଇଣ୍ଡ ୱାନ୍ ମଷ୍ଟ ଗିଭ୍ ଅପ୍ ହିଜ୍ ହାର୍ଟ ଡିଜିଜ୍ ଦି ଲଷ୍ଟ। ଜଣଙ୍କର ଯଦି ଶାନ୍ତ ମନ ଦରକାର, ସେ କେବଳ ଏତିକି ମନ ଭିତରୁ କାମନାକୁ ଛାଡ଼ିଦେବ। କିନ୍ତୁ ମନ ଭିତରୁ କାମନାକୁ ଛାଡ଼ି ହେବନି, କାମନାର ବିନାଶରେ ଦୁଃଖର ବିନାଶ, ବୁଦ୍ଧଦେବ କହିଦେଲେ। କିନ୍ତୁ ମନ ଭିତରୁ କିଛି କାମନା ଯାଉଛି କି? ଯାଉନି ତ। କିନ୍ତୁ ଏଇ ଗୋଟିଏ କାମନା କରିବାକୁ ପଡ଼ିବ। ମନ ଯେଉଁ ସଂସାର କାମନା କରୁଛି, ବର୍ତ୍ତମାନ ମନ ସେଇ କାମନାଟାକୁ ବଦଳେଇବ, ଟ୍ରାନ୍ସଫର କରିବ। କିଭଳି ଭଗବାନ ଖୁସି କରିବି, ଭଗବାନଙ୍କର ନାମ କରିବି, ଭଗବାନଙ୍କର ସେବା କରିବି। ଇଫ୍ ୟୁ ୱାନ୍ ବିକମ୍ କୃଷ୍ଣ କନସିୟସନେସ୍ ଦେନ୍ ହି କ୍ୟାନ୍ ଗିଭ୍ ଅପ୍ ଦିସ୍ ହାର୍ଟ ଡିଜିଜ୍। ଜଣେ ଯଦି କୃଷ୍ଣ ଚେତନଶୀଳ ହୁଏ, ଭଗବତ ଚେତନଶୀଳ ହୁଏ, କେବଳ ଏ ହୃଦରୋଗ କାମନାଟାକୁ ତ୍ୟାଗ କରିପାରିବ, ନହେଲେ ସମ୍ଭବ। ଇ ବର୍ତ୍ତମାନ ଯଯାତି ମହାରାଜ କହିବେ, ଆଚ୍ଛା ଦେବଜନ ଏଟା ଶୁଣିଲା ପରେ କହିଲେ ମନ କେବେ ଖୁସି ହେବନି ତ? ନନୁ ଯାବାଂସ୍ତେ କାମନ ସ୍ଥାବନ ଏବଂ ତତ୍ତ୍ୱପି ଅଧିକମ୍ ପ୍ରମାଣମ୍ ବା ବିଷୟ ଉପଭୁଞ୍ଜତାମ ମହାସମ୍ପନ୍ନସ୍ୟ ତବ ସଖଚନ୍ଦନ ବନିତାଦି ବିଷୟାନାମ କି ଅଳ୍ପତ୍ୱ। ଆଚ୍ଛା ତୁମେ କହୁଛ ଏତେ କାମନା ଭୋଗିଲା ପରେ ଧନ ଯଜ୍ଞ ବି କଲ, ସବୁ କିଛି କଲ, କିନ୍ତୁ ମନ ଖୁସି ହେଉନି, ମୋ ସହିତ ବି ହଜାର ବର୍ଷ ରମମାଣ କଲ। ଆଚ୍ଛା ଗୋଟେ କାମ କରୁନା, କାମ ତ ତୁମର ତ ଶ୍ରକ ଚନ୍ଦ୍ର ବନିତା ଚନ୍ଦନ ବନିତା, ତୁମର ତ ଭୋଗ ବସ୍ତୁ କିଛି ଅଭାବ ନାହିଁ, ତୁମେ ମହାସମ୍ପର୍ଣ୍ଣ ବ୍ୟକ୍ତି ରାଜା, ବହୁ ନାରୀ ବି ତୁମ ନିକଟରେ ଅଛନ୍ତି, ତୁମେ ମୋତେ ଏକାଇ କାହିଁକି ଭୋଗ କରୁଛ? କାମନା ଯଦି ଅଧିକା ହେଉଛି, ଏଇ ଭୋଗଟା ଅଧିକା ହେଇଯାଏ, ଏଠି କହୁଛନ୍ତି ତତ୍ତ୍ୱ ଅଧିକ ଅଭି ପ୍ରମାଣ ବିଷୟ ଉପଭୁଞ୍ଜିତ। କାମନାଟା ଅଧିକା ହେଉଛି, ଭୋଗଟା କମ୍ ହେଉଛି ତ, ସେ କହୁଛି ତୁମର ତ ଅଭାବ ନାହିଁ, ତୁମେ ଅଧିକା ଭୋଗ କର, ତାହେଲେ କାମନାଟା ପ୍ରଶମିତ ହେଇଯିବ। ଗୋଟେ ଫିଲୋସଫି ବୁଝାଉଛି, ଭୋଗଟା ଅଧିକା ହେଇଗଲେ କାମନାଟା କମିଯିବ। କାମନାଟା ଅଭାବ ରହୁଛି ବୋଲି ସିନା ଭୋଗ ଆଡ଼ୁ ଯାଉଛି, ତାହେଲେ ଭୋଗଟା ଅଧିକା କର, ତୁମର ତ ଅଭାବ କିଛି ନାହିଁ, ମୋତେ ଛାଡ଼ିବେ ବହୁ ସ୍ତ୍ରୀମାନଙ୍କୁ ଭୋଗ କର, ବହୁ ରାଜ୍ୟ ଅଧିକାର କର, ବହୁ ଧନ ଭୋଗ କର। କହିଲେ ନା, ଇଏ ହେଲା ଯଜାତି ଗୀତା, ନ ଜାତୁ କାମ କା ନ ଜାତୁ କାମ କା କାମ କାମେ ନାମ ଉପଭୋଗନ ସାମ୍ୟତି ହବିଷା କୃଷ୍ଣ ବତ୍ମେବ ଭୂୟ ଏବାବି ବର୍ଧତେ ନ ଜାତୁ କାମ କାମ କାମାନାମ। ହେ ଦେବଜାନୀ, ପାଖରେ ଦେବଜାନୀ ବସିଛନ୍ତି, ନ ଜାତୁ କାମ କାମାନାମ, କାମ ବିଷୟ କାମ ଅଭିଳାଷମ ନ ଜାତୁ ଜୀବନୀ, କିଭଳି ଜୀବନୀ, କାମାନାମ ବିଷୟ ଉପଭୋଗ୍ୟେ ନ, ବିଷୟ ଉପଭୋଗ ଦ୍ୱାରା ବିଷୟ କାମ ଅଭିଳାଷ ଜୀବନା, ନ ସାମ୍ୟତି ନ କ'ଣ କୁହାଯିବ ବର୍ଦ୍ଧତି ନ ତୁ ପ୍ରଶମତି, ପ୍ରଶମିତ ହୁଏ ନା, କାମନାଟା ପ୍ରଶମିତ ହେଇଯାଏ ନା, ଯେତେ ଭୋଗ କରିବେ କାମନାଟା ତୃଷ୍ଣାଟା ଏତେ ପଡ଼ିବ। ଗୋଟେ ଉଦାହରଣ ଦେଉଛନ୍ତି, ହବିଷା କୃଷ୍ଣ ବତ୍ମେବ ଭୂୟ ଏବା ବି ବର୍ଦ୍ଧତେ, ହବିଷା ଘୃତ, ଯଦି ଅଗ୍ନିରେ ଘୃତଟାକୁ ଆମେ ପକେଇବା ତାହେଲେ ଅଗ୍ନି କମିବ ନା ବଢ଼ିବ? ବଢ଼ିବ। ତାହେଲେ ଅଗ୍ନି କିଏ ହେଲେ? ଅଗ୍ନି କିଏ ହେଲେ? କାମନା। ଅଗ୍ନି ହେଲେ କାମନା। ଘୃତ କିଏ ହେଲେ? କାମ ଭୋଗ ବସ୍ତୁ, ଧନ, ସ୍ତ୍ରୀ, ପୁତ୍ର, କନ୍ୟା, ଭୋଜନ, ଯୋଉ କାମନା ଅଛି। ଇଏ ଘୃତ, ଅଗ୍ନିରେ ଆମେ ଘୃତକୁ ପକଉଛେ। କହିଲେ ଏବା ଅବିବର୍ତ୍ତତେ କଦାଚିତ ଅପି ଉପଭୋଗେନ ବିଷୟ ତୃଷ୍ଣା ନ ସାମ୍ୟତି, କିନ୍ତୁ ଘୃତେନ ଅଗ୍ନି ଅଗ୍ନିବ ଭୂୟ ଅବିବର୍ତ୍ତତେ। ଦେଖିବେ ଆପଣ, ଆପଣ ଘିଅ ନ ଢାଳିଲେ ଅଗ୍ନିଟା କ'ଣ ହେଉଛି? ପ୍ରଶମିତ ହେଇଯାଉଛି ନା, ଆଉ ପ୍ରଶମିତ ହେଇଯାଉଛି। ଏପରିକି ଆପଣ ଭସ୍ମରେ ଘୃତ ଢାଳିଦେବେ, କୁହଳିବା ଆରମ୍ଭ, ଅଗ୍ନି ସଂଯୋଗ ଧାରଣ କରିବାର ଶକ୍ତିରେ ତା ଭିତରେ ଥାଏ। ତାର ଅର୍ଥ ଯେକୌଣସି ସମୟରେ ମନ ଯଦି କାମର ଉପଭୋଗ ବସ୍ତୁ ଗୁଡ଼ିକ ପାଇଲା, ସାଙ୍ଗେ ସାଙ୍ଗେ ଭୋଗ କରିବା ପ୍ରବଣ ତା ଭିତରେ ଚାଲି ଆସିବ। କହିଲେ ଏଇଟା କଦାପି ସମ୍ଭବ ନୁହେଁ। ତୁମେ କହୁଛ ମୋର କାମନା ଠାରୁ ଭୋଗ କମ ଅଛି, ଅଧିକା ଭୋଗିବି ତାହେଲେ କାମନାଟା ପ୍ରଶମିତ ହେଇଯିବ। କହିଲେ ନ ଯା ତୁ କାମ, କାମ ଉପଭୋଗ୍ୟନ ସାମ୍ୟ। ଗୋଟେ ପ୍ରଶ୍ନ ପଚାରିଲେ, କହିଲା ମୁଁ ତ ଯାହା ପଚାରୁଛି ତୁମେ କହୁଛ ଅସନ୍ତୁଷ୍ଟ ଅଛ ମନ, ତାହେଲେ ତଥା କଦା କେନ ଉପାୟ ନବା ମନସା ସମ୍ପୂର୍ଣ୍ଣ ପ୍ରୀତ ସ୍ୟା। ଦେବଜାନୀ ପଚାରେ, ତାହେଲେ କୁହ କେଉଁ ଉପାୟରେ ମନ ସମ୍ପୂର୍ଣ୍ଣ ଭାବରେ ଖୁସି ହବ? ଇଏ ଯଯାତି ମହାରାଜଙ୍କର ଗୀତ। ଯଦି ମନକୁ ସମ୍ପୂର୍ଣ୍ଣ ଖୁସି କରିବା ପାଇଁ ଚାହୁଁଛନ୍ତି, ଦୁଇଟି ସାଧନ, ଗୋଟିଏ ହେଲା ମନକୁ କାମନା ଅଧିକ ଦେବେ ନା, ଆଉ ଏ ଦ୍ୱିତୀୟ ସାଧନ କହୁଛନ୍ତି।
ଯଦାନା କୃତେ ଭାବାମ ସର୍ବଭୂତେଷୁ ଅମଙ୍ଗଳମ ସମଦୁଷ୍ଟସ୍ତଦା ପୁଂସ ସର୍ବାସୁଖମୟାଦିଶଃ।
ଏଥିରେ ମନ ସୁଖ ରହିବ, କାହାର ଅମଙ୍ଗଳ ଚିନ୍ତା କରିବନି, ଜୀବ ଦୟା। କାହିଁକି ଆମେ ଆଜ୍ଞା ଆପଣଙ୍କୁ କହୁଛୁ କ'ଣ, ଆପଣ ଆମିଷ ଖାଇଲେ କ'ଣ ଆମର ପଇସା କିଛି ଖର୍ଚ୍ଚ ହେଉଛି? ସମାଜରେ ସାଧୁମାନେ ବୁଲି ବୁଲି ଏଗୁଡ଼ିକ କହିବା କ'ଣ? ଆପଣ କହିଲେ ବରଂ ଶତ୍ରୁ ହେଇଛି। ପ୍ରବଚନ ଯଦି ଆପଣ କାହାକୁ କିଛି ନ ଛାଡ଼ିବା କଥା କହିବେ, କେହି ଆପଣଙ୍କୁ ରାଗିବେନି। ସତ କଥା, ଆପଣଙ୍କୁ ଭଲ ବାରମ୍ବାର ଡାକିବେ, କହିବେ ଇଏ ବଢ଼ିଆ ବାବା। ଯଦି ଆପଣ କହିବେ ଆପଣ ପାନ ଖାଆନ୍ତୁନି, ଆମିଷ ଖାଆନ୍ତୁନି, ଖାଲି ସେଇଆକୁ ସେଇଆକୁ କହୁଛନ୍ତି, ଆଉ କିଛି କଥା ନାହିଁ। ଆରେ ତୁମ ରୋଗର ତ କାରଣ ଏଇଟା ନା, ବୈଦ୍ୟ ଯିଏ ପ୍ରକୃତ ବୈଦ୍ୟ ସେ ଔଷଧ ଦିଏ ନା, କଦାପି ଔଷଧ ଦେବନି। ଆଜିକାଲି ଏ ଡକ୍ଟରମାନେ ପଇସା ଇନକମ୍ କରିବା ପାଇଁ ସେ ଆଗେ ପଥି ଗୁଡ଼ା କହିବେନି, ଔଷଧ ଲେଖିଦେବେ, ଯାହା ଖାଉଛୁ ଖା। ଆରେ ଔଷଧ କେମିତି କାମ କରେ ନା, ପଥିଟା ଉପରେ ଔଷଧଟା କାମ କରେ, ପଥିଟା ଆଗେ ନା। ଆଉ ଡାଇବେଟିସ ହେଇଛି ଔଷଧ ଦେବେ, ଖାଇବା କ'ଣ କ'ଣ ଖାଇବ, କ'ଣ କ'ଣ ନ ଖାଇବ, ଯେ ଭଲ ଡାକ୍ତର କହିବେ ଯେ ମାନିବୁ, ତାହେଲେ ଔଷଧ ଦେବି ନ ଦେବିନି, ତାହେଲେ ସବୁ ରୋଗୀ ଠିକ ହେଇଯାନ୍ତି ନା। ଗୋଟେ ପକେଇଦେ ତାର ଅନ୍ନ ଖାଇଦେ, ସେ ତାଙ୍କ ଖୋଲୁଛନ୍ତି ଗୋଟେ ପକେଇଦେଉଛନ୍ତି, ତାପରେ ଖାଉଛନ୍ତି। ଆରେ ଏଥିରେ ତାର ରୋଗ ଭଲ ହଉନି ନା, ରୋଗଟା ବଢ଼ୁଛି, ତାର ଲିଭରଟା ଦିନ ଦିନ ଡ୍ୟାମେଜ୍ ହେଉଛି। ଏ ଏଟା କାହିଁକି କହୁଛ, ଆଗେ ଖାଇବାଟା ଚେକ୍ କରା। ସଂସାରରେ ଆପଣ ଏ କଥାଟା କହିଲେ ଶତ୍ରୁ ହେଇଯିବେ ଆଉ। ଆଜ୍ଞା ଏଇଥିରେ ବା ଧର୍ମଟା ଅଛି, ଧର୍ମର ଫଳ କଦାପି କୌଣସି ଜୀବକୁ ମିଳିବ ନା, ସେଟା ଧର୍ମ ନୁହେଁ। ଯେଉଁ ଧର୍ମରେ ଜୀବ ଦୟା ନାହିଁ, ଜୀବେ ଦୟା ନାମ ରୁଚି ସର୍ବଧର୍ମ ସାର, କଦାପି ତାକୁ ଧର୍ମ କୁହାଯାଇପାରିବ। ସେ ହିନ୍ଦୁ ଧର୍ମ ହେଇପାରେ, ମୁସଲମାନ ଧର୍ମ ହେଇପାରେ, ଖ୍ରୀଷ୍ଟିଆନ ଧର୍ମ ହେଇପାରେ, ଯଦି କୌଣସି ଜୀବକୁ କଷ୍ଟ ଦିଆଯାଉଛି, ସେ ଧର୍ମ ହିନ୍ଦୁ ଧର୍ମ ନୁହେଁ, କି ସେ ଧର୍ମ ମୁସଲମାନ ଧର୍ମ ନୁହେଁ, ସେ କି ଖ୍ରୀଷ୍ଟିଆନ ଧର୍ମ ନୁହେଁ। କୌଣସି ଜୀବକୁ ତୁମେ କଷ୍ଟ ଦେଇପାରିବନି, ତୁମର ଅଧିକାର ନାହିଁ, ଆଉ ମନ ଶାନ୍ତି ରହିବନି। କିଏ ପ୍ରବଚନ ଦେଉଛନ୍ତି? ଜୟାତି ମହାରାଜ। ଯଦା ନ କୃତେ ଭାବମ, ଶ୍ଳୋକ କ'ଣ ଆମେ ପଢ଼ୁଛେ? ପ୍ରତି ପ୍ରବଚନ ସରିବ ବା ନନା ମାନେ ପ୍ରତି ଅନୁଷ୍ଠାନ କ'ଣ, ସର୍ବେ ଭବନ୍ତୁ ସୁଖୀନ। ଆଚ୍ଛା, ସର୍ବେ ଭବନ୍ତୁ ସୁଖୀନ ମାନେ ସର୍ବେ ଅର୍ଥ କହ, ସର୍ବେ ପ୍ରାଣୀ ନ ସୁଖୀନ ଭବନ୍ତୁ ନା ସର୍ବେ ମନୁଷ୍ୟ ସୁଖୀନ ଭବନ୍ତୁ? ମନୁଷ୍ୟ କାହା ଉପରେ ବଞ୍ଚୁଛି? ମନୁଷ୍ୟକୁ ସୁଖୀ ବୋଲି କୁହାଯାଇପାରନ୍ତା ଯେ ମନୁଷ୍ୟ କାହା ଉପରେ ନିର୍ଭର ନ କରନ୍ତା। ବୃକ୍ଷ ବି ଗୋଟେ ପ୍ରାଣୀ, ମନୁଷ୍ୟ ବଞ୍ଚୁଛି କେବଳ ଅନ୍ୟମାନଙ୍କ ଉପରେ, ଅନ୍ୟ ପ୍ରାଣୀମାନେ ସାହାଯ୍ୟ କରୁଛନ୍ତି ମନୁଷ୍ୟ ବଞ୍ଚୁଛି, କିନ୍ତୁ ମନୁଷ୍ୟ ଆଜି କ'ଣ ହେଇଛି, ଭୟଙ୍କର ହିଂସ୍ର ଜନ୍ତୁ ହେଇଯାଇଛି। ଅନ୍ୟମାନଙ୍କର ବଞ୍ଚିବାର ଅଧିକାରକୁ ବିଚ୍ଛିନ୍ନ କରିଦେଇ ମୁଁ କେବଳ ଭୋଗ କରିବି। ମନୁଷ୍ୟ ଜୀବମାନଙ୍କ ପାଇଁ ବଞ୍ଚୁଛି। ସର୍ବେ ଭବନ୍ତୁ ସୁଖୀନ, ସର୍ବେ ପ୍ରାଣୀନ ସୁଖୀନ ଭବନ୍ତୁ ନ ତୁ ମନୁଷ୍ୟା, ସବୁ ଜୀବମାନେ ସୁଖରେ ରୁହନ୍ତୁ। ସର୍ବେ ସନ୍ତୁ ନିରାମୟା, ସର୍ବଜୀବେନ ନିରାମୟା ଭବନ୍ତୁ ନ ତୁ ମନୁଷ୍ୟା। କାରଣ ପଶୁମାନେ ରୋଗା ହେଇଗଲେ ମଣିଷ ରୋଗା ହେଇଯିବ। ମନୁଷ୍ୟ କ୍ଷୀର ଖାଇବ ତ, ଯଦି ଗୋମାତା ସୁସ୍ଥ ନଥିବେ ଅସୁସ୍ଥ ହେଇଥିବେ ମଣିଷ ରୋଗା ହେଇଯିବ। ଆମିଷ ଖାଇବ ତ, କୁକୁଡ଼ାକୁ ଯଦି ରୋଗ ହବ ମଝିରେ କ'ଣ ଦେଖ କେତେ ଲୋକ ମରିଗଲେ, ସେ ପା ରୋଗା ହେଲେ ତୁମେ ତାଙ୍କୁ ନ ଖା, ସେ ବାୟୁମଣ୍ଡଳ ରହିଲେ ତୁମେ ତୁମକୁ ରୋଗ ହେଇଯିବ। ସର୍ବେ ସନ୍ତୁ ନିରାମୟ, ସର୍ବେ ପ୍ରାଣୀନ ନିରାମୟ ଭବନ୍ତୁ, ସର୍ବେ ସୁଖୀନ ଭବନ୍ତୁ ନ ମନୁଷ୍ୟମାନଙ୍କ ପାଇଁ କୁହାଯାଏନି, ସବୁ ପ୍ରଜା। ମୁଁ ଏଇ କଥାରେ କହୁଥିଲି, ଦେବଯାନୀ ପଚାରୁଛନ୍ତି ହେ ଯଦାତି, ହେ ମହାରାଜ ଆପଣ କୁହନ୍ତୁ ନା ମନ କେମିତି ଖୁସି ହବ। ଯଦା କୃତେ ଭାବମ ସର୍ବଭୂତେଷୁ ଅମଙ୍ଗଳମ, ସର୍ବଭୂତେଷୁ ସବୁ ଜୀବ ପ୍ରତି ଯାହାର କାହାର କେବେ ଭାବ ଅମଙ୍ଗଳ ଭାବ ରହିବା ଉଚିତ, ସମସ୍ତେ ପ୍ରଭୁଙ୍କୁ ପ୍ରାପ୍ତ ହୁଅନ୍ତୁ, ସମସ୍ତେ ଆନନ୍ଦର ରୁହନ୍ତୁ। ଏଇ ଭାବ ନ ଆସିଲେ ମନରେ ଶାନ୍ତି ପାଇବନି। ମନର ଅଶାନ୍ତିର କାରଣ ମନ ଜଣକୁ ଭଲ ପାଉଛି ଆଉ ଜଣକୁ ହେଟ୍ କରୁଛି। ରାଗ ଦ୍ୱେଷ, ରାଗ ମାନେ ଆସକ୍ତି, ଲଭ୍ ଆଉ ହେଟ୍, ଜଣକୁ ଭଲ ପାଇଲା ଆଉ ଜଣକୁ ଘୃଣା କଲା, ଇଏ ହେଉଛି ସଂସାର ଦୁଃଖର କାରଣ। ଯଦି ମହାରାଜ କହୁଛନ୍ତି ସମଦୃଷ୍ଟେ ତଦାପୁଂସ ସର୍ବା ସୁଖମୟ ଦିଶ, ସମଦୃଷ୍ଟି ହେଇଗଲେ ଭଗବାନ ଗୀତାରେ କ'ଣ କହିଲେ, ଏ ପ୍ରବଚନ ଭଗବତ ଗୀତାରେ ଅଛନ୍ତି, କହ ପଣ୍ଡିତ, କହିଲେ କିଏ ପଣ୍ଡିତ, ବ୍ରାହ୍ମଣୀ କବି ହସ୍ତିନୀ, ବିଦ୍ୟା ବିନୟ ସମ୍ପନ୍ନ, ବିଦ୍ୟା ପରା ବିଦ୍ୟା, କ'ଣ ସ୍କୁଲ କଲେଜରେ ବିଦ୍ୟା ପଢ଼ିଲା ପରେ ସମଦର୍ଶିନୀ ହେଇଯାଉଛନ୍ତି। ସମଦର୍ଶିନୀ ବାପା ଗୁଆ ଆମେ ଶୁଣୁଥିଲେ, ପିତାମାତାଙ୍କୁ ପଚାରୁନା, ଯାହାଙ୍କ ପାଖ ଯିଏ ଦେହ ଦେଇଛନ୍ତି, ଯାହାଙ୍କର ରଜବିଡ଼ିଚର ଜନ୍ମ ତାଙ୍କ ପ୍ରତି ଦୃଷ୍ଟି ସମାନ ଆସୁନି, ତାଙ୍କର ଦାନରେ ଏ ମୋର ଶରୀରଟା, ଆଉ ଜୀବ ପ୍ରତି କ'ଣ ଦୟା କରିବ ଆଜ୍ଞା। ଭଗବାନ କିନ୍ତୁ ଗୀତାରେ ପ୍ରବଚନ ଦେଲା ବେଳେ ମୁଁ ସମସ୍ତଙ୍କ ନିକଟରେ ଅଛି ଅର୍ଜୁନ, ଏଟା ତୁମେ ଯିଏ ଜାଣେ ସେ ପଣ୍ଡିତ କାହା କାହା ନିକଟରେ ଅଛି, ପୁଣି କାଟାଗୋରିଜ କରିଦେଲେ ଭଗବାନ, ସେଥିରେ ମନା କରିଦେଲେ ଯେ କୁକୁର ଦେହରେ ଅଛି, ତା ଅର୍ଥ କୁକୁରକୁ ମାରି ଖାଉଥିବା ଲୋକ ବି ଜାଣିବା ଦରକାର କୁକୁର ଅନ୍ତ, ତାହେଲେ କୁକୁର ଠାରୁ ଯେତେ ପଶୁ ଅଛନ୍ତି ସମସ୍ତେ ବି ଶ୍ରେଷ୍ଠ, କୁକୁଡ଼ା ଛେଳି ସମସ୍ତେ ଶ୍ରେଷ୍ଠ, କାହିଁକି ପଶୁନାମ ଶ୍ୱାନ ଚାଣ୍ଡାଳମ ପକ୍ଷୀନାମ ଅପି ବାୟସଃ, ପକ୍ଷୀ ଭିତରେ ଚାଣ୍ଡାଳ କିଏ, କୁଆ, ପଶୁ ଭିତରେ ଚାଣ୍ଡାଳ କିଏ, କୁକୁର, ଶ୍ୱାନ ଚାଣ୍ଡାଳମ, ମୁନିନାମ କୋପ ଚାଣ୍ଡାଳମ, ସାଧୁ ଭିତରେ ଚାଣ୍ଡାଳ କିଏ, ଯେ ମହାକୋପି, ଏସବୁ କ'ଣ ଛୋଟ ନୀତି ଲେଖା ହେଇଛି କି, ଚାଣକ୍ୟ ବା ଭଗବାନଙ୍କର ଅବତାର, ସତ୍ୟବେଶ ଅବତାର, ଏକାଦଶ ସ୍କନ୍ଧ ଦ୍ୱାଦଶ ସ୍କନ୍ଧ ଭାଗବତରେ ପଢ଼ିବେ, ମୌର୍ଯ୍ୟ ବଂଶ କେମିତି କ'ଣ ସେ କାହାକୁ ମାରିଲେ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କ ନାଁ ସବୁ ଲେଖା ହେଇଛି ଭାଗବତରେ, ଭାଗବତ ଇଏ କେବେ କଳିଯୁଗରେ ହେଲା ନା, ଭାଗବତ କେବେ ଲେଖା ହେଇଛନ୍ତି, ସବୁ କିଏ ରାଜା ହେବେ ତାଙ୍କ ପରେ, ତାଙ୍କ ପରେ 3000 କେତେ ବର୍ଷ ପର୍ଯ୍ୟନ୍ତ ରାଜାର ଲିଷ୍ଟ ସବୁ ଲେଖା ହେଇଛି, କିଏ କିଏ ରାଜା ହେବେ, ଜଣେ ଦିଜ ଆସିବେ ଏଇଭଳି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବଂଶ ସବୁ ଲେଖା ହେଇଛନ୍ତି, ଆପଣ ଯେଉଁ ଟୀକା ପଢ଼ିବେ ଜାଣିପାରିବେ, କଶ୍ଚିତ୍ ଦ୍ୱିଜ ସିଦ୍ଧର୍ଶନ ଲେଖିଲେ, କଶ୍ଚିତ୍ ଦ୍ୱିଜ ସହ ଚାଣକ୍ୟ, ଆଉ ଚନ୍ଦ୍ରବଂଶ ଏ ବ୍ରାହ୍ମଣ ଜଣେ ଚନ୍ଦ୍ରବଂଶ ପ୍ରତିଷ୍ଠା କରିବେ, କ'ଣ ମୌର୍ଯ୍ୟ ବଂଶ, ତା ଦେହରେ ବ୍ରାହ୍ମଣ ଆଉ କିଏ ଅଛି ସେଠି, କିଏ ଏ କାମଟା କଲା, ଚାଣକ୍ୟ, ଭାଗବତ କହିଦେଇଛନ୍ତି ଆଗରେ କ'ଣ କ'ଣ ହବ, କଳିଯୁଗରେ କ'ଣ କ'ଣ ହବ, ଭଗବାନ କେଉଁଠି ଆସିବେ, କେଉଁ ଅବତାର ହେବେ, କଳିଯୁଗର ଧର୍ମ କ'ଣ, ସବୁ ଭାଗବତରେ ଅଛନ୍ତି ନା। କୌଣସି ଜୀବକୁ ସମଦୃଷ୍ଟ ଦାପୁଂସ ସର୍ବସୁଖମୟ ଦିଶ, କାହାକୁ ବ୍ରାହ୍ମଣେ ଗବି ହସ୍ତିନ, ବ୍ରାହ୍ମଣ ବ୍ରାହ୍ମଣ ପ୍ରଭୁଙ୍କର ସେବା କରୁଛନ୍ତି ତାଙ୍କ ଅନ୍ତରେ ପ୍ରଭୁ ଅଛନ୍ତି, ଗୋମାତା ତାଙ୍କ ଅନ୍ତରେ ପ୍ରଭୁ ଅଛନ୍ତି, ବ୍ରାହ୍ମଣ ଗବି ତାପରେ ହସ୍ତିନ, ହସ୍ତି ହେଲା ରଜଗୁଣୀ, ବ୍ରାହ୍ମଣ ହେଲେ ସତ୍ୟଗୁଣୀ, ବ୍ରାହ୍ମଣ ଗାଭି ସତ୍ୟଗୁଣୀରେ, ସତ୍ୟଗୁଣୀ ପ୍ରାଣୀ ଅନ୍ତରରେ ଭଗବାନ ଅଛନ୍ତି, ରଜଗୁଣୀ ହେଲା ହସ୍ତି, ତାଙ୍କ ଅନ୍ତରରେ ପ୍ରଭୁ ଅଛନ୍ତି। ତାପରେ ସୁନିଚେବ ସୋପାକ, ଚଣ୍ଡାଳ ଆଉ କୁକୁର ଇଏ ହେଲେ ତମ ଗୁଣୀ, ଆଙ୍କ ଅନ୍ତରରେ ପ୍ରଭୁ ଅଛନ୍ତି। ତାହେଲେ ପ୍ରଭୁ ଆଉ କ'ଣ ଛେଳି ଅନ୍ତର ନାହାନ୍ତି? ଯଦି କୁକୁର ଅନ୍ତର ରହିଲେ ତାହେଲେ ସମସ୍ତେ ଅନ୍ତର ଅଛନ୍ତି, ତାହେଲେ ଆମେ ସୁଖ କେମିତି ପାଇବା? ଏଠି କହୁଛନ୍ତି ସମଦୃଷ୍ଟି ହଉନି, ଆମେ ଗୋଟେ ଜୀବକୁ ମାରିଦେଉଛେ। କହିଲେ ସମଦୃଷ୍ଟ ତଥା ପୁଂସ ସର୍ବା ସୁଖାମୟ, ଗୋଟେ ମଣିଷ ସୁଖରେ ରହିବ ଯେତେବେଳେ କାହା ସମସ୍ତଙ୍କ ପ୍ରତି ସମାନ ଦୃଷ୍ଟି, ମୁଁ କାହାକୁ ଦୁଃଖ ଦେବିନି, ସେତେବେଳେ ମନ ଖୁସି ରହିବ, ସେତେବେଳେ ପ୍ରଭୁଙ୍କୁ ପ୍ରାପ୍ତ। ଆଚ୍ଛା, ଏଇ କଥା ବହୁତ କଥା ଆସିବ, ମୁଁ ସଂକ୍ଷେପରେ ଆପଣଙ୍କୁ କହି କହିକି ଆସୁଛି। ଏ କଥା ପୁରା ବିଶେଷ ମୁଁ କହିବା ପାଇଁ ଚାହୁଁନି, କେମିତି ଭଗବାନଙ୍କୁ ପ୍ରାପ୍ତ ହେବେ ଆଜି ଅନ୍ତିମ ଦିନ। ନନୁ ସ୍ଥାବିର୍ଯ୍ୟେ ନିରାହାର ତ୍ୱମ୍ବା ବିଷୟ ତୃଷ୍ଣା ତ୍ୟାଜତେ ମୁକ୍ତି ସ୍ୱୟଂ ଏବ ସ୍ୟାତ୍। ଯଦି ଜଣେ ବିଷୟ ସ୍ଥାବର ଭଳି ତୃଷ୍ଣାଟାକୁ ଛାଡ଼ିଦିଏ, କାମନାଟାକୁ ଛାଡ଼ିଦିଏ, ତାହେଲେ ସ୍ୱାଭାବିକ ତାର ମୁକ୍ତି ହେଇଯିବ। ତାହେଲେ ତୃଷ୍ଣାଟା ଛାଡ଼ିବ କେମିତି? ତତ୍ ଜ୍ଞାନ ତସ୍ମାତ୍ ଜ୍ଞାନେନମ୍ ତତ୍ ତ୍ୟାଗ ଏବଂ ଉପାୟ ମାହ। ତୃଷ୍ଣାକୁ ଛାଡ଼ିବାକୁ ହେଲେ, ତୃଷ୍ଣା ମାନେ କ'ଣ? ଭୋଗିବାର ଯେଉଁ କାମନା, ଯେମିତି ଭୋକ ଲାଗୁଛି ଭଲ ଜିନିଷ ଖାଇବି, ତୃଷ୍ଣା, ଏ ତୃଷ୍ଣାଙ୍କୁ ତ୍ୟାଗ କିଭଳି କରାଯାଇପାରିବ ନା ଜ୍ଞାନରେ? ବହୁତ ସୁନ୍ଦର ଶ୍ଳୋକ କହୁଛନ୍ତି, ୟା ତୁସ୍ତେ ୟା ଦୁର୍ମତି ଭି ଜିଓତୋ ଜାନ ଜିଓତେ ତାଂ ତୃଷ୍ଣା ଦୁଃଖ ନିବହାମ ସର୍ବକାମାଦୃତମ ତ୍ୟଜେ। ସର୍ବକାମ, ଯିଏ ଜୀବନରେ ମଙ୍ଗଳ ଚାହୁଁଛନ୍ତି, ହେ ଦେବଜାନୀ, ଯିଏ ଜୀବନରେ ମଙ୍ଗଳ ଚାହୁଁଛନ୍ତି, ପ୍ରଥମ ପଏଣ୍ଟ ମନେ ରଖୁଥିବେ, କେବେ ଭୋଗିକି ନ ଯାଆନ୍ତୁ କାମ କାମାନ, ଭୋଗିକି କେବେ ହେଲେ କାମନାକୁ ନିର୍ବାପିତ କରିପାରିବେନି। ଦ୍ୱିତୀୟରେ, କୌଣସି ଜୀବକୁ କଷ୍ଟ ଦେବେନି। ତୃତୀୟରେ, ୟା ଦୁସ୍ତେଜ୍ୟା ଦୁର୍ମତି ଭି, ଦୁର୍ମତି ଲୋକମାନଙ୍କ ପାଇଁ ଯେଉଁଟା ଦୁସ୍ତେର୍ଯ୍ୟା, ଜିଓତେ ଜାନ ଜିଓତେ, ଇଏ ପଚାରିଲେ ଦେବ ଜାନି, ତାର ବୁଢ଼ା ହେଇଗଲେ ତ ବୋଧ ହୁଏ କାମନା ପଳେଇବ। କହିଲେ ନା ନା, ଜିଓତେ ଜାନୁ ଜିଓତେ, ଶରୀର ଜୀର୍ଣ୍ଣ ହେଇଗଲେ ବି ମନ ଜୀର୍ଣ୍ଣ ହୁଏ ନା, କାମନା ଜୀର୍ଣ୍ଣ ହୁଏ ନା, ସେ ସବୁବେଳେ ତରୁଣ। ଜିଓତେ ଜାନୁ ଜିଓତେ, ଇଏ କେବଳ ଶରୀର ଭୋଗ କଥାରେ କୁହନ୍ତୁନି, ଧନରେ ବି, ଯେ ଧନ କାମୀ ସେ ମଲା, ଆମର ଗୋଟେ ଆଚାର୍ଯ୍ୟମାନେ ଗୋଟେ କଥା କୁହନ୍ତି, ଚାରି ପୁଅ ବୁଢ଼ା ଅଛି, ବୁଢ଼ା ମରିଯିବ, କିନ୍ତୁ ବହୁତ ପଇସା ବୁଢ଼ା ହେବା ସୁଧ ଲଗେଇଛି, କିନ୍ତୁ କୌଣସି ପୁଅକୁ କହୁନି। ଯେତେବେଳେ କୋମା ଷ୍ଟେଜରେ ପଡ଼ିଲା, ପୁଅମାନେ ଡାକ୍ତରକୁ ଡାକିଲେ, କହିଲେ ବାପା ତ ବହୁତ ଦେଇଛି ସୁଧ ଫୁଧ। ଡକ୍ଟର କହିଲେ ଆଜ୍ଞା ଗୋଟେ ଖାଲି ଇଞ୍ଜେକ୍ସନ୍ ଦେଇଦିଅନ୍ତୁ। ଦୁଇ ପଦ କଥା କହୁ, କାହାକୁ କାହାକୁ ଲିଷ୍ଟ, କୋଟି କୋଟି ଟଙ୍କା ଦେଇଛି, ଦୁଇ ଚାରି ଜଣ ଲିଷ୍ଟ କହିଦେଲେ ଆମେ ଚାରି ଭାଇ କିଛି କରିବାକୁ ପଡ଼ିବନି, କାହିଁକି ଆରାମସେ ରହିବା, କାଗଜ କଲମ ରେଡ଼ି ଧରି ଚାରି ଭାଇ ରଖିଲେ, କହିଲେ କହୁ କହୁ ଲେଖି ପକେଇବା। ଡାକ୍ତର କହିଲେ ଆଜ୍ଞା ଗୋଟେ ଇଞ୍ଜେକ୍ସନ୍ ଦେବି 10,000, କହିଲେ ହଁ ନେ 10,000, କିଛି ଅସୁବିଧା ନାହିଁ। ବାପାକୁ ନେଇକି ପକେଇଛନ୍ତି ଦ୍ୱାର ମୁହଁରେ, କାରଣ ଘଟ ଘଟ ହେଲେଣି, ବୁଢ଼ାକୁ ଇଞ୍ଜେକ୍ସନ୍ ଦିଆହେଲା, ଆଖି ବୁଢ଼ା ଖୋଲିଲା। କହିଲେ ଚାରି ପୁଅ ପଛେ, ବାପା କାହାକୁ କାହାକୁ ଦେଇଛ, ଆମ ଗାଁରେ କାହାକୁ, ସେ ଗାଁରେ କାହାକୁ? ବୁଢ଼ା ଖାଲି ଠାରିଲା ଆଗେ, ମାନେ ସେନ୍ସ ଆସୁ ଆସୁ ବୁଢ଼ା ଠାରୁଛି। ପୁଅ କହିଲେ କ'ଣ, ଆମେ ପଚାରୁଛୁ ଶୁଣୁନି, ବୁଢ଼ା କ'ଣ ଠାରୁଛି, କୁଆଡ଼େ ଠାରୁଛି? କହିଲେ ଦାଣ୍ଡ ଦ୍ୱାର ମୁହଁ ଆଡ଼ୁ, ଏ ସମସ୍ତେ ଅନୁଯୋଗ ଦେଖି ଦେଖିପାରୁନାହାନ୍ତି, ସେ ଗୋଟେ ଗାଈ ଠିଆ ହେଇଛି, ଏମିତି ଠାରୁଛି। ସେ ଇଞ୍ଜେକ୍ସନ୍ ଦେଲା ବେଳେ କହିଛି, ଦେଖ 2-3 ସେକେଣ୍ଡ ମାତ୍ର କଥାବାର୍ତ୍ତା କରି, ବେଶୀ ସେ, ତା ଭିତରେ ତୁମେ ଯାହା ଲେଖିବା କଥା, ହଉ 3-4 ସେକେଣ୍ଡ ତ ହେଲେ ହେଇଗଲା, 2-4 ଜଣ ଲିଷ୍ଟ ଦେଲେ ତ ପଇସା ପାଇଯିବ ଆଉ କ'ଣ। ଆଜ୍ଞା ହାତରୁ ମୂଳ ଗଲା, ଲାଭ ଗଲା, ବୁଢ଼ା ତ ଯିବ ଯିବ, ମୂଳ ତ ଚାଲିଗଲା, ଲାଭ ଭାବିଲେ 10,000 ହାତରୁ ବାଜିଲା, ବୁଢ଼ା ଆଙ୍ଗୁଳି ଠାରୁଛି। କହିଲା କହିଲେ ବାପା, କହିଲେ ତାଙ୍କ ଦୁଇ ପଦ କଥା କହିବ, ଡକ୍ଟର କହିଛି, ବାପା କୁହ କାହାକୁ ଧନ ଦେ, ବୁଢ଼ା ଏମିତି ଏମିତି ଠାରିଲା, ଏଥର ବୁଝିପାରିଲେ, ରେ ଗାଈଟା ଝାଡ଼ୁ ଖାଇଯାଉଛି, ତାକୁ ରଖ ରଖ ରଖ। ପୁଅମାନେ କହିଲେ 10,000 ବେକାର ଗଲା, ଯିଏ ମରିଆ ବଳ ହେଲାଣି ସେ ଝାଡ଼ୁଟା ଗାଈ ଖାଇଯାଉ ତାକୁ ସହିପାରୁନି, ସିଏ ଟଙ୍କା ଦବ ନା? ଝାଡ଼ୁଟା ଖାଇଯାଉଛି ଗାଈ, ଯିଏ ସହିପାରୁନି, ଗୋମାତା ଖାଉଛି, ଯିଏ ସହିପାରୁନି ସେ ଘରୁ ଟଙ୍କା ଦବ? 10,000 ବାଜିଲା, ଚାଲ ଶୀଘ୍ର ମଲା, ତାମାନେ ଫୋପାଡ଼ି ଦେଇ ଆସ, ଆସି କ'ଣ ଭାଗବତ ବା, ଯା ଦୁସ୍ତେ ଯା ଦୁର୍ମିତି ବି ଜିଓତେ ଜାନୁ ଜିଓତେ, ଯାହାର ଯେଉଁ କାମନା ଅଛି, ଯାହାର ଶରୀର ଭୋଗର କାମନା ଅଛି, ମଲା ପର୍ଯ୍ୟନ୍ତ ବି ଯିବନି। ପୁରଞ୍ଜନ ଚରିତ, ପୁରଞ୍ଜନ ନାରୀ ହେଲା ନା, କେତେ ସୁନ୍ଦର ଉପମାସ। ପୁରୁଷର ସ୍ତ୍ରୀ ପ୍ରତି କାମନା ରହିଲେ ସେ ସ୍ତ୍ରୀ ସ୍ୱର ପାଇଲା, ସ୍ତ୍ରୀର ପୁରୁଷକୁ ଭୋଗ କରିବାର କାମନା ରହିଲେ ପୁରୁଷର, ଏଇ ତ ଚାଲିଲା ସଂସାର ଆଉ କ'ଣ। ଜିଓତେ ଜାଣୁ ଜିଓତେ, ଶରୀର ବୁଢ଼ା ହେଇଗଲେ ବି କାମନା ବୁଢ଼ା ହବନି। ତାଂ ତୃଷ୍ଣା ଦୁଃଖ ନିବ, ହଁ ଏ ତୃଷ୍ଣା ଯେ ଦୁଃଖର ସବୁ ଦୁଃଖର କାରଣ, ଏ ତୃଷ୍ଣାକୁ ଯେ ତ୍ୟାଗ କରିବା ପାଇଁ ଚାହୁଁଛି, ସର୍ବକାମୀ ଯେ ମଙ୍ଗଳ ଚାହୁଁଛି, ଦ୍ରୁତମ ତ୍ୟାଜ, ଯେତେ ଶୀଘ୍ର ପରେ ତାକୁ ଛାଡ଼ିବା ଦରକାର କାମନା, ଯେତେ ଶୀଘ୍ର। କାମନା କେମିତି ମନରୁ ଯିବ କି ଆଜ୍ଞା? ମନରେ ଭଗବାନଙ୍କୁ ଚିନ୍ତା କଲେ, ମନର ମାଲିକ ହଟେଇବେ ନା କାମନାଟାକୁ, ସେତେ ମଣିଷ କ'ଣ କରେ? ତାହେଲେ ବହୁତ ଦୁଃଖ ହେଇଯାଏ, କେଉଁଠି ଆସେ? ଟିକେ ମନ୍ଦିରକୁ ଯିଏ ପ୍ରଭୁଙ୍କୁ ପ୍ରାର୍ଥନା କରି, ପ୍ରକୃତରେ ଏଇଟା ଉପା, ପ୍ରଭୁଙ୍କ ପାଖକୁ ଆସିଲେ ପ୍ରଭୁ ଦେଖିବାର ଗୋଟେ ଦୁଃଖୀ ଯିବା ଆସିଛି, ତାକୁ ଟିକେ ସାହାଯ୍ୟ କରିବି ନା। ସେଥିପାଇଁ ସବୁବେଳେ ମନରେ ହରିଚିନ୍ତନ, ହାତରେ ସବୁବେଳେ ତ କାମ ଚଲାଇଛନ୍ତି, କଳିଯୁଗରେ ଉଦ୍ଧାରର ଉପାୟ, କଳିଯୁଗରେ କେବଳ, କଳିଯୁଗ କେବଳ ନାମ ଆଧାରା, ହରେର ନାମ ହରେର ନାମ ହରେର ନାମ ଏଇ କେବଳ। ସମୟ ନଷ୍ଟ କରନ୍ତୁନି, ବହୁତ ଦିନ ଚାଲିଗଲା, ଯେତିକି ସମୟ ଅଛି ଟିକେ ସଦାଚାରୀ ଆଜ୍ଞା, ଆପଣ ଆମିଷ ନ ଖାଇଲେ, ପାନ ଟିକେ ନ ଖାଇଲେ ଆପଣଙ୍କର ପଇସା ରହିଲା, ଦେହ ବି ସୁସ୍ଥ ରହିଲା। ଆଜିକାଲି ଅରିଜିନାଲ କିଛି ନାହିଁ, ମୁଁ ସବୁଆଡ଼େ କୁହେ, ଯେଉଁଠି ବିଷ ହେଉଛି ଡୁପ୍ଲିକେଟ୍, ଭାରତବର୍ଷରେ ମଦ ବିଷ ନା, ମଦ ଯେଉଁଠି ଡୁପ୍ଲିକେଟ୍ ହେଲାଣି, ଆଉ ଅରିଜିନାଲ କ'ଣ ଅଛି? ପାନ ଖାଦ୍ୟ, ଆଗେ ସ୍ୱର କାହିଁକି ନଷ୍ଟ କରୁଛନ୍ତି, ଅର୍ଥ କାହିଁକି ନଷ୍ଟ କରୁଛନ୍ତି, ଆଉ ପିଲାଛୁଆଙ୍କର ସଂସ୍କାର କାହିଁକି ନଷ୍ଟ କରୁଛନ୍ତି? ଆମେ ମଧ୍ୟ ଖାଉଛେ ମାନେ ଆମ ପିଲାଛୁଆ, ଆମର ରଜ ବୀର୍ଯ୍ୟରେ ଗୋଟେ ପିଲାଛୁଆ ଜନ୍ମ ହବ ନା, ସେ ପିଲାଟା ଶାନ୍ତ କେମିତି ହବ? ଖାଦ୍ୟର ସାର ଅଂଶ ହେଲା ବୀର୍ଯ୍ୟ, ସେ ତ ମଦ୍ୟଟା ତା ଦେହରେ ମିଶିଲା ନା ନାହିଁ, ପିଲାଟି ଆମ ଗୋଟେ ପିଲାର ସଂସ୍କାରକୁ ନଷ୍ଟ କରିଦେଲେ, ସମାଜ ବୁଝୁନି କିଛି। ଆଜ୍ଞା ଆପଣମାନେ ଖାଇଲେ ଆମର କିଛି ଅସୁବିଧା ଅଛି? ଆମେ କାହିଁକି ବାରମ୍ବାର କଥାଟି କହୁଛୁ, ଜୀବ ଦୟା କରନ୍ତୁ ଆଜ୍ଞା, ଧର୍ମ ଅଧିକ ନ ହଉ, ଅଧର୍ମଟା ନ ହଉ, ଠାକୁରଙ୍କୁ କେତିକି ଡାକିବେ ଭଗବାନ ଦେଖିବେନି ଆଜ୍ଞା। କ'ଣ ଶବରୀ କ'ଣ ଡାକିଥିଲା ମ, କହୁନାହାନ୍ତି ଆପଣ? ଶବରୀ ଘରର ଝିଅ ମାଳି ଧରିଛି, ତିଳ କରିଛି, ରାମ ଜାଣିଥିଲା ନା ଆଜ୍ଞା, କି ଜାଣିଛି? ଖାଲି ଜୀବମାନଙ୍କୁ ଦୟା କରିଦେଲା, ପାଇଗଲ। ଭଜନ କମ୍ ଦରକାର, କିନ୍ତୁ ମୋ ଦ୍ୱାରା କୌଣସି ଜୀବ ଦୁଃଖ ନ ପାଆନ୍ତୁ, ଜୀବ ଦୟା ଅଧିକ ଦରକାର। ଏ ଗୋଟେ ଜୀବ ଦୟା ଭିତରେ ଜାଣି ମନେ ରଖିଥିବେ, କାହାକୁ କଠୋର କଥା ବି କହିବେନି। ଗୋଟେ ମଣିଷ ମନରେ ଦୁଃଖ ଦେଇଦେଲେ ତାର ପ୍ରତିକ୍ରିୟା ହେଲା, ଏଇଟା ବି ଜୀବ ଦୟା, କାହାକୁ କଠୋର କଥା ବି କହିବେନି, ମୋ ପାଇଁ ଅନ୍ୟ କେହି ଦୁଃଖ ନ ଭୋଗନ୍ତୁ। ୟାର ପରୀକ୍ଷା ଆମର ଗୁରୁଦେବ କୁହନ୍ତି, ୟାର ପରୀକ୍ଷା ନେଇଥିଲେ ଆକବର, ଆକବର ଭାଗବତ ଶୁଣନ୍ତି, ଆକବର ଭଗବାନଙ୍କର ଦର୍ଶନ ପାଇଛନ୍ତି। ଗରୁଡ଼ ଗୋବିନ୍ଦ ମନ୍ଦିର, ଆପଣ ଯଦି ବୃନ୍ଦାବନ ଯାଆନ୍ତି, ଛଟିକିରାରୁ ଭିତରକୁ ପଶିଲେ ଗରୁଡ଼ ଗୋବିନ୍ଦ ଅଛନ୍ତି, ସେ ମନ୍ଦିରକୁ ସେ ନିର୍ମାଣ କରିଦେଇଥିଲେ। ଆକବର ଦିଲ୍ଲୀରୁ ଆଗ୍ରା ଗଲା ଭିତରେ ରଥ ଭାଙ୍ଗଲା, ଅର୍ଦ୍ଧରାତ୍ରି ସମୟ, ଆକବର ବହୁ କାମ କରିଛନ୍ତି, ଭଗବାନ କୃଷ୍ଣଙ୍କୁ ସାକ୍ଷାତ ଦର୍ଶନ ପାଇଛନ୍ତି। ଆକବରଙ୍କର ସିଂହାସନରେ, ଦିଲ୍ଲୀର ରାଜସିଂହାସନରେ ଆକବରଙ୍କ ମସ୍ତକ ଉପରେ କୃଷ୍ଣଙ୍କର ଫଟୋ ଥିଲା, ପରବର୍ତ୍ତୀ ମୁସଲମାନ ରାଜାମାନେ କାଢ଼ିକି ବାହାର କରିଦେଲେ। ଆକବର କୃଷ୍ଣ ଭକ୍ତ, ବହୁବାର ଭଗବାନଙ୍କୁ ଦର୍ଶନ କରିଛନ୍ତି, ସେସବୁ ବହୁତ ଆଲୋଚନା ହୁଏ। ମୁଁ ବିଶେଷ ତାଙ୍କୁ ଗୋଟିଏ ଚରିତ୍ର ମୁଁ କହିବି, ରଥ ଭାଙ୍ଗିଗଲା, ଅର୍ଦ୍ଧରାତ୍ରି ଫେରୁଛନ୍ତି, ଆଉ ସାଧନ କିଛି ନାହିଁ, ଆକାଶବାଣୀ ହେଉଛି, ଭଗବାନ କହୁଛନ୍ତି, ଆକବର ମୋ ମନ୍ଦିର ବହୁତ ଦିନ ହେଲା ଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି, ଏ ମନ୍ଦିରଟା କର। ମୁଁ ଗରୁଡ଼ ଗୋବିନ୍ଦ କହୁଛି, ଭଗବାନ ସେଠି ଗରୁଡ଼ ଉପରେ ବସିଛନ୍ତି, କୃଷ୍ଣ ସଖାମାନଙ୍କୁ ଗରୁଡ଼ ଗୋବିନ୍ଦ ରୂପ ଦେଖାଇଥିଲେ। ଆକବର ଭଗବାନଙ୍କୁ ଦର୍ଶନ କରିଛନ୍ତି, ସେ ଭାଗବତ ଶୁଣନ୍ତି, କାହା ପାଖରୁ? ବୀରବଲଙ୍କ ପାଖରୁ। ବୀରବଲ କେବଳ ଭାବନ୍ତୁନି, ଜୋକର ଥିଲେ, ଶାସ୍ତ୍ରଜ୍ଞ ବି ଥିଲେ, ଭାଗବତରେ ଏଇ ଶ୍ଳୋକଟି ତାଙ୍କୁ କହୁଥିଲେ, ଯା ଦୁସ୍ତେ ଯା ଦୁର୍ମୃତି ବି ଜିଓତେ ଜାହାନୁ ଜିଓତେ। ଆକବର ବିଶ୍ୱାସ କରନ୍ତି, କ'ଣ କହୁଛ ମ, ବୁଢ଼ା ହେଇଗଲେ କାମନା ପଳେଇବ? ମୁଁ ଏଇଟା ପ୍ରମାଣ ଚାହୁଁଛି, ଆକବର ସବୁଥିରେ ପ୍ରମାଣ ଚାହାନ୍ତି। ବୀରବଲ କହିଲେ, ଆଜ୍ଞା ଆପଣ ଖବର ନିଅନ୍ତୁ, ଆପଣଙ୍କର ଲାଷ୍ଟ, ଆପଣଙ୍କ ରାଜ୍ୟରେ ଲାଷ୍ଟ ମୋମେଣ୍ଟରେ ପଡ଼ିଥିବା ଲୋକ ଯିଏ ଶେଷ ଶଯ୍ୟାରେ ପଡ଼ିଛି, ତା କତୁରୁ ଭାଗବତର ପ୍ରମାଣଟା ନିଆ। ଖୋଜି ଖୋଜି ଗୋଟେ ପାଇଲେ, ଗୋଟେ ଲୋକ ଘଡ଼ଘଡ଼ ଘଡ଼ଘଡ଼ ହେଉଛି ମରିବା ବେଳ, କିନ୍ତୁ ଆଖିରେ ଦେଖିପାରୁଛି। କହିଲେ, ମହାରାଜ ମୋର ଗୋଟିଏ ନିବେଦନ, ଆପଣ ଗଲେ ପ୍ରମାଣ ମିଳିବନି, ଆପଣଙ୍କର ସୁନ୍ଦରୀ ଝିଅଟାକୁ ନେଇକି ଚାଲ। ନେଇଗଲେ, ଆକବର ଯାଇଛନ୍ତି, ଆମର ଗୁରୁଦେବ କଥାଟି କୁହନ୍ତି, ଏଇଟା ପ୍ରମାଣ ସାକ୍ଷାତ। ଆକବର ଗଲେ, ବୀରବଲ ଗଲେ, ଆକବରଙ୍କର କନ୍ୟା ଗଲେ, ତାଙ୍କ ଘର ଲୋକ ଅଛନ୍ତି, କହିଲେ ଆମେ ଖାଲି ଆକବର ଆସୁଛନ୍ତି, ମୁଁ ଦେଖା କରେ ତାଙ୍କର ମହାନ ଉତ୍ସବ। ଏ ଆକବର ଦିଲ୍ଲୀ ରାଜା ଆସିବେ ଆମ ଘରକୁ, ତାଙ୍କ ଘର ଦାନ ପୁନଃ ସବୁ ପରିଷ୍କାର କରୁଛନ୍ତି, ଦାନ ମିଳିବ, ସିଏ ଆସୁଛନ୍ତି ଭାଗବତରେ ପରୀକ୍ଷା ନେବା ପାଇଁ। ବୀରବଲ ଡାକିଲେ, ବାବା ମହାରାଜ ଚକ୍ରବର୍ତ୍ତୀ ରାଜ ଦିଲ୍ଲୀ ସମ୍ରାଟ ତୁମକୁ ଦେଖିବା ପାଇଁ ଆସିଛନ୍ତି। କହିଲେ ଆଜ୍ଞା ଆପଣ ଆଗେ ଠିଆ ହେବେନି, ତାର ଆଖି ପାଖରେ ଝିଅଟାକୁ, ସାନ ଝିଅଟାକୁ, ଆପଣଙ୍କ ଝିଅଟାକୁ ଠିଆ କରିବେ। ଆପଣ କହିଲା ବେଳେ ଆଜ୍ଞା ଇଏ ମହାରାଜ ବୀରବଲ ଡାକୁଛି, ମହାରାଜ ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା କରିବେ। ବୁଢ଼ା ବୁଢ଼ା ବାବା ଅନୁନି, ଆଜ୍ଞା ମହାରାଜ ଅନୁନି, ବୀରବଲ ଅନୁ, ସିଏ ଆକବରଙ୍କର କନ୍ୟାକୁ ଅନୁଛି। ଦେଖିଦେଲା, କହିଲେ ଆଜ୍ଞା ଦେଖୁଛନ୍ତି ଝିଅ ତେ ମରିବା ସମୟ ହେଲାଣି, ଆପଣ ଆକବର ରାଜା ଆସୁଛନ୍ତି ବୋଲି ଆପଣଙ୍କୁ ଚାହିଁବା କଥା ନା, ଆଉ ମୁଁ କହୁଛି ମୋତେ ଚାହିଁବା କଥା ନା, ଚାହୁଁଛି କାହାକୁ, ଆପଣଙ୍କ ଝିଅ। ବୁଝିପାରିଲେ ତ କାମନା ଜୀର୍ଣ୍ଣ। ସେଠି ସେ ଲେଖିଲେନି ଭୋଗାନା ଭୋକ୍ତା ବୟମେବ ଭୋକ୍ତା, ଭୋଗ ଆମକୁ ଆମେ ଭୋଗି ପାରିବାନି, ଲୋକ କୁହନ୍ତିନି ଏନ୍ଜୟ, ଜଷ୍ଟ ଏନ୍ଜୟ, ହ୍ୱାଟ ଏନ୍ଜୟ, ହ୍ୱାଟ ଏନ୍ଜୟ ୟୁ କ୍ୟାନ୍ ଡୁ, ଏନ୍ଜୟ ୱିଲ୍ ଏନ୍ଜୟ ୟୁ, ମ୍ୟାଟର ୱିଲ୍ ଏନ୍ଜୟ ୟୁ, ବିଷୟ ତୁମକୁ ଭୋଗିବ, ଭୋଗି ଭୋଗି ଶରୀରକୁ ଜୀର୍ଣ୍ଣ କରିଦବ। ତୃଷ୍ଣା ଜୀର୍ଣ୍ଣା ବୟମେବ ଜୀର୍ଣ୍ଣା, ଏ ବୈରାଗ୍ୟ ସତକ ଲେଖିଲେ ତୃଷ୍ଣା ଆମର ଯିବନି, କାମନା ମନର ଯିବନି, କାମନାକୁ ଆମେ ଜୀର୍ଣ୍ଣ କରିପାରିଲେନି, ଭୋଗିବ ଭାବିଲେ ଆମ କାମନା ପଳେଇବ, କାମନା ଆମକୁ ଜୀର୍ଣ୍ଣ କରିଦେବ। ସେ ସେଇ କଥା କହୁଛି, ବଲିବିମୁଖ ଆକ୍ରାନ୍ତମ ପଲିତେନ ଅଙ୍କିତ ଶୀରମ, ମୁଖରେ ସବୁ ରେଖା ଆସିସାରିବନି, ଇଏ ଗୋଟେ ଚିତ୍ରଣ। ଦେଖ ବୁଢ଼ାମାନଙ୍କ ଚିତ୍ର କରିବା ମାନେ ପିକ୍ଚରରେ ଆଗେ ଏଗୁଡ଼ା ସବୁ ଥିବ କଳା ଚିହ୍ନ, ଆଉ ମୁଣ୍ଡରେ ଧଳା ଚିହ୍ନ, ମରିବାର ତିନିଟା ମରିବା ମୃତ୍ୟୁ ଦ୍ୱାରକୁ ଯିବା ପୂର୍ବରୁ ତିନିଟା ସିମ୍ବଲ ଯମରାଜ ଦିଅନ୍ତି, ତିନିଟା ଆଲାରାମ ଭଳି ସିଗ୍ନାଲ, ଗୋଟେ ହେଲା ଦାନ୍ତ ଖସିବ, ଦ୍ୱିତୀୟ ହେଲା ଚର୍ମ ସଙ୍କୁଚିତ ହେବ, ତୃତୀୟ ହେଲା କେଶ ପାଚିବ। ଆଉ କଳି ଯୁଗରେ ପାଞ୍ଚ ବର୍ଷର ଯମରାଜ ଆଲାରାମ ଦେଲେଣି, ଚୁଟି ଆମର ସବୁ ଚୁଟି ବାଜିଲେଣି, ଛୋଟ ଛୋଟ ଛୁଆମାନଙ୍କର ଦେଖିବେ ଆଖିକି ଆଉ ଦେଖା ହେବନି, ସବୁ ଏଡ଼ି ଏଡ଼ି ଛୁଆ ସେ ତାଙ୍କୁ 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 ଚାହିଁଲେ ଆପଣ ଆଖି ଖରାପ ହୋଇଯିବ ତାଙ୍କ ଗ୍ଲାସ। ସତ ପ୍ରକୃତରେ କଳି ଯୁଗରେ ଅଳ୍ପ ଆୟୁ ସା, କେତେବେଳେ ମୃତ୍ୟୁବରଣ ହେବ କିଛି ଠିକ୍ ଠିକଣା ନାହିଁ, ସବୁ ମୃତ୍ୟୁ ସାଧନକୁ ଧରିକି ବୁଲୁଛେ ବା, ଏ ଗାଡ଼ି ଘୋଡ଼ା କେତେବେଳେ ଭୁବନେଶ୍ୱର ଦେଖୁଛନ୍ତି ନା କ'ଣ ହେଉଛନ୍ତି, ସେ ଟୋକା କେତେଟା ଅଛନ୍ତି ଯେଉଁ ଗାଡ଼ି ଚଳୁଛନ୍ତି ଭସ୍ କିଣି ମାଡ଼ି ପଡ଼ୁଛନ୍ତି, ଆପଣ ଗାଡ଼ିରେ ବସିଲେ ଆପଣ ଛଟ କିଣି ହାଟ ରଖିଛି ସେ ପଡ଼ିଯିବ, ଆ ସବୁ ମୃତ୍ୟୁ ସାଧନ ମଣିଷର। ଘରେ କରେଣ୍ଟ ଅଛି, ଏ ଏବେ ମୁଁ ଯାଇଥିଲି ସେ ଜଲେଶ୍ୱର ସାଇଡ଼୍ରେ ପ୍ରୋଗ୍ରାମ ହେଉଥିଲା, ମୁଣ୍ଡ ଗରମ ଦିନ ହେଇଛି, ମୁଣ୍ଡ ଫ୍ୟାନ୍ ରଖିଛି ମୁଣ୍ଡ ଉପରେ, ସେ ଗାଁ ଲୋକ ମୁଣ୍ଡ ଉପରେ ଫ୍ୟାନ୍ ଲଗେଇଛି, ସେ ଫ୍ୟାନ୍ ତାର କରେଣ୍ଟ ଚାର୍ଜ ହେଇଛି, ଶୋଇଲା ବେଳେ ତାର ଶୋଇଛି, ସେଇ ଥଣ୍ଡା ଦେଉଥିଲା ବର୍ତ୍ତମାନ ଶେଷ, ସବୁ ମୃତ୍ୟୁ ସାଧନ ବର୍ତ୍ତମାନ ପଡ଼ିଯିବାର କ'ଣ ଆୟୁଷ ସ୍ଥିର ଅଛି। ସେ ଲେଖୁଛନ୍ତି ସେ କଥା, ବଲିଭି ମୁଖ ଆକ୍ରାନ୍ତମ ପଲିତେନ ଅଙ୍କିତ ଶିରମ, କେଶ ପାଚିଗଲାଣି, ମୁଖରେ ସବୁ ଶିର ଗୁଡ଼ିକ ସବୁ ମୁଖରେ ବିଭିନ୍ନ ଅଙ୍କିତ କରିଦେଇ ସାରିଲେଣି ରେଖା ଗୁଡ଼ିକ, ଗାତ୍ରାଣି ଶିଥିଳାୟନ୍ତି, ଶରୀର ଶିଥିଳ ହେଇଗଲାଣି, ତୃଷ୍ଣେକ ତୃଣାୟ, ଏ ସବୁ ଯେତେବେଳେ ବୁଢ଼ା ହେଇଯିବେ ତୃଷ୍ଣା ତାର ଯୁବକ ହବ। ସେଥିପାଇଁ ସେ କହିଲେ ଦେବଯାନୀ ତୁମେ କହୁଛ ମୁଁ ଭୋଗଟା ଅଧିକା କରିଦେଲେ ମୋ କାମନାଟା ପ୍ରଶମିତ ହେଇଯିବ, ସମ୍ଭବ କାମନା ସବୁବେଳେ, ଅତଃ ସ୍ତ୍ରୀ ସନ୍ନିଧାନମ ତୁ ସର୍ବତା ତ୍ୟାଗମ, ନିଜ ସ୍ତ୍ରୀକୁ ପାଖରେ ବସେଇଛନ୍ତି, ହେ ଦେବଦାନୀ ସ୍ତ୍ରୀ ସନ୍ନିଧାନ ତୁ ସର୍ବତ୍ର ତ୍ୟାଗ, ସ୍ତ୍ରୀକୁ ପାଖରେ ବସେଇବନି, ତା ଅର୍ଥ ସ୍ତ୍ରୀ ବି ପୁରୁଷକୁ ପାଖରେ ବସେଇବ। ତାହେଲେ ଆପଣ କହିବେ ତା ନା ବିବାହ କାହିଁ ଭଗବାନ କରିଛନ୍ତି, ପୁତ୍ର ତେ କ୍ରିୟା ତେ ଭାର ଯା ପିତୃପିଣ୍ଡମ ପ୍ରୟୋଜନମ, ପୁଅ ଯେତେ ପର୍ଯ୍ୟନ୍ତ ପୁତ୍ର ଦରକାର ବା ସ୍ତ୍ରୀ ଯେତୋଟି ପୁତ୍ର କାମନା କରୁଛି ସେତୋଟି ପୁତ୍ର ଦେଇଦେଲା ପରେ ଭଗବାନଙ୍କୁ ଉଭୟ ଭଗବାନଙ୍କୁ ଡାକେ, ଏଥିରେ ଆନନ୍ଦ। ସେ କହିଲେ ସ୍ତ୍ରୀ ସନ୍ନିଧାନ ତ ସର୍ବଦା ତ୍ୟାଜମ, ସ୍ତ୍ରୀକୁ କହୁଛନ୍ତି, ସ୍ତ୍ରୀକୁ ପାଖରେ ବସେଇ କହୁଛନ୍ତି, ଦେଖନ୍ତୁ ଏଇ ଏଇ ଲୋକମାନଙ୍କୁ ପାଖରେ ବସେଇବେ ନା, ମାତ୍ରା ସ୍ୱଶ୍ରାଦ୍ରାବା ନା ବିବିକତାସନ ଭବେତ୍ ବଲବାନ ଇନ୍ଦ୍ରିୟ ଗ୍ରାମ ବିଦ୍ୱାଂସ ପିକର୍ଷତି।
ବସ
ପରେ ପାଞ୍ଚ ମିନିଟ ଯାଅ, ବସ ସେଠି। ମାତ୍ରା ପୁରୁଷ ପାଇଁ ସ୍ତ୍ରୀ ଯେଭଳି ବିପଦ, ଭକ୍ତିମତୀ ଭକ୍ତିମାନ ପୁରୁଷ ପାଇଁ ଅଭକ୍ତ ସ୍ତ୍ରୀ ହେଉଛି ମାୟା, ଭକ୍ତିମତୀ ମା ପାଇଁ ସ୍ତ୍ରୀ ପାଇଁ ଅଭକ୍ତ ପୁରୁଷ ହେଉଛି ମାୟା, ଯଦି ଦୁଇଟା ଯାକ ଭକ୍ତ ହେଲେ କିଏ କାହା ପାଇଁ ମାୟା ନଦୀ? ଇଏ ଦାସ ସିଏ ଦାସୀ, ଭଗବାନଙ୍କର ସେବା କଲେ, ପୁତ୍ର ପିଲା ଛୁଆଟି ହେଲା, ଭଗବାନ ଠାକୁର ସେବା କଲେ, ପ୍ରଭୁଙ୍କୁ ଡାକିଲେ, ଅନ୍ତ ସମୟରେ ତାର ଭଗବାନ ସ୍ମରଣ ହେଲା, ୟାର ଭଗବାନ ସ୍ମରଣ ହେଲା, ଦୁଇଜଣ ଚାଲିଲେ। ଭଗବାନ ନ ଡାକିଲେ କାମନା ଯିବନି, କାହାର ଯିବନି, କାହାର ଯିବନି, ପୁରୁଷର ଯିବନି କି ସ୍ତ୍ରୀର ଯିବନି କି ସାଧୁର ବି ଯିବନି। କିବା ଜତି ସତୀ କିବା ନୀଚ ଜାତି ଜୟୀ ହରି ନାହିଁ ଭଜେ ଭବେ ଭବେ ଜନମିଆ ଭ୍ରମିଆ ଭ୍ରମିଆ ରୌରବ ନରକେ ମଜେ। ସାଧୁ ବି ନରକକୁ ପଳେଇବ, କ'ଣ ସାଧୁ ବେଶଟା ଉଦ୍ଧାର କରିବ ନା କ'ଣ? ସାଧୁ ନାଁ ସାଧୁମାନଙ୍କ ନାଁରେ ଯେଉଁ ସବୁ ନାରୀ କେସ୍ ବାହାରୁଛି, ଭୁଲ ଜିନିଷ ନୁହେଁ ତ? କିଏ ଭୁଲ କହିପାରେ? ମୁଁ ଜାଣିନି ପ୍ରକୃତ ପ୍ରମାଣ କ'ଣ, କିନ୍ତୁ ଭାଗବତ ହିସାବରେ ସତ୍ୟ ମାତ୍ରା ସୋର୍ସା ଦୋହିତ୍ରା ବା ଜଣେ ସାଧୁ ନାରୀମାନଙ୍କ ପାଖରେ ସେକ୍ରେଟେରୀ ରଖିବ, ନାରୀମାନଙ୍କ ପାଖରେ ବସିବ, ନାରୀମାନଙ୍କ ସହିତ ବାର୍ତ୍ତାଳାପ କରିବ, ଖୋଲମ ଖୋଲା। ଆରେ ଭାଗବତ କ'ଣ କହୁଛନ୍ତି, ମା ପାଖରେ ବସିବ ନା? ସାଧୁ ଯାଇକି ଗୃହସ୍ଥର ଘରେ ରହିବ, ତଳ୍ପରେ ଭୋଗ ଶଯ୍ୟାରେ ଶୋଇବ, ତାଙ୍କର ସ୍ତ୍ରୀ ରୋଷେଇ କରି ଆଣିକି ଦେବେ, ତାଙ୍କ ସାଙ୍ଗରେ ବାର୍ତ୍ତାଳାପ କରିବ, କହିଲେ ବଳବାନ ଇନ୍ଦ୍ରିୟ ଆମ ବିଦ୍ୱାଂସ ବି କରସତି, ବଳବାନ ଇନ୍ଦ୍ରିୟ ମାନେ ଏତେ ବଳବାନ ବିଦ୍ୱାନ ଲୋକଙ୍କର ମନକୁ ଟାଣିନିଏ। କାହା କାହା ପାଖରେ ବସିବନି? ମା ପାଖରେ। ମାତ୍ରା ସୋର୍ସା ଭଗ୍ନୀ ଦୋହିତ୍ରା କନ୍ୟା ପାଖରେ ବସିବନି। କେବୁଡ଼ି ବସିବ ନା ବିବି, ଆପଣଙ୍କ କେତେ ଘର ଭିତରେ କ'ଣ ବସିବ ନା? ନ ବିବିକ୍ତା ଆସନେ ବବେତ, ବିବିକ୍ତା ମାନେ ଯାହା କହନ୍ତି କ୍ଲୋଜ ସିଟେଡ୍ ୱିଥ ଇଚ୍ ଅଦର, ନିଜ ନିକଟରେ ବସିବନି। ସ୍ତ୍ରୀ କଥା କ'ଣ କହିବା, ମାଆକୁ ହିଁ ମନା କରାଯାଉଛି ଭାଗବତ। ଆଉ ତୁମେ ସାଧୁ ହେଇକି ତୁମେ ଖୋଲମ ଖୋଲା ସ୍ତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିବ, ସେ ଗାଡ଼ିରେ ବସିକି ଯିବ, ତାଙ୍କର ଘର ରହିବ, ସ୍ୱାଭାବିକ ହବ। ବଲବାନ ଇନ୍ଦ୍ରାମ ବିଦ୍ୱାଂସ ବି କରସତି, ବିଦ୍ୱାନ ଲୋକମାନଙ୍କୁ ଯେତତା ହ୍ୟପି କନ୍ତୟ ପୁରୁଷସ୍ୟ ବିପଶ୍ଚିତ ଇନ୍ଦ୍ରିୟାଣି ପ୍ରମାତିନି ଅରନ୍ତି ପ୍ରସବମ ମନ। ଅର୍ଜୁନ ବିଦ୍ୱାନ ଲୋକମାନଙ୍କର ମନକୁ ଇନ୍ଦ୍ରିୟମାନେ ଟାଣି ପଡ଼ା। ଆମେ କ'ଣ ହେଇଗଲେ କି ଆଜ୍ଞା, ସାଧୁ ହେଇଗଲେ ବୋଲି? ଆଜ୍ଞା, ସାଧୁ ପାଇଁ ଡବଲ ନିୟମ, ଅସାଧୁ ପାଇଁ ଗୋଟିଏ ନିୟମ। ସାଧୁ ବା ଆମ ଗୁରୁଦେବ କୁହନ୍ତି, ସାଧୁ ସାଧୁ ପଥରେ ଚାଲିବା, ଲୋକମାନେ କହନ୍ତି ବାବା ଯିବା ଭଲ। ଆରେ ବାବା ଯିବା ଭଲ ନୁହେଁ, ବାବା ଯିବା ବହୁତ କଷ୍ଟ, ପାଜିବା ବହୁତ ସହଜ। ସାଧୁ ପଥ ହେଉଛି କ୍ଷୀର ଧାରାର ରାସ୍ତା। କ୍ଷୀର ଆମର ଆଗରୁ ଯେଉଁ କ୍ଷୀର ନଥିଲା କି, ବାରିକ ମାନେ ଲମ୍ବା ଲମ୍ବା ପଜାଉଥିବେନି, ଆପଣ ଦେଖିଲେ ଡର ଲାଗିବ। କ୍ଷୀର ଉପରେ ଜଣଙ୍କୁ ଚାଲିବା ପାଇଁ କୁହା ହବ, କେମିତି ଚାଲିବ? ଟିକେ ଏପଟ ସେପଟ ହେଲା ମାନେ କ୍ଷୀର କାଟିବ। ସାଧୁ ପଥ ସେୟା କହିଲେ, ହେ ଦେବଜାନୀ, ମା ଭଉଣୀ ଝିଅର ତାକୁ ବି ଗୋଟିଏ ଆସନରେ ବସେଇବେ। କାହିଁକି ନା ବଳବାନ ଇନ୍ଦ୍ରିୟ ରାମ ବିଧ୍ୱଂସ ବି କରୁଛନ୍ତି, ବଡ଼ ବଡ଼ ବିଦ୍ୱାନ ମାନଙ୍କର ମନକୁ ଟାଣି ପଡ଼ିବ। ମୁଁ ଆପଣଙ୍କୁ ଛୋଟିଆ କଥାଟେ କହିଦେଇକି ଯିବି ଆଗକୁ। ଏ ବଂଶୀଧର ସ୍ୱାମୀ ତାଙ୍କ ଟୀକାରେ ଅଜାମିଳ ଚରିତ୍ର ରଚନା କରିଛନ୍ତି, କଦାଚିତ ବ୍ୟାସେନ ଉକ୍ତମ ଜୈମିନୀ କାମ ଅତି ବୋଲି ବଳବାନ। ଥରେ ତାଙ୍କ ଶିଷ୍ୟଙ୍କୁ ବ୍ୟାସଦେବ କହିଲେ, ଜୈମିନୀ ହେଉ ତାଙ୍କ ଶିଷ୍ୟ, ବ୍ୟାସଙ୍କର ଶିଷ୍ୟ, ଜୈମିନୀ ମହାଭାରତ ରଚନା କରିଛନ୍ତି, ଜୈମିନୀ ମହାଭାରତ ସ୍ୱତନ୍ତ୍ର ଅଛି। ବ୍ୟାସ ବ୍ୟାସଦେବ କହିଲେ, କଦାଚିତ ବ୍ୟାସ କହିଲେ, ଜୈମିନୀ କାମ ହେଉଛି ଅତି ବଳବାନ, ଅତ ଦୁର୍ଜୟ ଇତି ତଦା ଆକର୍ଣ୍ଣମ। ତା ଶୁଣିକି ଜୈମିନୀ ଆହ, ଜୈମିନୀ କହିଲେ, କୋ ବରା କାହା କାମ ହମ୍ ନିର୍ଜିତମ୍। ଆରେ କାମ ଗୋଟେ କ'ଣ, ମୁଁ କାମକୁ ଜୟ କରିଛି? ଆଜ୍ଞା, ଏଇ ଶ୍ଳୋକଟାକୁ କହିଲେ, ବଲବାନ ଇନ୍ଦ୍ରିୟଗାମ ବିଦ୍ୱାଂସ ବି କରସତି। ସେ କହିଲେ, ଗୁରୁଦେବ ସବୁ ଭଲ ଲେଖିଛନ୍ତି ଭାଗବତ ସାରା, କିନ୍ତୁ ଏଇଟାକୁ ଲେଖନ୍ତୁନି, ବିଦ୍ୱାଂସ ଅପି କରସତି, ଏଇଟାକୁ ଲେଖନ୍ତୁ ବିଦ୍ୱାଂସ ନାପି କରସତି। ବିଦ୍ୱାନ ଲୋକମାନଙ୍କୁ ଇନ୍ଦ୍ରିୟମାନେ କିଛି କରିପାରିବେ ନାହିଁ। ଆରେ ଭାଗବତରା କ'ଣ ବ୍ୟାସଦେବ ଲେଖିଛନ୍ତି ନା କ'ଣ? ଭାଗବତ ଧ୍ୟାନରେ ବସନ୍ତି, ବ୍ୟାସ କୃତ, ଭାଗବତ ନିତ୍ୟ ଅଛନ୍ତି, ଗୀତା ନିତ୍ୟ ଅଛନ୍ତି। କହିଲେ, ମୁଁ କେମିତି ଏଟାକୁ ପରିବର୍ତ୍ତନ କରିବି? କହିଲେ, କାମ କାମନା ଗୋଟେ ବିଦ୍ୱାନ ପୁରୁଷର କିଛି କରିପାରିବନି, ଯେ ଇନ୍ଦ୍ରକୁ ସଂଯମ କରିଛି। କହିଲେ, କାମ ମୋର କ'ଣ କରିପାରିବ, ମୁଁ କାମ ଜୟ କରିନେଇଛି। ଇତି ଶ୍ରୁତ୍ୱା କଦାଚିତ ବ୍ୟାସଦେବନ ତତ୍ ପରୀକ୍ଷାର୍ଥମ ସ୍ୱସ୍ୟ ସ୍ତ୍ରୀର ଉପକୃତ୍ୱା ତାମସି ରାତ୍ରି କିଞ୍ଚିତ ମେଘ ବର୍ଷତି ଜୈମିନିମ ଆଶ୍ରମ ଗତ୍ୱା। କହିଲେ, ଆଚ୍ଛା, ଇଏ କହୁଛି ଏତେ ୟାର ଅହଙ୍କାର ହେଇଗଲାଣି, ଆଜ୍ଞା ମହାନ ମହାନ ବ୍ରହ୍ମଚାରୀ ସେମାନେ। ବ୍ୟାସ କହିଲେ, ମୋର ଶିଷ୍ୟ ହେଇକି ମୋତେ ଚ୍ୟାଲେଞ୍ଜ କରୁଛି, ଭାଗବତକୁ ଚ୍ୟାଲେଞ୍ଜ କରୁଛି, ଆମେ ସାଧୁ ହେଇଛୁ, ଆମର ଇନ୍ଦ୍ରିୟମାନେ ପୁରା ବସିଭୂତ ହେଇଯାଇଛନ୍ତି, କାମ ଆମର କ'ଣ କରିପାରିବ? ଏର ଭର ଅହଙ୍କାର ହେଇଗଲାଣି, ଅନ୍ଧକାର ରାତ୍ରି ହେଇଛନ୍ତି, ମେଘ ବର୍ଷୁଛି, ସ୍ତ୍ରୀ ରୂପ ଧରିକି ବାସୁଦେବ ଗଲେ, କହିଲେ ମୁଁ ନାରୀ ଆସିଛି ଅବଳା, ସଂସ୍କୃତ ସବୁ ଲଚନା ଅଛି, ମୁଁ ତାକୁ ବେଶୀ କହିବିନି, କଥା ଆକାରରେ କହିଦେଉଛି, ମୋତେ ଟିକେ ଆପଣ ଶରଣ ଦିଅନ୍ତୁ। କହିଲେ ନା ନା, ଏଇଟା ବ୍ରହ୍ମଚାରୀଙ୍କର ଆଶ୍ରମ, ଏଠି ଆଜ୍ଞା ବର୍ଷା ଝଡ଼ ହେଉଛି, ଆପଣ ନାରୀଙ୍କ ପ୍ରତି ଦୟା ନାହିଁ, ଆପଣଙ୍କର କି ସାଧୁ, ବେଶଦେବ ନିଜେ କହୁଛନ୍ତି ନାରୀ ରୂପ ଧରିଛନ୍ତି, ତୁମେ କି ସାଧୁ ହେଇଛ ଆଜ୍ଞା, ରାତି ରାତି ସମୟ ଯିବି କୁଆଡ଼େ ମୁଁ ଅବଳା। ବେଶଦେବ କହିଲେ ଜୈମିନୀଙ୍କ ସତ କଥା, ଅସହାୟ ଅବସ୍ଥାରେ ସମସ୍ତଙ୍କୁ ସାହାଯ୍ୟ କରାହ। କହିଲେ ମୋ ପର୍ଣ୍ଣ କୁଟୀର ପାଖରେ ଗୋଟେ ପର୍ଣ୍ଣ କୁଟୀର ଅଛି, ଚାବି ବି ଥିଲା, ହେଲେ କାଠିଟା ତୁ ନେ ଖୋଲିବୁ, ଆଉ କିନ୍ତୁ ଭିତରୁ ଲକ୍ କରିବୁ, ଆଉ କେହି ଡାକିଲେ ବି ତୁ ଖୋଲିବୁ ନା, ଆଉ ମୁଁ ଡାକିଲେ ବି, ମୁଁ ଯଦି ଡାକିବି ବି ତୁ ଖୋଲିବୁ। ପର୍ଣ୍ଣ କୁଟୀରରେ ଦୁଇ ଜଣ ରହିଛନ୍ତି, ପରୀକ୍ଷା ବ୍ୟାସଦେବ ନେଉଛନ୍ତି। ରହିଲେ କିଛି ସମୟ ପରେ ଜମିନଙ୍କର ମନ, ଆରେ ବଡ଼ ସୁଯୋଗ, ଭଗବାନ ମଧ୍ୟ ପଠେଇଛନ୍ତି ଏ ନାରୀଟିକୁ, ନହେଲେ ଏକାନ୍ତରେ କେବେ ତ ମୋ ଆଶ୍ରମ କେହି ନାରୀ ଆସନ୍ତିନି। ଗଲା ଶୁଭଗେ ଦ୍ୱାରମ ଉଦ୍ଘାଟ ଯଥ ଶୁଧ ଶୁଭଗେ, ହେ ଭାଗ୍ୟବତୀ ଦ୍ୱାରଟା ଖୋଲ। ଏ ବାଡ଼ୁଛନ୍ତି କବାଡ଼ୁ, ସେ କ'ଣ କହିଛନ୍ତି, ଇଏ ନିଜେ କ'ଣ କହିଥିଲେ, ମୁଁ ଡାକିଲେ ବି ଖୋଲିବ। ଆସି ତ ବ୍ୟାସଦେବ ଆଉ ସ୍ୱୟଂ ଭଗବାନ ବ୍ୟାସାୟ ବିଷ୍ଣୁ ରୂପାୟ ପରୀକ୍ଷା ନେବେ, ଇନ୍ଦ୍ରିୟ ଗୁଡ଼ାକ ଉପରେ ଏତେ ବିଶ୍ୱାସ କରୁନଉଛ, ତୁମେ ସାଧୁ ଅସାଧୁ ଭୋଜନର ସଂସ୍କାର ନାହିଁ, କ'ଣ କ'ଣ ଇନ୍ଦ୍ରିୟମାନଙ୍କୁ ସର୍ପ ତୁଲିଲେ ଏ ଇନ୍ଦ୍ରିୟମାନେ। ଶୁଭଗେ ଦ୍ୱାର ଉଦ୍ଘାଟ ଏ ତ, ହେ ଭାଗ୍ୟବତୀ ଦ୍ୱାର ଟିକେ ଖୋଲ, ଦ୍ୱାର ଆଜ୍ଞା ଯେତେ କବାଟ ଫିଟିଲେ ସେ କାହିଁ ଖୋଲିବ, ସେ ତ ବ୍ୟାସଦେବ, ଏତେ ଅହଙ୍କାର ଆସିଛି, ସେ କହୁଛନ୍ତି ମୁଁ କାମକୁ ଜୟ କରିଛି, ମୋର କାମ ଦ୍ୱାରା ମୁଁ କିଛି ହେବିନି। ଆଚ୍ଛା ଦେଖିବା ପରୀକ୍ଷା ନେଲି, ଆଜ୍ଞା ଡାକି ଡାକି ଯେତେ କବାଟ ନ ଖୋଲିଲେ ଉପରେ ପର୍ଣ୍ଣ କୁଟୀର ଉପରକୁ ଉଠିଲେ। ଏଠି ଜୈମିନୀ କୋଷ୍ଠପରି ଗତ୍ୱାମ କୋଷ୍ଠ ଭେଦ୍ୟମ ବିଧାୟ, କୋଠରୀ ଉପରକୁ ପଳେଇଗଲେ, କୋଠରୀ ଖୋଲିଲେ, ପର୍ଣ୍ଣ କୁଟୀର ଆଉ ସବୁ ଚାଳ ଖୋଲିଲେ, ଚାଳ ଖୋଲିକି ଯଦା ପ୍ରକୃଷ୍ଟତମ ପ୍ରବିଷ୍ଟ, ଉପର ବାଟେ ତଳୁ ଚୋର ଯେମିତି ଖସନ୍ତି, ବାଥରୁମ୍ ବାଟେ ଆଜିକାଲି କ'ଣ ପଶୁଛନ୍ତି ସବୁ ଘର ଭିତରକୁ, ସେ ଉପର ବାଟେ ଖସିଲେ, ଇଏ ଆଜ୍ଞା ନାରୀ ରୂପ ଧରି ଯାଇଥିଲେ ବ୍ୟାସଦେବ। ଯଦା ପ୍ରକୋଷ୍ଠମ ତଥା ପ୍ରବିଷ୍ଟ ତଦା ଶ୍ରୀ ବ୍ୟାସଦେବ ତତ ସ୍ଥିତ ଦୃଷ୍ଟ ଅତୀବ ସାତତ୍ର ପ୍ରଭୁତ୍ୱା ନ ନାମ, ଆଜ୍ଞା ଆଉ ନାରୀ ଅଛନ୍ତି କି, ଯେତେବେଳେ ଉପର ବାଟେ ତଳକୁ ଓହ୍ଲେଇଲା ବେଳକୁ ବ୍ୟାସଦେବ ତାଙ୍କ ନାରୀ ରୂପ ଛାଡ଼ି ବ୍ୟାସ ରୂପରେ ବସୁଛନ୍ତି, ଧ୍ୟାନ ଲଜ୍ଜା ହେଇଗଲା। ସତତ୍ରାପ ଅତି ଲଜ୍ଜାରେ ନନାମ ପ୍ରଣାମ କଲେ, ପ୍ରଣାମ କରି କ'ଣ କହୁଛନ୍ତି, ଶ୍ରୀ ଗୁରୁ ସତ୍ୟମ କାମ ଦୁର୍ଜୟ ମମ ଅପରାଧ କ୍ଷମସ୍ୟତି, ହେ ଗୁରୁଦେବ ପ୍ରକୃତରେ କାମକୁ ଜୟ କରିବା ଦୁର୍ଜୟ, ଜୟ କରିବା ଅସମ୍ଭବ, ମୋତେ ମୋ ଅପରାଧକୁ କ୍ଷମା କରନ୍ତୁ। ବଡ଼ ବଡ଼ ମହାତ୍ମାମାନଙ୍କ କଥା, ଆଜ୍ଞା ଆମେ ସଂସାରୀ ଜୀବ, କେଉଁ କୁସଂସ୍କାରରେ ଆମକୁ ପିତାମାତା ଜନ୍ମ କରିଛନ୍ତି, ଆମେ କେଉଁ ଟାଣରେ ଏସବୁ କଥା କହିବା, ସାଧୁ ହେଇଗଲେ ଯେ ଆମର କିଛି ହେବନି ନା, ପୂର୍ଣ୍ଣ ଭଗବାନଙ୍କ ଭରସା ଉପରେ ଯିବାକୁ ପଡ଼ିବ, ପୂର୍ଣ୍ଣ ପ୍ରଭୁଙ୍କର ସୁରକ୍ଷା ଭିତରେ, ପ୍ରଭୁ ସାଧୁ ଗୁରୁ ବୈଷ୍ଣବମାନେ ଯଦି ଦୟା କଲେ ସେ ସୁରକ୍ଷା କବଚ ଭିତରେ ଆପଣ ପାର ହେବେ, ଆପଣଙ୍କର ବଳ କ'ଣ ଅଛି, ଦେଖୁଛନ୍ତି ଜଗତି ମହାରାଜ ଏ କଥା କହୁଛନ୍ତି। ଏତିକି କହିସାରିଲା ପରେ ବର୍ତ୍ତମାନ ସମୟ ହେଇଗଲେଣି, ଆଉ ଯାହା ରହିଲେ ମୁଁ କଥା ଆକାରରେ କହିଦେଉଛି। ଏ ଯଜାତି ଗୀତଙ୍କର ଗୀତିର ଏଇଟା ହେଉଛି ଶେଷ ଗୀତି ଗୀତ। ପୂର୍ଣ୍ଣ ବର୍ଷ ସହସ୍ରମେ ବିଷୟାନ ସେବତେ ଅସତ୍କୃତ ତଥାପି ଚନୁ ସବନମ ତୃଷ୍ଣାତି ସୁପଜାୟତେ, ହେ ଯଜାତି ପ୍ରମାଣ କିଛି ଆବଶ୍ୟକ ନାହିଁ, ମୁଁ ହେଉଛି ପ୍ରମାଣ, ହେ ହେ ଦେବଜାନୀ ପ୍ରମାଣ କିଛି ଆବଶ୍ୟକ ନାହିଁ, ତୃଷ୍ଣା ଯେ ଜୀର୍ଣ୍ଣ ହେଇଯାଏ, ଜୀର୍ଣ୍ଣ ହୁଏ ନା, ଶରୀର ଜୀର୍ଣ୍ଣ ହେଇଯାଏ, ଏହାର ପ୍ରମାଣ ହେଉଛି ମୁଁ। ପୂର୍ଣ୍ଣ ସହସ୍ର ହଜାର ବର୍ଷ ପୂର୍ଣ୍ଣ ଭାବରେ ବିଷୟକୁ ମୁଁ ଅନୁକାଳମ ପ୍ରତି ସମୟରେ ବିଷୟକୁ ସେବନ କଲି, ଭଗବାନ ଡାକୁଥିଲେ ତା ସହିତ ବିଷୟ ସେବନ କରୁଥିଲେ, ତଥାପି ଅନୁସବନମ ତୃଷ୍ଣା ତଥାପି ମୋ ତୃଷ୍ଣା ଯାଉ, ତଥାପି ମୋର କାମନା ଯାଉ, ତେଣୁ ବର୍ତ୍ତମାନ ସରିଗଲେ, କହିଲେ ମୁଁ ଛାଡ଼ିବି ଏସବୁ। ନାରଦ ମୁନିଙ୍କ ନିକଟରୁ ଅମ୍ବରୀଶ ଚରିତ ଶୁଣିଥିଲେ, ବର୍ତ୍ତମାନ ବୈରାଗ୍ୟ ସେ କଥାକୁ ସ୍ମରଣ କଲେ। ତ
तस्मादेतामहं त्यक्ता ब्रह्मण्यध्यायमानसं निर्द्वन्द्वा निरहंकार चरिष्यामि मृगेशः
मु वर्तमान मृगमानक सब बुलिबि। विश्वनाथ चक्र ठाकुर बड़ी सुंदर टीका करते अरे मु क्रीड़ा मृग नारी को क्रीड़ा मृग कह जाए बानर नर विवश नारी सकल गोसाई नाच नट मर कटकी माई। तुलसीदास कहले हे गोसाई माकड़िया माकड़ को जमीती नचाए नारी विवश नर सकल गोसाई। हे गोसाई मु देखुची समस्त को नारी माकड़िया है कि पुरुष को माकड़ भाया नचुच ये तुलसीदास देखुच नारी विवश नर सकल गोसाई नाच नट छोट बेले मुझे देखी झुमरी बोली धरिक आसे माकड़ झुमरी नाच कलु लाच कलु सी कह सी तार मुंडे लुगा देदेव माकड़ा मोर मन एवं पर्यटन अच्छी टिक पिला कथा कह जमती माकड़िया माकड़ को नचाए। हे गोसाई तुलसीदास कहते मुझे देखु नारी समस्त नचुच्च नारी विवसन नारी अमल घोटिकी अमली सारी संसार अमल घोट जो देखी ना आप निशा खाया लोक सब घटू जुआड़ी सभार बसु जा बसु जन रामानंद साधु लिखुच नारी अमल घोट कि अमली सारी सब अमली मुझे देखु तो मुझा को देखु नहीं समस्त अमलिया लोक ये सब कथ आज्ञा विश्व को छाड़ अरे आज्ञा अनंत जन्म रू आम स्त्री ग्रहण करी आसचे स्त्री पुरुष को ग्रहण करे पुरुष एटा कौन प्रथम बह कि ना प्रथम जन्म आज्ञा मनीष कौन एटा मुझे बह हे आम गुरुदेव कहते अरे तू के बार बह जन्म आसु यही बार बंद कर बिजनेसटा तोर एटा कौन प्रथम बह कि आमको लगुच मो प्रथम बह हो प्रथम के बार जन्म है के बार बह के बार मरले यहाँ कौन प्रथम जन्म ना कौन अरे ये जन्म ये कम बंद कर दियो से कहते मुझे प्रमाण बहु जन्म भग बहु सहस्र वर्ष भगिक आज संतुष्ट ना आज्ञा यहाँ कहीदे मुझे जो क्रीड़ा मृग नारी सांगे बोलूली बर्तमान वृंदावन एतावतम कालम भवत्यम क्रीड़ा मृग सन गृहागते नृत्य मकर देवजानी मुकड़ है तो हाथ में नाचुले कि आज आो हाथ में नाचबी अतपर दु बने मृगे कृष्ण सार सहम कृष्ण लीला मग्नम नृत्यश्यामी कृष्ण तो लीला करुँचंती मृग मान जब नृत्य करुँचंती मु वर्तमान आउ तो हाथ रू नाची बण रे कृष्ण लीला देखिकी मृग सार कृष्ण मृग सार मान नाचुचंती मुझे सांगे नाची बर्तमान तो सांगे नृत्य बंद या कहले आज्ञा चलने चलने बर्तमान किभली गले मु कथा करे कहि दउची दक्षिण पूर्व को ध्रुव को दे दक्षिण भाग को जदु को दे भारत वर्षर पश्चिम भाग को तुर्भुष को देले उत्तर भाग को अनु को देले किंतु समग्र चक्रवर्ती राजा भारत वर्षर पुरु को करदे जो सान पुता जौवन देते कहीदेगले देख पुरु को अधीन तुम्हें रो राज्य तुम स्वतंत्र भी नहीं एति कही ओह बहुत सुंदर उपमा दिगला
आसे भी तम वर्ष पुगान षडवर्ग विषय सुसा क्षण नाम मुचा नीडम जात पक्ष दिजह
आज्ञा भागवत हजार वर्ष भोग करथिबा इत्ते बड़ा सुंदर प्रवचन देला पर देवजानी को कहिले गोटे मुहूर्त भितर उठी पड़े मुझी वर्तमान कृष्ण लीलार मग्न कृष्ण मृग सार मृग मान सहित नृत्य करी बण रही देवजानी मोर समय है उठले जाति महाराज किभली गले ना क्षण ने मुमुच नीडम जात पक्ष द्विज द्विज अर्थ दी थर जन्म द्विज अर्थ ब्राह्मण द्विज अर्थ पक्षी पक्षी दीटा जन्म ना कि गोटे अंडा तापरे पक्षी अंडार पक्षी होता पक्षी जब पक्ष लगे गोटे क्षण से बसा को छाड़ी पलाए गोटे क्षण छाड़ पड़ेगा एवं भगवान पाईगले देवजानी कौन अवस्था है आप प्रश्न करेंगे ना श्रुत्वा गाथा देवजानी मैने प्रसव आत्मनम सीधर स्वामी कहते निवृत ये इतिहास शुणिले थट्टा हिसाब से जो कहले कि छागल छागड़ी ये प्रथम बुझे मतलब थट्टा हिसाब से कहते मजा करके बोधे कह निवृत्ति मार्ग प्रोत्साहनम निवृत्ति मार्ग से प्रोत्साहन आसला स्त्री पुंस स्नेह वैकल्पात परिहास विवरित परिहास भावुले जहाँ को शेष एत प्रोत्साहन आसला आख आगे चढ़ईर पक्षी लगे चढ़ई जमी तर बसा छाड़ी जाए ହଜାର ବର୍ଷ ଭୋଗ କରିଥିବା ଯଯାତି ମହାରାଜ ଛାଡ଼ିକି ଚାଲିଗଲେ। ଦେବଯାନୀ ବର୍ତ୍ତମାନ କୃଷ୍ଣ ଦେବଯାନୀ ବର୍ତ୍ତମାନ ଗଲେ, ଦେବଯାନୀ କେମିତି ଯାଉଛନ୍ତି ଗୋଟିଏ ସନ୍ନିବାସ ସୃଦାମ ପ୍ରପୟାମି ଗଚ୍ଛତାମ ବିଜ୍ଞାୟା ଈଶ୍ୱର ତନୃଣାମ ମାୟା ବିରାଚିତ ପ୍ରଭୁ। ତାଙ୍କର ତୁଳନା କେମିତି ଦିଆହେଲା, ଚଢ଼େଇ ପକ୍ଷ ଲାଗିଗଲେ ବସା ତ୍ୟାଗ କରିକି ଯେଭଳି ଯାଏ ସେଇଭଳି ଚାଲିଗଲେ ବଣରେ ପ୍ରଭୁଙ୍କୁ ଧ୍ୟାନ କରିକି କୃଷ୍ଣ ନାମ କରିକି ଭଗବାନଙ୍କୁ ପାଇଗଲେ। ଆଚ୍ଛା ଦେବଯାନୀଙ୍କର କ'ଣ ଅବସ୍ଥା ହେଲା, ନା ଦେବଯାନୀ ସା ସନ୍ନିବାସମ ସୃହୁଦାମ, ଦେବଯାନୀ ତାଙ୍କର ପିଲା ଛୁଆ ଏମାନଙ୍କୁ କେମିତି ଭାବିଲେ, ନା ପ୍ରପୟାମ ଇବ ଗଚ୍ଛତାମ, ପାଣି ପିଇବା ଜାଗାକୁ ପ୍ରପୟାମ କୁହାଯାଏ। ଖରାଦିନରେ ଆମର ଯେଉଁ ଜଳଛତ୍ର, ଜଳଛତ୍ରରେ କେତେ ପ୍ରକାର ଲୋକ ଭେଟ ହେଉଛନ୍ତି, ବରଗଡ଼ର ଲୋକ ଆସିଥିବେ, ସବୁଆଡ଼େ ଲୋକ ଯେଉଁଠି ଜଳଛତ୍ର ପାଣି ପିଇଦେଲେ, କିନ୍ତୁ କାମଟା କ'ଣ, କେବଳ ପାଣି ପିଇ ଦେଇକି ତୃଷ୍ଣାଟାକୁ ନିବୃତ୍ତି କରିଦେଇକି ପଳେଇବେ, ସେଇଟା କାହିଁ ପରମାନେଣ୍ଟ ଜାଗା ନୁହେଁ, କେବଳ କାମନାଟା ମେଣ୍ଟେଇବା ଜାଗା। ଦେବଯାନୀଙ୍କୁ ସେଇଆ ଲାଗିଲା, ଆରେ ଏ ସଂସାରଟା ଏଇଟା ଗୋଟେ ପ୍ରପେୟା। ସେ ଚାଲିଲେ। ବର୍ତ୍ତମାନ ଲାଷ୍ଟ ଶ୍ଳୋକ କହୁଛି, ଏଇ ପ୍ରଣାମ ମନ୍ତ୍ରରେ ଦେବଯାନୀ ଭଗବାନଙ୍କୁ ପାଇଲେ। ନମସ୍ତୁଭ୍ୟାଂ ଭଗବତେ ବାସୁଦେବାୟ ବେଧସେ ସର୍ବଭୂତାଦି ବାସାୟ ଶାନ୍ତାୟ ବୃହତେ ନମଃ। ହେ କୃଷ୍ଣ ଆପଣ ଶାନ୍ତାୟ, ନମସ୍ତେ ବାସୁଦେବାୟ, ନମସ୍ତେ ଭଗବତାୟ, ନମସ୍ତେ ସର୍ବଭୂତାୟ, ସବୁଥିରେ ନମସ୍ତେ ଲଗେଇବେ। ଶେଷ କଥା ଆପଣ ଯାହା ଶୁଣିଲା ଶେଷ, ଆଉ ପ୍ରବଚନର ଶେଷ, ଆଉ କଳିଯୁଗରେ ସବୁ ଶ୍ରବଣର ଶେଷ ଏଇଟା। କେନ ସାଧନେନମ୍ କୃଷ୍ଣ ମନୋନିବେଶାୟତ୍, ଦେବଯାନୀ କେଉଁ ସାଧନରେ କୃଷ୍ଣଙ୍କ ନିକଟରେ ମନ ଲଗାଇଲେ। ବିଶ୍ୱନାଥ ଚକ ଠାକୁର ଲେଖୁଛନ୍ତି, ନମସ୍କାର ଧ୍ୟାନ କୀର୍ତ୍ତନ ଆଦି ବି, କଳିଯୁଗରେ ଏଇଟା ହିଁ ସାଧନ। ଭାଗବତରେ ଶେଷ ସାଧନ ଦିଆଗଲା, କ'ଣ ଦିଆଗଲା ଭାଗବତ, ଆପଣଙ୍କ ଘରେ ଯଦି କିଏ କାହାର ରଖିଥିବେ କି, ଆଜ୍ଞା ଟିକେ ଭାଗବତ ପଢ଼ନ୍ତୁ, ଗୀତା ବି କାହାର ପାଖରେ ଥିବେ ଗୀତା ଟିକେ ପଢ଼ନ୍ତୁ, ଗୋଟିଏ ଶ୍ଳୋକ ପାଞ୍ଚ ମିନିଟ୍ ଲାଗିବ, ହରିନାମ କରିବା ପାଇଁ ସାତ ମିନିଟ୍ ଲାଗିବ, ଗୋଟିଏ ମାଳା ରଖିବେ ଘରେ, ଆମିଷ ଟିକେ ଛାଡ଼ିବେ, ନିଶା ଟିକେ ଛାଡ଼ିବେ, ପାଞ୍ଚ ସାତ ମାଳା ନାମ କରନ୍ତୁ, ଆଗେ ଟିକେ ପ୍ରଭୁଙ୍କୁ ଆଶ୍ରୟ କରନ୍ତୁ ଆଜ୍ଞା, ଭଗବାନ ଆପଣଙ୍କର ମଙ୍ଗଳ ହେବ ଆଜ୍ଞା, ଆମର କ'ଣ, ଆମେ ପୁଷ୍ପିୟର ଭଳିଆ, ଆମର ବି ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ପଇସା ନାହିଁ ଆଜ୍ଞା, ଆମକୁ ବହୁ ଭୋଜନ କରିବାକୁ ପଡ଼ିବ, ସମୟ ବହୁତ କମ୍, କେତେବେଳେ ମରଣ ହୋଇଯିବ। ଆପଣମାନେ ବୟସ ହୋଇଗଲେ, ଆପଣମାନେ ଜ୍ଞାନୀ ଗୁଣୀ ଲୋକ, ପିଲା ଛୁଆମାନେ ନ ମାନିଲେ ବି ଆପଣ ନିଜ ନିଜ ରାସ୍ତା କରିନିଅନ୍ତୁ, ବୟସ ହୋଇଗଲେ ପିଲା ଛୁଆମାନେ ଆମିଷ ଖାଉଛନ୍ତି, ଖାଆନ୍ତୁ, ଆପଣ ଘର କହିବେ ମୋ ପାଇଁ ଟିକେ ଅଲଗା ରୋଷେଇ କରିଦେବେ, ମୁଁ ଟିକେ ଠାକୁର ନାମ କରି ମୋର ବୟସ ହୋଇଗଲେ, ଯଦି ସହଯୋଗ କଲେ ସହଯୋଗ ନିଶ୍ଚିତ କରିବେ, ଯଦି କଲେ କଲେ ନହେଲେ ଆପଣ ନିଜ ରାସ୍ତା କାଟନ୍ତୁ। ଏ ସାଧନ କୁହାଗଲା, କେଉଁ ଉପାୟରେ ମନ ନିବେଶ କଲେ, ନା ନମସ୍କାର, ଭାଗବତର ଶେଷ ଶ୍ଳୋକ, ନାମ ସଂକୀର୍ତ୍ତନମ୍ ଯସ୍ୟ ସର୍ବ ପାପ ପ୍ରଣୋସନମ୍ ପ୍ରଣମମ୍ ଦୁଃଖ ସମନମ୍ ତମ ନମାମି ହରି ପରମ୍। ଅଠର ଯାଏ ଶ୍ଳୋକର ସାର, ଦୁଇଟି ସାଧନ ଯାହା ଦେବଯାନୀ କରୁଛନ୍ତି, ଭଗବାନଙ୍କୁ ନମସ୍କାର ଆଉ କୀର୍ତ୍ତନ ଆଦି ବି, ନାମ ସଂକୀର୍ତ୍ତନ ଯସ୍ୟ ସର୍ବ ପାପ ପ୍ରଣୋସନମ୍। ଆପଣ ଭୟ କରନ୍ତୁ ନା, ଜୀବନରେ ଯେତେ ପାପ କରିଛନ୍ତି ଯଦି ପ୍ରଭୁଙ୍କର ନାମ ଏବେଠୁ ଆଶ୍ରୟ କରିବେ ନା। ବାଲ୍ମୀକି ଆଉ ଗାଁ କ'ଣ କଲେ, ତୀର୍ଥକୁ ଯାଇଛନ୍ତି, ଯଜ୍ଞ କରିଛନ୍ତି, ନାରଦ ମୁନି କେଉଁଠି ପଠେଇଲେନି, କହିଲେ ଏଭଳିଆ ପାପିକି କେଉଁ କେଉଁ ସାଧନ ପୂର୍ଣ୍ଣ କରିପାରିବେନି, କେବଳ ରାମ ନାମ ତ୍ରିକାଳଦର୍ଶୀ ହେଲେ। ଆପଣମାନେ କଳିଯୁଗରେ ସାର ହେଲା ହରିନାମ, ଟିକେ ନାମାଶ୍ରୟ କରନ୍ତୁ, ଆଉ ଅଧର୍ମ, ଚାରିଟା ଅଧର୍ମ କଳିଯୁଗରେ, ଏ ଅଧର୍ମକୁ ତ୍ୟାଗ କରିବେ। ଏ ଦେବଯାନୀ ଦେଖିଲେ ଶେଷରେ ଭଗବାନ ପ୍ରାପ୍ତ ହେଲେ, ବାସୁଦେବକୁ ପ୍ରାପ୍ତ ହେଲେ, ଭୋଗ ଭକ୍ତି କରିକି ଶେଷରେ ଭୋଗକୁ ଛାଡ଼ିଲେ, କେବଳ ଭକ୍ତି କେବଳ ଭଜନ ଲାଗିଲେ। କଳିଯୁଗରେ ଚାରୋଟି ହେଉଛି ଅଧର୍ମ, ଏଥିରେ କଳି ଅଛି, ଦ୍ୟୁତ ଜୁଆ ଆଦି ଖେଳିବା, ପାନମ ପାନ ବିଡ଼ି ସିଗାରେଟ ଗୁଡ଼ା, କୌଣସି ନିଶା ଖାଇବେନି, ଚାହା ଆଦି, ଶରୀର ଉତ୍ତେଜିତ ହେବ, ଶରୀର ନଷ୍ଟ ହେବ, ମନରେ ତାମସିକ ଭାବ ଆସିବ। ଦ୍ୟୁତମ ପାନମ, ସ୍ତ୍ରୀୟ ନିଜର ସ୍ତ୍ରୀ ସହିତ କେବଳ ସମ୍ପର୍କ ରଖି ପର ସ୍ତ୍ରୀକୁ ମା ଭଳି ଦେଖିବେ, ଆଉ ସୁନା ତାମସିକ ଆହାର ବର୍ଜନ, ଯାହା ରୋଷେଇ କରିବେ ଭଗବାନଙ୍କୁ ଟିକେ ଭୋଗ ଲଗେଇଲେ, ଯିଏ ବି ମା ଲଗେଇ ପାରିବେ, ଭାଇ ବି ଲଗେଇ ପାରିବେ, ପିଲା ବି ଲଗେଇ ପାରିବେ, ତୁଳସୀ ଟିକେ ପକେଇ ପ୍ରଭୁଙ୍କୁ ପ୍ରଣାମ କରିବେ, ଘରେ ଭୋଗ ଲଗେଇଲେ ଠାକୁରଙ୍କୁ ଯେତିକି ସମୟ ମିଳୁଛି, ଗୀତା ଟିକେ ପାଞ୍ଚ ମିନିଟ୍ ପଢ଼ିଲେ, ଗୋଟେ ମାଳା ଦୁଇ ମାଳା ଚାରି ମାଳା ନାମ କଲେ, ଇଏ ଆପଣଙ୍କର ଧନ, ଇଏ ସାଙ୍ଗରେ ଯିବ। ଗଲେଣି ତୋ ସାଙ୍ଗରେ ଯତକ ଜନ, ଗଣ୍ଠିରେ ବାନ୍ଧି ନେଲେ କେତେ କେତେ ଧନ, ଗାଢ଼େ ମର୍ଜିଣ ନିତ୍ୟ ଧନ ଅର୍ଜିଲୁ, ଗୁରୁ ଗୋବିନ୍ଦ ନାମ ତୁଣ୍ଡେରୁ ନେଲୁ। ତୁ ଗାଢ଼େ ମଜି ଯାଇଛୁ, ଧନକୁ ଅର୍ଜନ କଲୁ, ଗୁରୁ ଗୋବିନ୍ଦଙ୍କ ନାମ ତୁ ମୁଣ୍ଡରେ ନେଇପାରିଲୁ। ସେ ପା ମନବୋଧ ଜ୍ୟୋତି ସାର କହିଲେ, ଆପଣମାନେ ତ ଆମେ ଆପଣଙ୍କୁ କ'ଣ କହିବୁ, ଆମ ପୁଅ ଭଳିଆ ଆପଣଙ୍କର, ଆପଣମାନେ ପିତୃତୁଲ୍ୟ, ଆପଣମାନେ ଜାଣନ୍ତି ସମୟ ହୋଇଗଲେ, ଆପଣମାନେ ଟିକେ ପ୍ରଭୁଙ୍କୁ ଆଶ୍ରୟ କରନ୍ତୁ, ନାମ କରନ୍ତୁ, ଆଉ ଏଇଠି କଥା ମୁଁ ବିଶ୍ରାମ ଦେବି। ମୋର ଦୋଷତ୍ରୁଟି ଆପଣମାନେ ଥିଲେ କିଛି କ୍ଷମା କରିବେ, ମୁଁ ମଝିରେ ମଝିରେ ଭୁଲ ବି କାଲି ବି ଭୁଲ କହିଦେଲି, କହିଲା ବେଳେ ମୋର ଟିକେ ଧ୍ୟାନ ରୁହେନି, ମୁଁ ଟିକେ ତର୍ତ୍ତରିଆ ଲୋ, କାଲି ଯେମିତି କହିଦେଲି ଶ୍ରବଣ କୁମାରଙ୍କର ପିତା କହୁଛନ୍ତି ତୁମେ ରାମଙ୍କର ପିତା ବୋଲି, ପ୍ରକୃତ ରାମଚନ୍ଦ୍ର ମହାପ୍ରଭୁ ଜନ୍ମ ହୋଇନଥିଲି। ମୁଁ ଗଲାପରେ କିଛି ସ୍ମରଣ କରେ କ'ଣ କ'ଣ ମୋର ଭୁଲ ହେଇଛି, ବହୁତ ଭୁଲ କହିଥିବି, ଆପଣମାନେ ଜ୍ଞାନୀ ଗୁଣୀ ଲୋକ, ଆପଣଙ୍କ ଗୁଣରେ ମୋତେ କ୍ଷମା କରିବେ। ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ କିଭଳି ମୋର ମତି ଭଗବାନଙ୍କ ନିକଟରେ, ସାଧୁଗୁରୁ ଗୁରୁଦେବଙ୍କ ନିକଟରେ ରହୁ। ପ୍ରଭୁ ଜଗନ୍ନାଥ, ପ୍ରଭୁ ନୀଳକଣ୍ଠେଶ୍ୱର ମହାଦେବ, ହନୁମାନଜୀ ମହାରାଜ, ଆପଣମାନଙ୍କର ମଙ୍ଗଳ କରନ୍ତୁ, ସଂସାର ସମସ୍ତ ବିଘ୍ନ ଆପଣଙ୍କର ଯାଉ। ପ୍ରଭୁପାଦ ଗୁରୁଦେବ ସମସ୍ତ ଆଚାର୍ଯ୍ୟବର୍ଗଙ୍କ କରୁଣା ଆପଣମାନେ ପ୍ରାପ୍ତ ହୁଅନ୍ତୁ, ସମସ୍ତେ ଭଗବାନଙ୍କୁ ଆଶ୍ରୟ କରନ୍ତୁ, ସଂସାରରେ ସୁଖରେ ରୁହନ୍ତୁ, ଏତିକି ପ୍ରଭୁଙ୍କ ନିକଟରେ ମୁଁ ପ୍ରାର୍ଥନା କରି କଥାକୁ ବିଶ୍ରାମ ଦେଉଛି। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ସୁଦର୍ଶନ ଦେବ କି ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ କି ଶ୍ରୀ ହନୁମାନଜୀ ମହାରାଜ କି ଶ୍ରୀ ପ୍ରଭୁପାଜୀ ମହାରାଜ କି ଜୟ ଶ୍ରୀ ଗୌରଗୋବିନ୍ଦ ଗୋସ୍ୱାମୀ ଶ୍ରୀ ଗୁରୁଦେବ କି ଜୟ ଅନନ୍ତ କୋଟି ବୈଷ୍ଣବ ଭକ୍ତବୃନ୍ଦ କି ଜୟ ସମବେତ ଭକ୍ତବୃନ୍ଦ କି ଜୟ ସମସ୍ତଙ୍କର ମଙ୍ଗଳ ଆନନ୍ଦେ ଏକ ହରେ କୃଷ୍ଣ।